भगवते वासुदेवाय। श्रीमद्भगवद्गीता द्वितीय अध्याय 42-43 श्लोक मैंने श्रवण करते जो मान चित्त स्थिर नुहे जहां बुद्धि व्यवसायत्मिक नुहे व्यवसायत्मिका नुहे अर्थ बुद्धि बहु बासना युक्त हो मन इंद्रिय विषय को जितने भोग करती मन इंद्रिय बुद्धि सब मिसिक विषय को भोगला विषय जो इंप्रेशंस इंग्लीश रे कहा जाए तार भावनाटा को चित्तवृत्ति रखती जमी आम थे गोटे जिनस खाई तार अर्थ नहीं तार स्वादा जुहा छड़ा द्रव्यटा को भोजन कर मला आकार चलीगला कि द्रव्यर स्वादा जुहार रही बासना कह जाए विषय को भोगला विषय जो भावनाटा से चित्तवृत्ति रहे चित्त से रिफ्लेक्ट कर इंद्रिय मान जो जमी चक्षु आम गोटे खराब चित्र देखीजे जमी आजिकल ये विषय संगे चाहे साधु हो चाहे कर्मी हो जे आज आज सब जहाँ कुकर्म कर कारणटा कौन तार कारण हूँ या गोटे खराब दृश्य को देखिले गोटे नग्न दृश्य को देखिले सी भाविले मुझे देखीदी मोर सरीगला सरीगला ना तुम इंद्रिय द्वारा भोग कर मान इंद्रिय से विषयटा को भोगदेला से दृश्यटा को दर्शन करदेला चित्त उपरे तार गोटे प्रभाव को रखी इंप्रेशंस को रखी बासना कह जाए प्रत्येक इंद्रिय से शक्ति रही सबई मन कृष्ण पद अरविंद से कहीं कहले सब इंद्रिय गुड़िक भगवान सेवार लगे अच्छे जितेबले गोटे जो इंद्रिय विषय लगला से मन को टाणी पड़े गोटे इंद्रिय शक्ति से मन को टाणी नहीं पहुंचे आसवे आगे से श्लोक एमती गोटे छोट पिला भाया खेल भाया भक्त मान भाव उचित ना मुझे करदे किसी असुविधा होनी सेमती की भाविया उचित ना मुझे करदे मोबाइल देखी दूसरी मुझे जिन देखी दूसरी मुझे बहुत सोलमा जप कर दूसरी से सब फालतू जिन कि मुंडा रखी मैंने जाना दरकार से किसी भजन करेंगे विषय सागर के हाथ मारिक छोट पिला काम करें मुनि ऋषि मैंने फेल हो जाए विषय रही विषय कहला द्रव्य कह जाए आम वैष्णव टर्म के द्रव्य कौन विषय बोली कहु गोटे विषय जमी प्रतिक्रिया रही प्रतिक्रिया रही इंद्रिय मैं भोगी दौरान भोगीदेला तार बासना छाड़ दी जा चित्तवृत्ति चित्तवृत्ति कौन कर चित्तर से जिनस रही जो दुर्बलता आसवे जो रजगुण तम गुण आस चित्त से रिफ्लेक्ट कर किसी मन रू जाए से बार्धक्य अवस्था जो जिते तुम वृद्ध हम तुम सब जिन इंप्रेसन से भावनार आस जिते तुम बुढ़ा होगी जीव सब जिन छोट पिला तुम जहाँ सब कर सब गुड़ा आस पहुंच के कौटा मन भितर जाए से सब कहे से मन गोटे मन गोटे एभली इंद्रिय इंद्रिया मनस्म इंद्रिय भर से हूँ राजा तार एमती गोटे रही शक्ति से किसी भूले ना बेले बेले देखिए मुझे छोट पिला सब देखी एवं कहीं देखुनी इंद्रिय मान विशेषकर मन एत बड़ गोटे स्वभाव रही छोट पिला सब स्वप्न देखु बस थो कौटे आकाश में उड़ला भाया लगुव कड़े जाऊ गए कौ मनुष्य को देखु सब जो अद्भुत स्वप्न केवल केवे गोटे मानव समाज में युवा हुए ना जो जिन बेड तुम थट्स जो तुम मनर विचार ऊर्धर से जिन तुम बेले बेले देखु तार अर्थ ना गोटे कौन कपल कल्पित जिनस किसी मन कपल कल्पित जिन देखिपरें मन गोटे ये जिनस से किसी कल्पना जिनस देखे ना अदृष्ट मसूत भाव नते उपजाते क्योंकि आसव पूर्व ऐल गीत मन जोटा को देखनी जोटा को शुणी से कल्पना करें जहाँ देखुचे शुणुचे जहाँ स्वप्न भी आसूच सबुड़ सत्य मन के क्यों जन्म रो कौन हो देखी कहीं जोटा देखनी जो शुणी से मन के धारण करें मुझे गोटे उदाहरण देवी गोटे सप साप अच्छी से 25 किलोमीटर दूर 25 किलोमीटर लंबा ओसार हूँ 5 किलोमीटर तुम्हें तुम मन किसी कल्पना कर गोटे मनीष अच्छे तार 20 हाथ अच्छे देख ल तुम मन मनटा को तुम ଚିନ୍ତା କଲ କୋଡ଼ିଟା ହାତ କେମିତି ହେଇଥିବ, କେଉଁଠି କେଉଁଠି ଲାଗିଥିବ, କେଉଁଠି ତାର ହାତଟା ଲାଗିଥିବ, କମଳଟା କେଉଁଠି ଥିବ, କେବେ କରିପାରିବେନି। ଅଦୃଷ୍ଟ ଅଶ୍ରୁତ ଭାବାତ, ଯୋଉଟା ଶୁଣି ନ ଯୋଉଟା ଦେଖି ନ ସେଟା ତ ମନ ଭିତରେ ଆଣିପାରିବେନି। ତା ଅର୍ଥ ମନ ଭିତରକୁ ଯାହା ଆସୁଛି ସବୁ ଦେଖିବା ଆଉ ଶୁଣିବା ଜିନିଷ, ଏଟା କେଉଁ ଜନ୍ମରେ ବି ହେଇପାରେ, ଏଟା ଗୋଟିଏ ଜନ୍ମରେ ବିଜନେସ୍ ନୁହେଁ। ଆମେ ଏଟା ଗମ୍ଭୀର ଜିନିଷ ଆଲୋଚନା, ଏଇଟା ଛୋଟ ଛୋଟ ଜିନିଷ ଆଲୋଚନା ହଉନି। ମୁଁ କୌଣସି ସାଧାରଣ କଥା, ଏବେ ପବ୍ଲିକ ଗଲେ ସାଧାରଣ କଥା କହିବି, ଏଠି ପବ୍ଲିକ ଏଠି ସାଧାରଣ କଥା ମୁଁ କହୁନି, ସେଥିରେ ଡିଷ୍ଟର୍ବ ହେବା କି ଉଚିତ ନାହିଁ। ପବ୍ଲିକ ଗଲେ ସାଧାରଣ କଥା, ତାଙ୍କୁ ନୀତି କୁହା ହବ, ତାଙ୍କ ଘର ସଂସାର କେମିତି ଚଳେଇବେ, ଛୁଆପିଲାଙ୍କ ସାଙ୍ଗରେ କେମିତି ମିଶିବେ, ତାଙ୍କ ଭାଇ ବନ୍ଧୁ ବାନ୍ଧବ କେମିତି ଚଳେଇବେ, ସେଟା କୁହା ହବ, ଏଠି କୁହା ହବନି। ଏଇଟା ଏଠି ହେଉଛି ବେଶାସ, ଯାହା ସବୁ ଇନ୍ଦ୍ରିୟମାନଙ୍କ ଦ୍ୱାରା ଆମେ ଭୋଗ କରୁଛେ ସେସବୁ ରହିଯାଉଛି। ସେଥିପାଇଁ ସବୁ ଯେଉଁମାନଙ୍କର ଇନ୍ଦ୍ରିୟର ଭୋଗ ଶକ୍ତି ନାହିଁ, ଅର୍ଥାତ୍ ଇନ୍ଦ୍ରିୟମାନେ ଭୋଗ କରିନାହାନ୍ତି, ସେମାନେ ଭାରି ପଳାଉଥିଲେ ସଂସାରରୁ, ସଂସାରକୁ ଏତେ ଭୟ କରୁଥିଲେ, ଯେମିତି ଅମ୍ବରୀଶ ମହାରାଜ, ଧ୍ରୁବ ମହାରାଜ, ସେ ଭଗବାନ ଦେଖିଥିଲେ ଇନ୍ଦ୍ରିୟ ସବୁ ଶୁଦ୍ଧ ହେଇଯାଇଥିଲା, ପୁଣି ତାଙ୍କୁ ଏ ବିଷୟଟା କାଳସର୍ପ ଭଳିଆ ଲାଗୁଥିଲା, ଛାଡ଼ି ପଳେଇ ଯାଉଥିଲେ। ଅମ୍ବରୀଶ ମହାରାଜ ଯେମିତି ଦେଖିଛନ୍ତି ସୁଦର୍ଶନ ଚକ୍ର ତାଙ୍କ ପାଇଁ କେତେ ବଡ଼ ସୁରକ୍ଷା ଦେଇଛନ୍ତି, କେମିତି ତାଙ୍କୁ ମାରିବା ପାଇଁ ଦୁର୍ବାସା ଯାଇଥିଲେ, ଦୁର୍ବାସା କିଭଳି ଗୋଟେ ବର୍ଷ ଗୋଡ଼େଇଛନ୍ତି, ସେ ଦେଖିଛନ୍ତି ସ୍ୱଚକ୍ଷରେ ଭଗବାନ ତାଙ୍କର କେମିତି ଅନୁକୂଳ, ପୁଣି ସେ ଘର ଛାଡ଼ି ପଳାଉଥିଲେ। ବିଶ୍ୱକୁ ସମସ୍ତେ ଡରନ୍ତି, ଆଉ ବର୍ତ୍ତମାନ ଭକ୍ତ ବିଶ୍ୱ ସାଙ୍ଗରେ ଖେଳିବା ପାଇଁ ଚାହୁଁଛି, ସେ ହେଉଛି ମୁଁ ଖେଳିବି କ'ଣ ଭାବିଲେ ବୁଝୁଛ କି, ତେଳ ମାଲଟା ଲଗେଇ ତୁମ ଟଙ୍କା ପଇସା ମୋର ବିଜନେସ୍ ମୁଁ ସବୁ କରି ଭଜନ କରିବି, ସେଇଟା ଶୁଣ ହବନି। ପିଠି ଥାପଡ଼ା କଥା ଆମ ଗୁରୁ ଶିଖେଇ ନାହାନ୍ତି କି ପ୍ରଭୁପାଦ ଶିଖେଇ ନାହାନ୍ତି, ମୁଁ ପ୍ରଭୁପାଦ ଲେକ୍ଚର, ପିଠି ଥାପଡ଼ା କଥା ଆମେ କିଛି କହିପାରିବୁନି, ସବୁ ନନ୍ସେନ୍ସ, ପ୍ରଭୁପାଦଙ୍କ ଭାଷାରେ ସବୁ ନନ୍ସେନ୍ସ, ସବୁ ସବୁ କଥା ନନ୍ସେନ୍ସ କୁହନ୍ତି। ବିଦେଶୀମାନଙ୍କୁ ନନ୍ସେନ୍ସ କହୁଥିଲେ, ତୁମେ ଇଣ୍ଡିଆ ଲୋକ, ବର୍ତ୍ତମାନ ଇଣ୍ଡିଆ ଲୋକ କଥା କହିବା ଡର ଲାଗୁଛି ଆମକୁ, ପାଟି ବନ୍ଦ ହେଇଯାଉଛି, ସେ ବିଦେଶୀ ଲୋକଙ୍କୁ ନନ୍ସେନ୍ସ ଡେଟ୍ ବୋଲି କହୁଥିଲେ, କେବଳ କହୁଥିଲେ କୃଷ୍ଣ ଚେତନ, ଆଉ ସବୁ ଜିନିଷକୁ ନନ୍ସେନ୍ସ କହୁଥିଲେ ସେ, ଏ ପିଠି ଥାପଡ଼ା କଥା ନାହିଁ। ତୁମେ ଭକ୍ତି କର ବା ନ କର କିଛି ଅସୁବିଧା ନାହିଁ, କି ଯଦି ଭକ୍ତି କରୁଛ ବି ସିରିୟସ୍, ଗମ୍ଭୀର ହେବାକୁ ପଡ଼ିବ, କାରଣ ଏଇ ଜନ୍ମର ଆମକୁ ଗୋଟେ ସୁଯୋଗ ମିଳିଛି କୃଷ୍ଣ ପାଖକୁ ଯିବା ପାଇଁ। ଖେଳନି ଜୀବନ ସାଙ୍ଗରେ, ଖେଳନି ଯଦି ଜୀବନ ସାଙ୍ଗରେ ଖେଳିବା ହେଇଛି ପଳ ବିଷୟ, ପ୍ରଭୁପାଦ କୁହନ୍ତି ନା ତୁମେ ଦୁଇଟା ସୁଖ, ଭାଗବତ ବି କହିଛନ୍ତି ନା, ଯଶ୍ୟ ମୂଢ ତମେ ଲୋକମ ଯଶ୍ୟ ବୁଦ୍ଧି ପରାମଗତ, ଏ କେଉଁଠି ଅଛନ୍ତି, ପ୍ରଥମ ସ୍କନ୍ଦ, ପ୍ରଥମ ସ୍କନ୍ଦରେ ଯଶ୍ୟ ମୁଁ କ'ଣ କହିଲି, ଯଶ୍ୟ ମୂଢ଼େ ତମ ଲୋକ, ଯଶ୍ୟ ହଁ ଯଶ୍ୟ ମୂଢ ତମ ଲୋକ ଯଶ୍ୟମ ବୁଦ୍ଧି କରମଗତ ତେ ଉଭୟ ଶାନ୍ତି ଆପନନ୍ତି କ୍ଲିଶ୍ୟନ୍ତେ ଇତର ଜନା। ଓଡ଼ିଆରେ ଯୋଉଟା କୁହନ୍ତିନି, ମୂଢ଼େ ତରନ୍ତି ଦୃଢ଼ ତରନ୍ତି ମଝି ମଝିଆ ବୁଢ଼ି ମରନ୍ତି, ଏଇ ଶ୍ଳୋକରେ ଏଇଟା ହଉଛ ଅନୁବାଦ, ହବ ତ ମଧୁଆ ହେଇକି ତାର ଡେଲି ତାର ପିଇ ଦେଉଛନ୍ତି, ଡେଲି ତାର ପିଇ ଦେଲେ ମଧୁମାସ ଖାଇଲେ କିଛି ନାହିଁ, ତାର ବୁଲେ, ତାର ଗୋଟେ ପ୍ରକାର ସୁଖ, ସହିତ ପଶୁ ଭଳିଆ ତାଙ୍କର ଆର ଜନ୍ମକୁ ତାର ସେ ମଧୁଆ ହେବ କି ପଶୁ ହେବ ପଶୁ, ସେ ତାର ଗୋଟେ ଜନ୍ମ ରହିଲେ, ତାର କ'ଣ ବିଷୟ, ତାର ଚିନ୍ତା ଅଛି କି କରୋନା ହେଲା କ'ଣ ମଧୁ ଦୋକାନ ବନ୍ଦ ହେଇଯିବ ନା କ'ଣ, ନା କ'ଣ ଯେଇ ବନ୍ଦ ହେଇଯିବ, ତା ବିଷୟ ଭୋଗୁଛନ୍ତି ସେ। ଯଶ୍ୟ ମୂଢ ତମ ଲୋକ, ମୂଢ ତମ, ମୂଢ ହେଲେ ଚଳିବନି, ମୂଢ ତମ ଲୋକ, ଯଶ୍ୟ ମୂଢ ତମେ ଲୋକ, ଯଶ୍ୟମ ବୁଦ୍ଧି ପରମଗତ, ଯାହା ବୁଦ୍ଧି ପୁରା ପରମଗତ, ପରମଗତ ମାନେ ତିନି ଗୁଣ ଉର୍ଦ୍ଧକୁ ଯାଇଛି, ତେ ଉଭୟ ଶାନ୍ତି ଆପନନ୍ତି, ଏ ଦୁଇ ଜଣ ଶାନ୍ତି ପାଇବେ। ସେ ତ ମୋ ଅଜ୍ଞାନରେ ରହିଛି, ତାର ତାର ଦୁଃଖ ଗୋଟେ କ'ଣ, ତାର କିଛି ଦୁଃଖ ନାହିଁ, କିଛି ଦୁଃଖ ନାହିଁ, ଜାଣିବା ପାଇଁ ମୁଁ ସବୁ ଲୋକଙ୍କ କଥା ଚଳି ଚଳିକି ଆସିଛି, ସବୁ ଷ୍ଟେସନରେ ଥିଲା ଲୋକ ତାଙ୍କ ସାଙ୍ଗରେ ମୋର ବନ୍ଧୁ ଅଛି, ସବୁ କରିଥିଲି ବ୍ରହ୍ମଚାରୀ ଜୀବନରେ, ଏବେ ବନ୍ଧା ପଡ଼ିଗଲି ପକ୍ଷୀ ବାନ୍ଧିଲା ବେଳେ ଠାକୁର ରଖିଦେଲେ, ମୁଁ ସବୁ ଲୋକ ସାଙ୍ଗରେ ମିଶିଛି, ସବୁ କାଟାଗୋରୀ ଲୋକ ସାଙ୍ଗରେ ମିଶିଛି, ଆଉ ସବୁ ଏକ୍ସପିରିଏନ୍ସ ନେଇଛି, କିଛି ତାଙ୍କର ଚିନ୍ତା ନାହିଁ, କୌଣସି ଚିନ୍ତା ନାହିଁ, ମୂଢ଼ ଲୋକ ସିଏ ଆଉ ତାଙ୍କର କ'ଣ ଅଛି, ତାଙ୍କୁ ଯେତେ ତୁମେ ବୁଝା ଜୀବନ କଷ୍ଟ ସେ ହସିକି ଉଠେଇ ଦେବେ, ସେଇଟା କିଛି ଲାଗେନି ତାଙ୍କୁ, ମୂଢ଼ ଲୋକ ତାଙ୍କର କ'ଣ, ଖାଇ ପିଇଦେଲେ ଗଲା ଶୋଇଲେ ଗଲା। ଯଶ୍ୟ ମୂଢ ତମେ ଲୋକ, ଯଶ୍ୟ ବୁଦ୍ଧି ପରମଗତ, ଯିଏ ତତ୍ତ୍ୱଜ୍ଞାନ ପ୍ରାପ୍ତ ହେଇକି ପରବୁଦ୍ଧି ପାଇଛନ୍ତି ସେମାନେ ଶାନ୍ତି ପ୍ରାପ୍ତ ହେବେ, କ୍ଲିଶ୍ୟନ୍ତେ ଇତର ଜନା, ମଝି ମଝିକା ସେ ବୁଡ଼ିକି ମରିବ, ମଝି ମଝିକା ହେଇ କିଛି ଲାଭ ନାହିଁ, ଗୋଟେ ବାଜି ଲଗେଇବାକୁ ପଡ଼େ, ଜୀବନ ଥରେ ବାଜି ଲଗେଇବାକୁ ପଡ଼େ, କୃଷ୍ଣ ଚେତନ ଗୋଟେ ବାଜି ନା, ଆଉ ଏ ଜନ୍ମଟା ଯଦି ନ ଯାଇପାରିଲେ ଭଗବାନ ପାଖକୁ ଅଟକି ଯିବା, ଏଗୁଡ଼ାକ ତୁମର ମେଟେରିଆଲ କଣ୍ଡିସନ ମେଟେରିଆଲ ସିଚୁଏସନ ସହିତ ତୁମେ କୃଷ୍ଣ ଚେତନକୁ ଯୋଡ଼ନି, ତୁମକୁ ଭଲ ଲାଗୁନି, ଭଲ ଲାଗିଲେ ବି କରିବାକୁ ପଡ଼ିବ, ଆସିବି ଯଦି ବିଦେଶୀ ଭକ୍ତ ସେ ମୁଁ ସେ କଥା କହୁଥିଲି, ମୁଁ ହେଭି କ୍ଲାସ ଦେଇତେ ସାଙ୍ଗେ ସାଙ୍ଗେ ସେ ରାଗିଗଲା, ମାନେ ସାଙ୍ଗେ ସାଙ୍ଗେ ସେ ଡରିଗଲା, ମୁଁ ନାଇଁ ନାଇଁ ତୁମକୁ ସବୁ ଚାଣ୍ଟିଙ୍ଗ ସେକ୍ସନ କରିବାକୁ ପଡ଼ିବ, କମ୍ପ୍ରମାଇଜ କିଛି ନାହିଁ, ତୁମେ ଏତେ ବର୍ଷରେ ଡିପୋଟି ହେଲାଣି, ମଙ୍ଗଳାରତି ଆଟେଣ୍ଡ କରିବାକୁ ପଡ଼ିବ, ସେମାନେ ସାଙ୍ଗେ ସାଙ୍ଗେ ପ୍ରାଇଭେଟ କଥା, ନା ଆମେ ପ୍ରାଇଭେଟ କଥା ହଉ, କ'ଣ ପ୍ରାଇଭେଟ କଥା, କ୍ଲାସ୍ ଚାଲିଛି କ'ଣ ମାନେ ପ୍ରାଇଭେଟ୍ କଥା କ'ଣ ନା ଏମିତି ଏମିତି ମୁଁ ସେମିତି କମ୍ପ୍ରମାଇଜ୍ କିଛି କରିହେବନି, କାହିଁକି କୃଷ୍ଣ ଚେତନକୁ ଆସୁଛ, କାହିଁକି ଲୋକମାନଙ୍କୁ ଠକେଇବା ପାଇଁ ଚାହୁଁଛ, କାହିଁକି ପ୍ରତାରଣା ନିଜକୁ କାହିଁକି ପ୍ରତାରଣା ଦେଉଛ, ତୁମେ ଭାବନି ଯେ ଭଗବାନଙ୍କର ଭକ୍ତି କରି ଭକ୍ତି ବିନା ତୁମେ ସୁଖ କିଛି ପାଇଯିବ ବୋଲି, କିଛି ନାହିଁ, କ'ଣ ସୁଖ ପାଇ ପ୍ରାପ୍ତି ହେଇପାରିବନି, ମଝି ମଝିଆ କାହିଁକି ହେଉଛୁ, ଯାହା ବିଷୟ ମାରିତେ ଯାଅ, ଯଦି ମାତିବ ବିଷୟରେ ମାତ, ଯଦି ମଚ କୃଷ୍ଣ ଚେତନାର ମାତ, ମଝି ମଝିକା ଏଣୁ ଗୋଡ଼ ଦେଉଥ ସେଣୁ ଗୋଡ଼ ଦେଉଥ କିଛି ଲାଭ ନାହିଁ, ଏ ଜୀବନ ସେଟା ନୁହେଁ, ଥରେ ଟ୍ରାଏ କରିକି ଦେଖ ଜୀବନର ଯେଉଁ ଚେଷ୍ଟା ଯେତିକି ସମୟ ସମୟ ଶକ୍ତି ତୁମର ଅଛି କୃଷ୍ଣଙ୍କ ପାଇଁ ଦେଇକି ତୋର ଦେଖ କୃଷ୍ଣ ତୁମକୁ ସଫଳତା ଦେଉଛନ୍ତି କି ନାହିଁ, ଆଉ ତୁମେ ତୁମ ବୁଦ୍ଧି ଦ୍ୱାରା କୃଷ୍ଣ ଚେତନକୁ ଆଚରଣ କରିବା ପାଇଁ ଚେଷ୍ଟା କରନା, ସବୁବେଳେ ମନେ ରଖ ତୁମକୁ ଅନ୍ୟ ଜଣଙ୍କ ବୁଦ୍ଧିରେ କାମ କରିବାକୁ ପଡ଼ିବ, ସେଟା ତୁମେ କୃଷ୍ଣଙ୍କୁ ପ୍ରାର୍ଥନା କର କାହା ବୁଦ୍ଧିରେ କାମ କରିବାକୁ ପଡ଼ିବ, ଯାହା ବୁଦ୍ଧିରେ କାମ କରିବାକୁ ପଡ଼ିବ ସେ ହେଉଛନ୍ତି ଗୁରୁ, ସେଟା କୃଷ୍ଣ ବୁଝେଇବେ, ଆଜିକାଲି ତ ଏଗୁଡ଼ାକ ସବୁ ନାହିଁ, ଏମାନେ ସମସ୍ତଙ୍କ ମୁଣ୍ଡରେ ଗୁରୁ ବୁଦ୍ଧି ଅଛି, ଏମାନେ କି ଶିଷ୍ୟ ହେବେ, ଆମ ଗୁରୁଦେବ ଯାହା କହିଥିଲେ ଠାକୁରଙ୍କର ସବୁ ବାଣୀ ଗୁଡ଼ା ମୁଁ ପଢ଼ିଲାବେଳେ ମୁଁ ସବୁ ଆଖି ଆଖି ଦେଖାଉ ସତ କଥା, ଏଗୁଡ଼ା ତାହା କାହା ବୁଦ୍ଧିରେ ଚାଲିବା ପାଇଁ ଚାହୁଁଛନ୍ତି, ନିଜର ବୁଦ୍ଧି ବହୁତ, ସେମାନେ ସମସ୍ତଙ୍କ ବୁଦ୍ଧି କମ୍ପେୟାର କରୁଛନ୍ତି, ଜ୍ଞାନ ବୁଦ୍ଧି ବହୁତ ଜିନିଷ ଗୁଡ଼ା ମୁଣ୍ଡରେ ରଖିଛନ୍ତି, ଏଇଟା କି ଶିଷ୍ୟ କିଛି ହେଇପାରିବେ, ଏସବୁ ଗୁରୁ ବୁଦ୍ଧି ଆମର ଅଛି, ଏମାନେ ଶିଷ୍ୟ ହେଇପାରିବେ, ତୁମକୁ ଜଣଙ୍କ ବୁଦ୍ଧିରେ ଚାଲିବାକୁ ପଡ଼େ, ଜଣଙ୍କ ବୁଦ୍ଧିରେ ଚାଲିବାକୁ ପଡ଼େ, ବାପା ଚାଲିଗଲା ପରେ ବାପ ବୁଦ୍ଧିରେ ଛୁଆ ଚାଲୁଥିଲେ, ତୁମେ କ'ଣ ଶିଖିଛ, ତୁମେ କିଛି ଜାଣିନ, ମୋ ଜାଣିବାରେ ତୁମମାନେ କିଛି ଜାଣିନ, ମୁଁ ଗର୍ବରେ କହୁନି, ତୁ ଟ୍ରାଡିସନାଲ ଯାକ ଯାଇ ଇଣ୍ଡିଆନ କଲଚର ତୁମେ ଶିଖିନ, ପାରମ୍ପରିକ ଭାରତୀୟ ସଭ୍ୟତା ବି ତୁମେମାନେ ଶିଖିନ, ତୁମେ ତ ସେ ମଡର୍ଣ୍ଣ ସୋସାଇଟିର ଜନ୍ମ, ତୁମେ କ'ଣ ଜାଣିବ, ଏଇ ଜମିରେ ଏଇ ଧାନ ବୁଣା ହବ, ସେଟା ବାପା ଥିଲାବେଳେ ବୁଣୁଥିଲା ମାନେ ପୁଅ କ'ଣ କରିବ, ସେ ହିଁ ବୁଣିବ, ଯେମିତି ଧାନ ପ୍ରିଜର୍ଭ ରଖାଯାଏ, ଆମେ ଆମର ପରିବାର ଥିଲା ସବୁ ଜାଣି ଶିଖିଛୁ, ଛୋଟ ପିଲାବେଳୁ ଶିଖିଛୁ, ସ୍ପେକୁଲେଟିଭ କୌଣସି ପ୍ରୋସେସରେ ସ୍ପେକୁଲେସନ ନଥିଲା, ମନଧର୍ମଟା କୌଣସି ଜିନିଷ ନଥିଲା, ବର୍ତ୍ତମାନ ସବୁଥିରେ ମନଧର୍ମ ବସିଲା, ସମସ୍ତେ ଗୋଟେ ମନଧର୍ମୀ ହେଇଗଲେ, ସେଥିପାଇଁ କୌଣସି ଜିନିଷ ସକ୍ସେସ ଆସିବେ ନା, ସ୍ପିରିଚୁଆଲ ସକ୍ସେସ ନା ମେଟେରିଆଲ ସକ୍ସେସ, କେହି କେଉଁଥିରେ ସକ୍ସେସ ପାଉନାହାନ୍ତି, ବାପା ଗୋଟେ କ'ଣ କହୁଛନ୍ତି, ବାପା କ'ଣ କହିବେ, ବାପା ପାଠ ପଢ଼ୁଛନ୍ତି ନା କ'ଣ, ବାପା ଆମେ ହେଉଛି ମଡର୍ଣ୍ଣ ସୋସାଇଟିର ଲୋକ, ଦେଖାନ୍ତ ଭାଇ ପଡ଼ିବେ କାନ୍ଦିବେ, ଟ୍ରାଡିସନ କେହି ମାନିବା ପାଇଁ ଚାହୁଁନାହାନ୍ତି, ପରମ୍ପରାର ଯେଉଁଟା କୌଳିକ ପରମ୍ପରା ବଂଶ ପରମ୍ପରା ଧର୍ମ ପରମ୍ପରା, ଯିଏ କର୍ମୀର କର୍ମୀ ଜୀବନରେ ବି ସେମାନେ କ'ଣ ମାନିବେ, କୌଳିକ ପରମ୍ପରା ସାମାଜିକ ପରମ୍ପରା ମାନିବେ, ମାନିବେ ନା, ନ ମାନେ ତାଙ୍କ ସ୍ପିରିଟଟା ଉଳୁଝିଯିବ, ତାଙ୍କ ସ୍ପିରିଟ ରହିବନି, ଭ୍ରଷ୍ଟାଚାର ପଶିଯିବ, ଯେମିତି ଆମର ଆଜି ହେଇଗଲା, ଆମ ହିନ୍ଦୁ ସମାଜରେ ଯେଉଁ ନାରୀମାନଙ୍କୁ ଯେମିତି ରଖାଯାଉଥିଲା, ଯେମିତି ଯେଉଁ ଜିନିଷ ରହୁଥିଲା ସେଇଟା ରଖିପାରିଲେନି ଆମେ, ଭାଙ୍ଗଗଲା, କେହି ତାକୁ ସଜେଇ ପାରିବେନି, ପରମ୍ପରାକୁ ଭାଙ୍ଗିଲା ମାନେ ଗଲା, କୌଳିକ ପରମ୍ପରା ଭାଙ୍ଗିଲେ ଗଲା, ଲୌକିକ ପରମ୍ପରା ଭାଙ୍ଗିଲେ ଗଲା, ବୈଦିକ ପରମ୍ପରା ଆମର ଏଇଟା ବୈଷ୍ଣବ ପରମ୍ପରା, ପୂର୍ବଜୀ ମହାରାଜ ଇବା କାଲି କାଲି କେଉଁଠି ଶୁଣୁଥିଲେ ନା କ'ଣ, ହଁ ସେ କନ୍ଭର୍ସେସନ୍ ସେଇଟା ତ ତାର ସୁଇଚ୍ଟା ସେଇଆ, ତ ପୁଣି ମାରିଦେଲେ ପୁଣି ଅରିଜିନାଲ ଆସିଯିବ, ମୂଳଟା ଆସିବ, ପ୍ରବାସିକତା ସେ କହୁଛନ୍ତି, ଏଇଟା ହେଉଛି ନନ୍ସେନ୍ସ ବା ଏଇଟା ହେଉଛି ଫଲ୍ଡାଉନ୍, ପ୍ରପାତ କହୁଛନ୍ତି, ଆଇ ନୋ ବେଟର ଦେନ୍ ମାଇ ଗୁରୁ, ମୋ ଗୁରୁଙ୍କ ଠାରୁ ମୁଁ ବେଶୀ ଜାଣେ, ମୁଁ ସବୁ ଜାଣେ, ଏଇଟା ହେଉଛି ଫଲ୍ଡାଉନ୍, ସେତେବେଳେ ତୁମେ ଫଲ୍ଡାଉନ୍, ତୁମର ଫଲ୍ଡାଉନ୍ ହେଉଛି ଏଇଟା, ତୁମେ ଜପ କରୁଥାଉ, ତୁମେ ଜପ କରିକରି କେତେ ଜପ କରୁଥାଉ ନା ବାବା, ଏସବୁ ସବୁ ଫଲ୍ଡାଉନ୍ ଷ୍ଟେଜ୍ ନା ଆଉ କ'ଣ, ଆରେ ଆଚ୍ଛା ଫଲ୍ଡାଉନ୍ ତୁମେ ଛାଡ଼ିକି ବିଷୟ ହେଇଯାଆନ୍ତା, ଆରେ ଗୁରୁ କ'ଣ ଛାଡ଼ିଦେବେ, ଗୁରୁ ଜାଣିଛନ୍ତି ଏଇଟା କୁଆଡ଼େ ପଳେଇଲେ କ'ଣ ହବ, ଏଇଟା ବିଷୟ କୁଆଡ଼େ କୁଆଡ଼େ ଜୀବନ ନଷ୍ଟ ହେଇଯିବ, ବିଷୟ ଭୋଗିକି କୁଆଡ଼େ ନଷ୍ଟ ହେଇଯିବ, ଦେହ ବଞ୍ଚିକି ରହିଥାଉ, ଅପ୍ରସନ୍ନ ହେଇଗଲେ ନା, ହେ ଭକ୍ତି କିଛି ଯେତେବେଳେ ବୈଷ୍ଣବ ଅପରାଧରା ଗୁରୁଙ୍କୁ ମର୍ତ୍ତ୍ୟ ବୁଦ୍ଧି କର, ସେତେବେଳେ ଗୁରୁ ଛାଡ଼ିବେ, ଗୁରୁ ତ ଛାଡ଼ନ୍ତିନି, କୃଷ୍ଣ ଛାଡ଼ିଦିଅନ୍ତି, ଗୁରୁ କ'ଣ କାହାକୁ ଛାଡ଼ିବେ, ଗୁରୁ କାହାକୁ ଛାଡ଼ିବେନି, ଗୁରୁ ଗୁରୁ ଛାଡ଼ିଦେଲେ ତ କୃଷ୍ଣ ଗୁରୁ ଛାଡ଼ିଦେଲେ, ଗୁରୁ ଜାଣିଛନ୍ତି ଗୁରୁ ଛାଡ଼ିଦେଲା ମାନେ ୟାର ଜୀବର ଗତିଟା ଆଉ କ'ଣ ହବ, ମୋତେ ଭଗବାନ ପଠେଇଛନ୍ତି ଏଥିପାଇଁ, କୃଷ୍ଣ ରଖିବେନି, କୃଷ୍ଣ ଗୋଇଠା ମାରିଦେବେ, ଯେତେବେଳେ ଗୁରୁଙ୍କୁ କେବଳ ଗୁରୁଙ୍କୁ ଯେତେବେଳେ ମନୁଷ୍ୟ ବୃଦ୍ଧି କରିବା, ତା ପୂର୍ବରୁ ଯଦି କେହି ଗୁରୁଙ୍କୁ ଏମିତି ଯାହାକୁ ମତେ ବୁଦ୍ଧି ସିଏ ମାନେ କ'ଣ କୁହାଯାଏ, ପାର୍ସିଆଲି ଆକ୍ସେପ୍ଟ କରୁଛି, ଏ ଅର୍ଦ୍ଧ କୁକୁଟି ନ୍ୟାୟ ଭଳିଆ, ଏ କଥାଟା ଗୁରୁଙ୍କର ମତେ ଭଲ, ଗୁରୁଙ୍କର ଏଇ କଥାଟା ଭଲ ଲାଗୁନି, ମତେ ଲାଗୁଛି ମତେ ଏଇ ଜିନିଷଟା ଭଲ ଲାଗୁନି, ଏଟା ଫଲ୍ଡାଉନ୍ ଷ୍ଟେଜ୍, ପତିତ ଅବସ୍ଥା ନା, ଆଉ ତୁମକୁ ଏଇ କଥାଟା ଭଲ ଲାଗୁଛି ଏଇଟା ଭଲ ଲାଗୁନି, ସେ ତୁମ ପାଇଁ କେମିତି ଗୁରୁ ହେବେ, ସେ ହେଇପାରିବେନି, ସିଏ ତୁମ ପାଇଁ ଗୁରୁ କେବେ ହେଇପାରିବେନି, ଗୁରୁ ମାନବ ସେ ଗୁରୁ ହେବି, ସେ କେବେ ଲାଇଟ୍ ହେଇପାରିବେନି, ଆଚ୍ଛା ସେ ତାଙ୍କ କ'ଣ ହେବି ଜିନିଷଟା ଅଛି ସେଟା ତୁମେ ବୁଝିପାରିବନି, ତୁମେ କୃଷ୍ଣ ଡାକ ସେ ବୁଝେଇଦେବେ, ତୁମେ ତ କୃଷ୍ଣଙ୍କ ଦ୍ୱାରା କନ୍ଭିନ୍ସ ହେଇନ, ପରମାତ୍ମାଙ୍କ ଦ୍ୱାରା କନ୍ଭିନ୍ସ ହେଇନ, ତୁମେ କାହାକୁ ଗୁରୁ ରୂପରେ ଆକ୍ସେପ୍ଟ କରିବା ଉଚିତ ନୁହେଁ, ତୁମେ ହଇରାଣରେ ପଡ଼ିବ, ମୁଁ ୟା ଅର୍ଥ ମୁଁ ମନା କରୁନି ଆପଣମାନେ କିଏ ଦେଖିବା ନିଅନ୍ତିନି ବୋଲି, କିନ୍ତୁ ତତ୍ତ୍ୱ
তুমি কোন করিব না, তাঁর মধ্যে ভগবানের শক্তি থাইপারে তুমি জানি না, তুমি কোন করিব, তাঁকে অপরাধ করিব, তুমি অপরাধ করিব। সে জন পণ্ডিত থাকে প্রভুপদ পাখে, সে বিদেশ লোক, সে পণ্ডিত ইউনিভার্সিটি পাঠ পড়ছেন, বহু পণ্ডিত প্রভুপদ পণ্ডিতজী, পণ্ডিতজী ডাকেন, দুজন লে আসি প্রভুপদ, প্রভুপদ সংস্কৃত বহু সুন্দর, তাঁর উচ্চারণ শ্লোক বহু সুন্দর, মু তো পড়ি নাই কিন্তু জানিদি না, সংস্কৃত পড়ি না জানিদি, কত সুন্দর প্রভুপদ স্পষ্ট উচ্চারণ আহিপারে, তাঁর পড়ুলি সিধা সঙ্গে টিকা বি পড়ুচ্ছেন প্রভুপদ, আর সেটি সে তো পণ্ডিত লোক, সে প্রভুপদ সংস্কৃত শুনেকি বিদেশ আসলা, প্রভুপদ পাখে রহলা, আর ডিসেবল বি হয়েছিল, ডিসেবল কি হ্যাঁ দীক্ষা বোধ নিয়েছেন কম রহলে রহলে, দেখ বিশ্ব সারা সে প্রচার কলে জ্ঞানটা গোটে জিনিস না, গুরু কোণ করে তুমি মাপিব সবুলে, ভৌতিক ভৌতিক বুদ্ধি দিলে ভৌতিক বুদ্ধি দ্বারা মাপিব, আধ্যাত্মিক বুদ্ধি হলে আধ্যাত্মিক বুদ্ধি দ্বারা মাপিব, মাপিবা কোনো ওটা জীব কেবে ছাড়ি পারবে, সবুলে মেজরমেন্ট করিব, এই সে ঠিক কুচি ভুল কুচি, তার নজর আগে সবুলে ভুল উপরে রয়েবে, ঠিক উপরে কেবে রয়েবে, গোটে বদ্ধ জীবর নজর সবুলে ভুল উপরে রয়ে, কারণ সে ভুল, সে যেহেতু ভুল সে আগে দেখে ভুল কোটি অছি না, কম ভাবলিব মঠের ভগবান অছে, মঠ কালে তুমি কোণ দেখা হব, বাবাজি কোটি ভুল গেল, বাবাজি ভুল করে ভগবান দেখ রক্ষি কমিটি, তা ভুলটা যেত ভগবান ন শুপারে মারি তা গোটে গুইঠা, তুমি যেউঠি যাও, তুমি মানুষের গোটে বৃত্তি হলো সে যেউঠি যা দেখ ভুলটা কোটি অছি, কাই তা ভিতরে কোণ অছি, ভুলটা অছি সে তুমি সে খুঁজু সেটা দেখিব, এটা বোধ যাবার লক্ষণ, তবে এই কথাটা মু কৌছি যে তুমি তুমি কনভিন্স ন হয়েছ তো পরমাত্মা নিত্যানন্দ প্রভু প্রার্থনা কর, ভগবানকে প্রার্থনা কর, কারণ তুমি গুরু গ্রহণ করিয়া পড়ে যে বাটে হলে গুরু গ্রহণ করিয়া পূর্বে ভগবানকে প্রার্থনা কর, প্রভু কাহা দ্বারা মোটর কল্যাণ হবো, তাঙ্ক পাখে কোণ গুরুত্ব অছে মতো দেখাও, তুমি থরে যে জীবন সেটা দেখি দর্শন করেদেল, কিন্তু আমবেলে যেমনি লা আমবেলে কিছু আমি প্রার্থনা করিয়া পড়ু নথিলা, মু সেটা কলে আম জিনিসটাকে চিন্তা করে, আমি আম জীবনের গোটে জিনিস হয়নি, এত আমি গর্বরে কইপারি আম গুরুকে মূর্তি বুদ্ধি আমি করিনু, কেবে করিপারিবনু কি করিনু, কিন্তু আমি ফ্রি আরেঞ্জমেন্ট কিছু করুন, কেবে প্রভুপাদ আমার গুরুবর্গ আচার্যবর্গ কেবে আমার মর্ত্য বুদ্ধি, আমি ভগবান পাই নু, আমার দোষ দুর্বলতা বহু থাইপারে, কিন্তু কেবে আমার তাঁর প্রতি মর্ত্য বুদ্ধি হবেন, ভগবান টু আমি সে নন ডিফারেন্স লাগতি, কী লাগুন সেটা কৃষ্ণ জাঁতি, আমি কইপারিবনু, আমি কইপারিবনি, সেটা আমার স্বীকৃতি, যদি সিদ্ধান্ত দেখা যায় সেটা হচ্ছে আমার স্বীকৃতি, আমি কুয়াড়ে থিলু কি শুদ্ধ গুরু, সে কোণ ভগবান লোক, কোণ সম্প্রদায় কিছু আমি জানি নথিলু, কি আমাকে প্রিচিং করি নথিলে, আমি আমি আসি পাইথিলু, জনে যদি তার স্বীকৃতি আছে পরম্পরা আসুচি, কারণ এই কথাটা পড়েছে যে পর্যন্ত তুমি সে গুরুত্বটাকে বুঝি না তুমি কোণ করিও না পার্সিয়ালি আকসেপ্ট করিও, পার্সিয়ালি তুমি কিছু অংশ আকসেপ্ট করছো কিছু অংশ আকসেপ্ট করছো, এদ্বারা কোণ হচ্ছে তুমি তোমার স্থিতিটা আহরি গোটে সাধারণ কর্মী লোক দিনকু দিন খারাপ হয়ে যাবে, কারণ তুমি অপরাধ করিয়া পাইঁ তুমি গোটে চান্স মিলিয়ে তো মাইন্ডকে, সে প্রভুপদ পাখে রহলে কিছুদিন রহিলা পরে সে বৃন্দাবন আসি পৌঁছলে, বৃন্দাবন পৌঁছার পরে সে সব এই বাবাজি ফাবাজি এমন সব মিশিলে, লোকমানে কোণ ভাবতি মানে মু গোটে বড় মানে বড় সাধক পাখে দেখা নেবে, তুমি আরে মূর্খ কি তুমি কম ভাবলেও, সে কি ভালো গুরু মু তাঙ্ক যে ভালো গুরুঙ্ক তোর দেখা নেব, তা কত যে ভালো দরমা পাইব সে কোণ ভালো খটুব না নাই, তুমি যদি বড় গুরুঙ্ পাখ যাব তাঙ্কর বড় নিয়ম বি অছি সেটা ভুলে যাচ্ছ, কিন্তু টাটা কম্পানি তুমি কাম কলে অলগা কম্পানি ঠকে দিয়ে পড়ে আসছো মেঞ্জর, টাটা কম্পানি কাম কলে সেমি হবনি, যেমন টাটা করেছি ডুবুরি পাখে দেখো দেখো যা সিকিউরিটি কমিটি টাইট উপরে কাম চলছে, তো যেত বড় কম্পানি যাব যে যেত পেমেন্ট দৌছি তার সেত সিস্টমটা রয়েছে, তুমি বড় গুরু খোঁজছ চেলা হুয়া আগে, গুরু খোঁজিয়া দরকার নাই, আম জীবনের আমি অনুভব করছি গুরু আমি খোঁজু নথিলু, গুরু চালি আসছেন, যে শিষ্যত্ব প্রাপ্ত হয়ে তার পাখ গুরু আসছেন, ভগবান গুরু পঠান্তি, যে শিষ্য তাকে গুরু পঠাইবে, কারণ সে চাহুছে উদ্ধার হওয়া নাকি না, ভগবান পঠাইবে, তুমি আগে শিষ্য হুয়ো গুরু কাই খোঁজছ আগে, তুমি শিষ্যত্বকে সন্ধান কর, গুরু খোঁজা দরকার নাই, তুমি শিষ্য তুম ভিতরে শিষ্যত্ব কোণ তুমি তো খোঁজি দেব, গুরু তুম পাখে আসি পৌঁছিবে, সেতু তুমি গুরুত্ব দেখ, তুমি গুরুঙ্কর গুরুত্ব দেখুছ কিন্তু শিষ্যঙ্কর তোমার শিষ্যত্বকে তুমি খোঁজু ন, তো মো কথা কোণ শিষ্যত্ব ভাবনা, মু শিষ্য হয়েপারি কি, মু জনক মানিপারি কি, মো 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 হৃদয় ভিতরে ভগবান পাইবার লালসা আছে কি, মোর ইতর বাসনা নাই তো, ଭକ୍ତି ବିରୋଧୀ ବାସନା ଜିନିଷ ନାହିଁ ତମର, ମୋର କୃଷ୍ଣ ପାଇବା ଜୀବନ ଲକ୍ଷ୍ୟ କି? ଯେତେବେଳେ ଏଇଟା ତୁମର ସ୍ଥିର ହୋଇନି, ତୁମେ ଗୁରୁତ୍ୱ କ'ଣ ଦେଖୁଛ? ତୁମେ ଗୁରୁ କ'ଣ ଖୋଜୁଛ? ତୁମେ ଗୁରୁଙ୍କ କେବେ ଦର୍ଶନ ହୁଏନି, ଗୁରୁ ଦର୍ଶନ କାହାର ହୁଏନି, ଯିଏ ଶିଷ୍ୟତ୍ୱ ଦର୍ଶନ କରି ସେ ଗୁରୁଙ୍କ କ'ଣ ଦର୍ଶନ କରେ? ସେ ତା ଭିତରଟା ଜିନିଷଟା ଜାଣିନି ନା, ତୁମେ ଶିଷ୍ୟ ହେଇଯା ତୁମ ଗୁରୁ ଦର୍ଶନ ହେବେ, ତୁମେ ଆଗେ ତୁମକୁ ନିଜେ ଅନୁସନ୍ଧାନ କର, ନହେଲେ ତୁମେ ଏଇଟା ଇଣ୍ଟେଲିଜେଣ୍ଟ ଦ୍ୱାରା ତୁମେ ସବୁ ଦେଖିବ, ବୁଦ୍ଧି ଦ୍ୱାରା ଦେଖିବ। ଆସିଲେ ପ୍ରଭୁପାଦ ଆସିଲେ ବୃନ୍ଦାବନରେ ଏଇ ବାବୁଜୀ ଭାଇମାନଙ୍କ ସହ ମିଶିଗଲେ, ଲୋକ କ'ଣ ହେବେ? ଆମେ ସବୁ ବହୁତ ବଡ଼ ଭଜନ ଭଜନ ଆନନ୍ଦ, କି ଭଜନ ଆନନ୍ଦ ହବ, କି ଭଜନ ତୁମେ ହବ? ଆମେ ଗୋଟିଏ ଷ୍ଟେଟମେଣ୍ଟକୁ ବର୍ତ୍ତମାନ ମୁଁ 99% ଡାଇଜେଷ୍ଟ କରୁଛି। ଗୁରୁଦେବ ଯାହା କହିଛନ୍ତି, କଳିଯୁଗରେ 99% କର୍ମାଧିକାରୀ, ସେଇଟା ମୋ ମୁଣ୍ଡରୁ କେବେ ଘୁରି ହୁଏନି, ମୋତେ କିଏ ତୁମେ ବୁଝେଇ ପାରିବନି। କି ଭୋଜନ କରିବ? ତୁମେ ଚାଲୁନ କେଉଁଠି ଭୋଜନ କରିବି? ତୁମେ ତୁମେ ଘର କରିଦେବି, ପଇସା ଦେଇ ଘର କରିଦେବି ଭୋଜନ କଲ ଦେଖିବା। ମୋବାଇଲଟା ଛାଡ଼ ନଖାଇ, ମୋବାଇଲଟା ଛାଡ଼ କହିଲେ ପାଗଳ ହେଇଯାଉଛ, ତୁମେ କି ଭୋଜନ କରିବ? ମୋବାଇଲଟା ଛାଡ଼ କହିଲେ ପାଗଳ ହେଇଯାଉଛ, କି ଭୋଜନ କରିବ ତୁମେ? ଭୋଜନ ଅଧିକାର ଅଲଗା, ସେଇଟା କହିଲେ ହବନି, ସେଇଟା ଆସ। ଆମେ ମହାଜନ କଥା ବିଶ୍ୱାସ କରିବୁ ନା, ଆଉ ତୁମେ ଆମକୁ ଭଲ ପାଅ ନ ପାଅ, ଆମେ ମହାଜନଙ୍କ ବାଣୀ ଉପରେ ତିଷ୍ଠିକି ରହିବୁ। ଜଗତରେ ଆମକୁ କେହି ବଞ୍ଚେଇ ପାରିବେନି, ତାଙ୍କରି ତାଙ୍କ ପ୍ରତି ଆମର ଶ୍ରଦ୍ଧା ବିଶ୍ୱାସ ଆମକୁ ବଞ୍ଚେଇବ। ନିରପେକ୍ଷ କଥା ସବୁବେଳେ ଆମକୁ କହିବାକୁ ପଡ଼ିବ। ଆଉ ସେ ତ ସବୁ ମିଶିଗଲେ ତୁମେ ଗୋଟେ ବ୍ୟକ୍ତି ବଡ଼ ନୁହେଁ, କିନ୍ତୁ ସିଏ ସେ ବଡ଼ ଲୋକ, ସେ ଭାବ କ'ଣ ବଡ଼ ଲୋକ, ବଡ଼ ସାଧୁଙ୍କ ତୁମେ ମିଶିଗଲେ ମୋର ବଡ଼ ଭାଇ। ତୁମ ପାତ୍ରତା ଯା ନା, ତୁମେ ଯେତେ ବଡ଼ ଲୋକ ପାଖକୁ ଯିବ ସେୟା କରିବ। ମୋ ଜୀବନରେ ମୁଁ ଦେଖିସବୁ, ମୋ ଜୀବନ ଅନୁଭବ ମୁଁ କହୁଛି, ଯାହାର ଯେତିକି ପାତ୍ରତା ସେତିକି ବାପା। ଗୁରୁ ନା, ତୁମେ କେତେ ଘୁରୁଛ, କେତେ ଘୁରୁଛ ଗୁରୁ? ତୁମର ଯେଉଁ ସ୍ୱଭାବଟା ଅଛି, ତୁମେ ଯେତେ ବଡ଼ ସାଧୁ କରିଥିଲେ ସେ ସ୍ୱଭାବଟା ବାହାରିବ। ତୁମେ ଶିଷ୍ୟତ୍ୱକୁ ସନ୍ଧାନ କର, ଗୁରୁତ୍ୱକୁ ସନ୍ଧାନ କରନି। ମୋ ଭିତରେ କ'ଣ ଭାବନା ରହିଛି, ମୁଁ କ'ଣ, ମୁଁ କେଉଁ ଟାଇପ୍ର ଲୋକ, ମୁଁ କ'ଣ ଭଗବାନଙ୍କୁ ପାଇପାରିବି? ଆମେ ନିଜକୁ ଅନୁସନ୍ଧାନ କରେନେ, ନିଜକୁ ଯେତିକି ଖୋଜିନେ ଅନ୍ୟକୁ ଖୋଜିବା ପାଇଁ ବହୁତ ସମୟ ଆମେ ଦେଇଦେଇଛେ। ଗୁରୁଙ୍କୁ ଖୋଜ, ଆମ ଜୀବନରେ କେବେ ସେଇଟା ହେଇନି, ମୁଁ ଗର୍ବରେ କହୁନି, ଆମେ କେବେ ବି ଗୁରୁଙ୍କୁ ଦେଖିବାକୁ ଚାହିଁନୁ କି? ଆମକୁ କେବେ ସେମିତି ଲାଗିବେନି ନା, କେବେ ବି ନା, ଯାହା ବାହାରିଲା ଚାଲ। ଗୁରୁଙ୍କୁ ଖୋଜା ନଥିଲା ଆମେ ଆମେ ତୁମେମାନେ ତ କ୍ଲାସ୍ ଆଜି କ୍ଲାସ୍ କାହିଁକି ହେଲାନି? 2-4 ଦିନ କ୍ଲାସ୍ ନ ଶୁଣନ୍ତୁ ପାଗଳ, ଆମେ କ୍ଲାସ୍ ଶୁଣିନୁ। ଆମ କ୍ଲାସ୍ ହେଲା ଏହା, ଗୁରୁ କହିଛନ୍ତି ସେବା କର, ଚାଲ ବୁକ୍ ବ୍ୟାଗ୍ କାନ୍ଦରେ ପକେଇ ବୁଲ, ଏ ହେଲା ଆମ କ୍ଲାସ୍। ଆଉ ଗୁରୁଦେବ କହିଛନ୍ତି ସନ୍ଧ୍ୟାବେଳେ ସକାଳ ଟିକେ ଭାଗବତ ପଡ଼ିବ, ସେ ଗୁରୁ ପୂଜା ଟିକେ ହେଇଯିବ, ଠାକୁର ଖୋଲିବେ, ଦର୍ଶନାର୍ଥୀ ହେଲା, ଆଉ ଶ୍ରୀ ଗୁରୁ ଚରଣ ପଦ୍ମ ଗାଇଦେଇକି ଭାଗବତ ଟିକେ ପଢା ହେଇଛି। ସେତେବେଳେ ଭାଗବତ ପ୍ରବଚନ କିଏ ଆମେ ଶିଖିନଥିଲୁ? ଆମ ଲିଡର ବି ଶିଖିନଥିଲା କିଏ, ନା ଖାଲି ଭାଗବତ ପଢା ହେଇଯିବ, ଶ୍ଳୋକ ଅନୁବାଦ ଶୋଇଲା, ଏ ପ୍ରସାଦ ପାଅ, ଚାଲ ବହି କାନ୍ଦ, ଚାଲ, ଏ ହେଲା ଆମ ଜୀବନ। ତ ଆଜି ଦିନ ରାତି କ୍ଲାସ 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 ଦେଇଲାକୁ ବାବା ଯୋଉ କଥା ସେଇ କଥା ଆଜି ପଢୁଥିଲେ, ମୋତେ ଗୋଟେ ମାଡ ମାରିଲା, ସେ ଗୋଟେ ପିଲାକୁ ସେୟାର କଲି, ମାଡ ମାରିଲା ବେଳେ ମୋତେ ଲାଗିଲା ଭକ୍ତି ଶୁଣିଲୁ ସେ ଷ୍ଟେଟମେଣ୍ଟ ଆଜି ପଢୁଥିଲି, ଆମ ସତ କଥା ଆଉ ମୁଣ୍ଡ ଘୁରେ ଦେଲା ସେ ଯୋଉ ଷ୍ଟେଟମେଣ୍ଟ ଦେଇଛନ୍ତି ଭକ୍ତିମିନା ଠାକୁର। ଯାହାର ଭକ୍ତି ବିରୋଧୀ ଅନର୍ଥ ଗୁଡ଼ିକ ହୃଦୟ ଭିତରେ ଅଛି, ତାର ଭକ୍ତି ବିରୋଧୀ ସ୍ୱଭାବ ରହିଛି, କାନରେ କେବେ ଭଗବାନଙ୍କ କଥା ପଶିବନି, ସେ କାନରୁ ସେ କଥାଟା ସେ କେଉଁ ଫେରି ଆସିବ, ହୃଦୟ ଭିତରକୁ ପଶିବନି। ତାର ତ ଭକ୍ତି ବିରୋଧୀ, ଭକ୍ତିର ବିରୋଧୀ ଜିନିଷଟା ତା ମନ ଭିତରେ ପଶିକି ରହିଛି, ସେ କ'ଣ ତାକୁ ସେ କହିବ କିଛି ତୁମର ଲାଭ ହବନି, ଷ୍ଟ୍ରେଟ୍ କହିଦେଉଛନ୍ତି, ବେଟର ହୁଏ ତାଙ୍କ ପାଇଁ କୀର୍ତ୍ତନ କର। ସେଥିରେ ଶ୍ରଦ୍ଧା ତାଙ୍କର, ଶ୍ରଦ୍ଧା ଉଦିତ ହେଲେ ଯଦି ସେ ତାର କିଛି ହବ ନା, ତୁମ କଥା ତାଙ୍କର କିଛି କାନରେ ପଶିବନି। ତା ଭକ୍ତି ବିରୋଧୀ ଜିନିଷଟା ଭିତରେ ପଶିକି ରହିଛି, ଆଉ ସେ ତ କୃଷ୍ଣଙ୍କୁ ଚାହୁଁନାହାନ୍ତି। ତୁମେ ତାଙ୍କୁ କୃଷ୍ଣ ପାଇ ପ୍ରାପ୍ତି ରାସ୍ତାଟା କହିଲେ କ'ଣଟା ହବ, ଅନ୍ଧ ଦେଶ ଗଲି ଦର୍ପଣ ବିକି କ'ଣ ଭାବିଲେ ଜାଣିଛ ନା, ସେଟା ଗୋଟେ କିଏ ନାଟକ କରୁଥିଲା, ଆମ ତୁଳସୀ କ'ଣ ନାଟ୍ୟ, ମୁଁ ଛୁଆଟି ଗୋଟେ ଶୁଣିଥିଲି ଖାଲି, ମୁଁ ତ ନାଟକ ବାଟେ ଯାଇନି, ମୋର ମନ ଅନ୍ଧ ଦେଶ ଗଲି ଦର୍ପଣ ବିକି, ତୁଳସୀ ନା କିଏ ଗୋଟେ କରେ, ହଁ ସେ ମୁକୁନ୍ଦପୁର ପାଠ ପଢିଲା ବେଳେ ଅନ୍ଧ ଦେଶରେ ଦର୍ପଣ ବିକି ହେଉଛି, ତୁମର କୃଷ୍ଣ ଦରକାର ନାହିଁ, ମୁଁ ତୁମେ ଖାଲି କ'ଣ ଭାବିଲେ କୃଷ୍ଣ, ତୁମର ରଖ ହଉ କୃଷ୍ଣ, ମୋର ଟଙ୍କା ପଇସା ମୋ ଛୁଆ ପିଲା ଜଳୁଛି, ମୁଁ କୃଷ୍ଣ ଦେଖାଉଛ। ସେଭଳିଆ ତୁମର ଚାରିତର ଅଭିଳାଷ ରହିଲା, ଭକ୍ତି ବିରୋଧୀ ଜିନିଷ ରହିଲା, ତୁମେ ତାଙ୍କୁ ସେ କହିଲୁ କହିଛନ୍ତି ତୁମେ ଯେତେ ତାଙ୍କୁ ହରି କଥା କହରି କୀର୍ତ୍ତନ କର, ଯାହା କର, ସେ ଗୋଟେ କର୍ଣ୍ଣରୁ ଫେରି ଆସିବ, ହୃଦୟ ଭିତରୁ ପଶିବନି। ତା ତ ଭଗବାନ ପାଇବାର ଇଚ୍ଛା ନାହିଁ, ତୁ ତ କ'ଣଟା କରିବ, ତ କ'ଣଟା କରିବ, କାହିଁକିନା ତା ଶିଶୁ ତୋର ଜାଗ୍ରତ ହେଇନି। ଏ ବିଷୟ ବହୁ ଶାଖା ବୁଦ୍ଧି, ଭୋଗ ସୂର୍ଯ୍ୟ ବୁଦ୍ଧି, ଏଇଟା ହବନି, କ'ଣ କରାହବ? ଆଚ୍ଛା, ଯେମାନେ ଏଇଟା ଜାଣିଛନ୍ତି ସେଥିପାଇଁ ତାଙ୍କୁ ସ୍ୱୀକୃତି ଦେବା ପାଇଁ ଜିନିଷଟା କରିଛନ୍ତି ନା, ଆଉ ଯେଉଁଟା ସ୍ୱୀକୃତି ପ୍ରାପ୍ତ ହେଇକି ନିରପରାଧ ହେଇ କିଛି କମେଇଦେଉ, କମେଇଦେଲେ ଏଗୁଡ଼ା ସବୁ ବୁଝିପାରିବ। ଆସି ତ ଏକର ବୁଦ୍ଧିଆ ହେଇକି ଆସୁଛନ୍ତି, ଆଉ ତା ମୁଣ୍ଡରେ ବୁଦ୍ଧି ସବୁ ଅଛି, ସେ କ'ଣ ଏଠି ସକ୍ସେସ୍ ହେବେ, ଠିକ୍ ଅଛନ୍ତି ସବୁ। ଏତେ ସବୁ ହମ୍ବୁଲ୍ ନୁହନ୍ତି କି ଜେଣ୍ଟଲ୍ ନୁହନ୍ତି, ସିମ୍ପୁଲ୍ ହମ୍ବୁଲ୍ ଜେଣ୍ଟଲ୍। ତୁମେ ତିନିଟା ଯଦି ନ ହେଇପାରିଲ ଭକ୍ତିର ହେବା ଆଣ୍ଠେଇ ପଡ଼ିବ, ତୁମକୁ ସରଳ ହେବାକୁ ପଡ଼ିବ, ବିନମ୍ର ହେବାକୁ ପଡ଼ିବ, ଭଦ୍ର ହେବାକୁ ପଡ଼ିବ। ଯଦି ତୁମେ ଭଦ୍ର ନ ହେଲ ତୁମେ ଅଲଗା ବୈଷ୍ଣବମାନଙ୍କର ଆଶୀର୍ବାଦ ପାଇପାରିବ। ତୁମେ କେତେ କ'ଣ କାମ କରୁଥିବ କରିଥାଅ, ମନେ ରଖ କେହି ଜଣଙ୍କୁ ଜଣେ ରାତାରାତି କେହି ବଡ଼ ହୁଏ ନା ବୈଷ୍ଣବ ରାଜ୍ୟରେ। ସବୁ ବୈଷ୍ଣବମାନଙ୍କର କୃପା ଦରକାର, ସବୁ ବୈଷ୍ଣବମାନଙ୍କର କୃପା ଦରକାର। ତୁମର ତ ସ୍ୱାର୍ଥ ପରିଣତି ଜାଣି ତୁମେ କି ବୈଷ୍ଣବ ହବ, ମୁଁ ଖାଇଦେବି ମୁଁ ପଳେଇଯିବି, ମୋର ତ ସବୁ ଏଗୁଡ଼ା ଦେଖିଲାବେଳେ ମୋତେ ବିରକ୍ତ ଲାଗେ, ଏତେ ବୈଷ୍ଣବ ହେଇପାରିବିନି, ମୁଁ ତ ଡିଷ୍ଟ୍ରାକ୍ଟ ମନ ଭିତରେ ଭାବିଦିଏ କି ବୈଷ୍ଣବ ହବ। ତୁମର ଜୀବଟା ବୁଦ୍ଧି ଆସିନି, ତୁମର ମୁଁ ପ୍ରସାଦ ପାଇଦେଇ ପଳେଇଯିବି, କିଏ ପ୍ରସାଦ ପାଇଲା କି ନାହିଁ ଦେଖିବନି, କି ବୈଷ୍ଣବ ହବ, ବୈଷ୍ଣବ ତୁମେ ହେଇପାରିବନି, ହେଇପାରିବନି ତୁମେ ବୈଷ୍ଣବ। ବୈଷ୍ଣବଟା ଏମିତି ନୁହେଁ, ବୈଷ୍ଣବ ହେଉଛନ୍ତି ବିଷ୍ଣୁଙ୍କର ଭକ୍ତ, ସିଏ ଉଦାର, ସେମାନେ କିଏ ଆସିଲା କିଏ ଗଲା ମୋର ନାହିଁ, ଅଲଗା ଜିନିଷ, ତୁମେ ରୋଷେଇ କରି ଖାଇବାକୁ ଦେବାକୁ ପଡ଼ିବ। ଆମେ ଏଇଟା କରୁଛୁ, ଆମେ ପ୍ରାକ୍ଟିକାଲ ହେତେବେଳେ ଜାଣିନଥିଲୁ ବୈଷ୍ଣବତା କ'ଣ, କିନ୍ତୁ ଆମ ବିବେକରେ କରୁଥିଲୁ, ଆମ ବିବେକରେ ଏଇ ଯେଉଁ ପଦଯାତ୍ରା ସବୁ ହୁଏ, ଆମେ ସେତେବେଳେ ବ୍ରତ ଚତୁର୍ମାସିଆ ବ୍ରତ କରି ଆମେ ରୋଷେଇ କରିଦେବୁ ଲୋକଙ୍କୁ, ଗାଁ ଲୋକ 10 ଜଣ କହିଥିବେ 20 ଜଣ ପଳେଇ ଆସିବେ, ପଚାରିବେ ଗାଁ ଲୋକ ପଚାରିବ ଆଜ୍ଞା କେତେ ଜଣ ଆପଣଙ୍କର ଆସିବେ, ସେ ଦେଇଥିବ ନା ଡାଲି ଚାଉଳ ଭଲ ମନ୍ଦ ସବୁ ଦେଇଥିବେ ଗାଁ ଲୋକ ଗୁଡ଼ାକ, ଏ ପଦଯାତ୍ରା ଦେଖୁନୁ ଦେବା ବେଳେ ତୁମ ହେଇଥିଲା, 10 ଜଣ କହିଥିବେ ଆଇଲା ବେଳେ 20 ଜଣ ଡାକି ନେଇ ଆସିବେ। ଆରେ 10 ଜଣ କହିଲେ 20 ଜଣ ନିଆଇଲେ କ'ଣ ହବ, ଆମର 10 ଜଣ ହିସାବରେ ପଡ଼ିଥିବ ଅର୍ଣ୍ଣ ଆସିବେ 10 ଜଣ, ଏ ଅମଣିଆ କର ଅମଣିଆ କର ସାଙ୍ଗେ ସାଙ୍ଗେ ପ୍ରେସର ମାରି ତାଙ୍କ ଡାଲମା ରୋଷେଇ କରି ଖାଇବା ଦେବାକୁ ପଡ଼ିବ। ଆଉ ତୁମେ ସବୁ କ'ଣ ଅଫିସର ଭଳି ତୁମେ କୃଷ୍ଣ ପାଇବ ନା କ'ଣ, ଇଏ ତୁମର ବିବେକ ଗୁଡ଼ାକ ଆସିନି, ସିମ୍ପୁଲ ନୁହଁ, ଜେଣ୍ଟଲ ନୁହଁ, ହମ୍ବୁଲ ନୁହଁ, ତୁମେ କ'ଣ କୃଷ୍ଣଙ୍କୁ ପାଇବ। ସଭ୍ୟ ହେବାକୁ ପଡ଼ିବ, ଭଦ୍ର ହେବାକୁ ପଡ଼ିବ, ସରଳ ହେବାକୁ ପଡ଼ିବ, ଆମେ ଭଗବାନ ପାଇବା ନା, ସର୍ବଗୁଣ ସର୍ବମହାଗୁଣାଗୁଣ ବୈଷ୍ଣବ ଶରୀରେ, ତୁମେ କୃଷ୍ଣଙ୍କର ସମସ୍ତ ଗୁଣର ଗୁଣୀ ହେଲେ ତୁମେ କୃଷ୍ଣଙ୍କୁ ପାଇବ। ତୁମେ ଏତେ କାହିଁ ସରଳ ବୋଲି ସବୁ ଜିନିଷଟା ଭାବି ଦେଉଛ, ସବୁ ଗୁଣର ଗୁଣୀ ହେବାକୁ ପଡ଼ିବ ପ୍ରତ୍ୟେକ ଜିନିଷ, ତୁମେ ଗୋଟିଏ କଥା ପରେ ଦ୍ୱିତୀୟ କଥା ମୁଣ୍ଡରେ ପଶୁନି, ତୁମେ କେମିତି କୃଷ୍ଣ ପାଇବ, ମୋତେ ଆଶ୍ଚର୍ଯ୍ୟ ଲାଗୁଛି, ସବୁ ଜିନିଷ କୃଷ୍ଣଙ୍କର ନା, ସବୁବେଳେ ବୁଦ୍ଧି ଭଗବାନଙ୍କର ଉପରେ ପର୍ଯ୍ୟବେସିତ ରହିବା ଦରକାର, ନହେଲେ ହେଇପାରିବନି ସବୁ ଜିନିଷ, ଭଗବାନଙ୍କୁ ପାଇବାର ଆମର ଅଛି ନା। ଆଉ ଏଇଟା ତୁମର ତୁମର ନିଜର ଅନୁସନ୍ଧାନ ନାହିଁ, ଖୋଜୁନ, ଆଉ ସିଏ ଆଇ ତ ସବୁ ସୁପରଭିଜିଆଲ ମିଶିଗଲେ, ସେ ପ୍ରବାଦ ଶିଷ୍ୟ ତାକୁ ମିଶିଗଲେ, ମିଶି ଯାଇକି ପ୍ରବାଦ ଆସି କହିଲେ ପ୍ରବାଦ ମୋତେ ଅନୁମତି ଦିଅନ୍ତୁ ମୁଁ ରାଧାକୁଣ୍ଡରେ ଭଜନ କରିବି। ଦେଖ ଗୁରୁ ପ୍ରଚାର କରୁଛନ୍ତି ବିଶ୍ୱରେ, ଶିଷ୍ୟ କହୁଛି ମୁଁ ରାଧାକୁଣ୍ଡରେ ଭଜନ କରିବି, ଏଇ ହେଉଛି କଳିଯୁଗ। କଳି ଆଉ କେଉଁଠି ଅଛି କି, ସଜନ ଦୋଷଣ ସେ କଥା ପଢୁଥିଲି, ତାଙ୍କ ଷ୍ଟେଟମେଣ୍ଟ ଗୁଡ଼ା ଏତେ ମାନେ ଅଦ୍ଭୁତ ପୁରା, ଲେଖୁଛନ୍ତି ହେ କଳି ତୁମେ ଯାହା ଚାହୁଁଥିଲ ତାହିଁ କଲ, କି ଭାଷା ପରିଭାଷା ସବୁ ବେଙ୍ଗଲ ଲେଖିଛନ୍ତି, ସେ ଯାହା ଲେଖିଛନ୍ତି ସବୁ ଅଦ୍ଭୁତ। ହେ କଳି ତୁମେ ଯାହା ଚାହୁଁଥିଲ ତାହିଁ କଲ, ନା କ'ଣ ଚାହୁଁଥିଲ, ନା ଶୁଦ୍ଧ ଭକ୍ତର ଦୋଷକୁ ଜଗତରେ ପ୍ରକାଶ କରିକି, ଶୁଦ୍ଧ ଭକ୍ତ ଯିଏ ତାଙ୍କର ଦୋଷକୁ ଜଗତରେ ତୁମେ ଦେଖିବା ପାଇଁ ଚାହୁଁଛ, କେଉଁମାନେ ଯେଉଁମାନେ ଛଦ୍ମବେଶୀ, ଯେଉଁମାନେ ଲମ୍ପଟ, ଯେଉଁମାନେ ଅପରାଧୀ, ଯେଉଁମାନେ ପାପି, ସେମାନେ କ'ଣ କରିବେ, ନା ଶୁଦ୍ଧ ଭକ୍ତଙ୍କର ଦୋଷକୁ ଜଗତରେ ପ୍ରଚାର କରିବେ। ସେଇଟା କଳି ଚାହୁଁଥିଲା, ସେଇଟା ହିଁ ତୁମେ କଳି କରିଦେଲ, ତାଙ୍କ ଭାଷା ଶୁଏ ଲମ୍ପଟ ଛଦ୍ମବେଶୀ ଆଉ ଭିତରେ ହଜାର ଦୋଷ ଥିବ ତାଙ୍କୁ ଧରିପାରିବନି, ସିଏ ସାଧୁଙ୍କର ଦୋଷକୁ ଦେଖିବେ, ସେ ଲୋକ କହିବେ ନା ଆମ ଦୃଷ୍ଟିରେ କିଏ ସାଧୁ ନାହିଁ, କିଏ ସାଧୁ ଅଛି, ମୁଁ କିଏ କିଏ ଭକ୍ତ ଲୋକ କିଏ ଭକ୍ତ ଅଛି, ଆରେ କେହି ଭକ୍ତ ନାହିଁ, ତୁ ଭକ୍ତ କି ବାପା, ଶିଷ୍ୟତ୍ୱର ଅନୁସନ୍ଧାନ ନାହିଁ, ସମସ୍ତଙ୍କର ଗୁରୁତ୍ୱର ଅନୁସନ୍ଧାନ। କଳି ଏମିତି କରିଦେଇଛି କେହି ନିଜ କେହି ନିଜ ଭିତରେ ଶିଷ୍ୟତ୍ୱକୁ ଦେଖୁନାହାନ୍ତି, ସମସ୍ତେ ଖାଲି ଗୁରୁ ଖୋଜୁଛନ୍ତି, ନାଇଁ ଏମିତି ହୁଏ ନା। ପ୍ରଭୁପାଦ ସେଇଟା ଆଶୀର୍ବାଦ ଦେଲେ, ପ୍ରଭୁପାଦ କହିଲେ ମୋର ଆଶୀର୍ବାଦ ହେଉଛି ତୁ କେବେ କୃଷ୍ଣଙ୍କୁ ପାଇବୁନୁ, ଯା ପ୍ରଭାତ କହିଲେ ତୁ ଯା ରାଧାକୁଣ୍ଡର ଭଜନ କରିବୁ, କିନ୍ତୁ କେବେ ବି ତୋ ଜନ୍ମରେ ଏ ଜନ୍ମ ନୁହେଁ, କେବେ ଜନ୍ମ ଜନ୍ମେ ତୁ କୃଷ୍ଣ ପାଇପାରିବୁନି, ପଳା ମୁଁ ଆଶୀର୍ବାଦ ଦେଉଛି। ଏଇଟା ଏଇଟା କ'ଣ, ଏଇଟା ସବୁ ବହିରଙ୍ଗ, ଏଇଟା ସବୁ ବହିରଙ୍ଗ ଶିଷ୍ୟ, ଏମାନେ ସବୁ ଆନୁଷ୍ଠାନିକ ଭାବରେ ଅନୁଷ୍ଠାନର ଅନ୍ତର ଗୁରୁଙ୍କର ଅନ୍ତର ଜିନିଷକୁ ଜାଣିପାରନ୍ତି, କାହିଁକିନା ସେମାନେ ଶିଷ୍ୟତ୍ୱକୁ ଅନୁସନ୍ଧାନ କରନ୍ତି, ତାଙ୍କ ଗୁରୁତ୍ୱ କେମିତି ଦେଖା ହବ, ଯିଏ ଶିଷ୍ୟତ୍ୱକୁ ଖୋଜିନି ତା କତିରେ ଗୁରୁତ୍ୱ ଦେଖା ହବ। ଷ୍ଟୁଡେଣ୍ଟ ଟିଚରକୁ ଦେଖିବ ନା ଷ୍ଟୁଡେଣ୍ଟ ତାର ନିଜର କ୍ୱାଲିଫିକେସନ ଦେଖେ, ଷ୍ଟୁଡେଣ୍ଟକୁ ପ୍ରାକ୍ଟିସ୍ କରିବାକୁ ପଡ଼େ, ସବୁ ଜିନିଷ ଛାତ୍ରଟା ଆଗେ କରେ ନା ତାପରେ ସେ ମାଷ୍ଟର କଥାଟା ଦେଖିବ।
ଆଉ ସିଏ ଛୁଆଟା କ'ଣ କରିବେ ଜାଣିଛୁ? ମୁଁ ଜାଣିଛି ଛୋଟ ପିଲାବେଳେ ଛୁଆଟା ପଚାରେ କିରେ ତୁ କାହିଁ ପରୀକ୍ଷାରେ ଫେଲ୍ ହେଲୁ? ସାର୍ ତ ପଢ଼େଇ ନାହାନ୍ତି ଆଉ ନା ଭାବିଲେ ଛୁଆ କେତେବେଳେ କହିବେନି ମୁଁ ପାଠ ପଢ଼ିନି ବୋଲି ନା ହଉ କୁହନ୍ତିନି ସାର୍ ତ କୋର୍ସ ଛଡ଼େଇ ନାହାନ୍ତି ଆଉ କାହିଁ ପରୀକ୍ଷାରେ ଫେଲ୍ ହେଲା? ସାର୍ କ'ଣ ପଢ଼ିଛନ୍ତି? ସାର୍ ତ ଆସି ପେପର୍ ପଢ଼ୁଛନ୍ତି, ସାର୍ ଆଡ଼ି ଗପ ମାରୁଛନ୍ତି। ଯେତେବେଳେ ଷ୍ଟୁଡେଣ୍ଟର ଖରାପ ହବ ସେ କାହାଠୁ ଠେଲିବ? ସବୁ ଟିଚର ଆଡ଼ୁ ଠେଲିବ ଆଉ। ସେ ଗୁରୁଦେବ ଗୁରୁଦେବ ଗୋଟେ ଓଡ଼ିଆ କ୍ଲାସ୍ରେ କହୁଛନ୍ତି କି କ'ଣ ହେଲା କ'ଣ ତୁମର କ'ଣ ଆଉ କାହିଁ ଭଜନ ସାଧନ ହଉନି? ନା ଆପଣ ତ କୃପା କରୁନାହାନ୍ତି ଆଉ। ସେ ଶିଷ୍ୟ କହୁଛି ଆପଣ ତ କୃପା କରୁନାହାନ୍ତି ଆଉ ଗୁରୁଦେବ ଓଡ଼ିଆରେ ଭଲ ଭଲ ଆଉ ଭଲ ଗୁରୁ କୃପା କରୁନା ଦୋଷଟା ଗୁରୁଙ୍କର ଆଉ। କିରେ ତୁମେ ଭଜନ ସାଧନ କରୁନ ତୁମେ କୃପାଟା ପାଇପାରୁନ ଦୋଷ ନା ଆପଣ ତ କୃପା କରୁନାହାନ୍ତି ଆଉ ମୋର କିନ୍ତୁ ଭଜନ ହବ। ଇଏ ସବୁ ଏଇ ଯୋଉ ଠକ ବୁଦ୍ଧି ଗୁଡ଼ା ସବୁ ବର୍ତ୍ତମାନ ଠକ ନା ଆଉ ଏଗୁଡ଼ା ସବୁ ଠକ। ଶିଶୁତ୍ତର ଅନୁସନ୍ଧାନ ତାଙ୍କ ଭିତରେ କେବେ ଉଦିତ ହଉନି। ମୋର ଶରଣାଗତି ହେଇପାରୁନି, ମୁଁ ଗୁରୁ ବୈଷ୍ଣବଙ୍କର ସେବା କରିପାରୁନି, ଏ ଅଭାବ ବହୁତ ତାଙ୍କର ନାହିଁ। ଆଉ ସେଥିପାଇଁ ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡ଼େ। ଆମେ ଗୁରୁତ୍ୱ ଦର୍ଶନ କରିବା ନା, ଯଦି ଗୁରୁଙ୍କର ଗୁରୁତ୍ୱ ଦର୍ଶନ ନ କରିପାରିଲେ ଆମେ କ'ଣ କରିବା? ଏଇ କଥା କହୁଥିଲେ ଗୋଟେ ଡେଞ୍ଜରସ୍ ଷ୍ଟେଜ୍, ଗୋଟେ ଫଲ୍ଡଅପ୍ ଷ୍ଟେଜ୍। ପାର୍ସିଆଲି ତୁମକୁ ଆସେପ୍ଟ କରୁଥିବ, ପାର୍ସିଆଲି ଆସେପ୍ଟ କରିପାରୁନଥିବ। ସେ ଗୋଟେ ଛୁଆଟା ଦିଆ, ସେ ବୟସ ବୁଢ଼ାଟା ବା ବୁଢ଼ା ଲୋକଟା ଦେଖିଥିଲି ସେଇଟା ବାଲେଶ୍ୱର ଆଡ଼େ, ତାପରେ ଡିଏସି ରହିଥିଲା, ତାପରେ ବୃନ୍ଦାବନ ଦେଖିଲି ଦୁଇ ତିନି ବର୍ଷ। କିଏ କୁଆଡ଼େ ନାଡ଼ି ପିନ୍ଧିକି ଆଣି କୁଆଡ଼େ ବୁଲୁଛ? ଦେଖା ନାହିଁ ସିଏ କୋଉଠୁ ରହୁଛ? ଯୋଉଠୁ ରହିଲେ ହେଲା, ଦୀକ୍ଷା ତ ନେଇଛି, କ'ଣ ଅସୁବିଧା? ମୁଁ ତୁ ଦୀକ୍ଷା ନେଇଛି, ତୁ ଗୁରୁଙ୍କ କଥା ମାନିଲୁନି, ତୁ କୁଆଡ଼େ ସେ ବୁଲିଲୁ? ଆଉ ଯୋଉଠୁ ରହିଲେ ତ ଆମେ ଭଜନ କରୁଛୁ, ଅସୁବିଧା କ'ଣ ଅଛି? ଆଚ୍ଛା ଗୁରୁଙ୍କ କଥା ମାନିଲୁ ଭଜନ କରୁଛୁ, ଦେଖିଲ ତା ପାଖରେ ଦେଖିଲ ବାସୁଜ ଆସିକି ପହଞ୍ଚି ଦେଖ କିରେ ଏଇଟା କେଉଁ କଥା? ତୁ ତ ଗୁରୁ କଥା ମାନୁନୁ, ତୁ ଗୁରୁଙ୍କର କଥା ମାନୁ, ତୋର ଯାଇ କୁଆଡ଼େ ବୁଲି ବୁଲିକି ରହୁଛୁ, ବେଶ ପୂଜା ଆସି ଗୁରୁ ପୂଜା କରିଦେବ, ଗୁରୁ କୃପା ମିଳିଗଲା ନା କ'ଣ? ଏଇଟା ପାଖଣ୍ଡି ସବୁ, ଏଇଟା ସବୁ ପାଖଣ୍ଡି ଧର୍ମ କୁହାଯାଏ, ଏଇଟା ପାଖଣ୍ଡ ବୁଦ୍ଧି ସବୁ, ଅତି ବୁଦ୍ଧିଆ ଏଗୁଡ଼ା। କିରେ ତୁମେ ଜଣେ ଗୁରୁ ବୋଲି ଗ୍ରହଣ କରିଛ ନା, ଗୁରୁମାନେ କ'ଣ? ସେ କେବେ ତୁମ ପାଖରେ ଲାଇଟ୍ ହେଇପାରିବେନି, କେବେ ବି ଲାଇଟ୍ ହେଇପାରିବେନି, ଜଣେ ଗୁରୁ ଗ୍ରହଣ କରନି। ତୁମେ ଗୁରୁ ଗ୍ରହଣ କରିବା ପରେ ବହୁତ ଭାବରେ ବିଚାର କରିବାକୁ ପଡ଼ିବ, ବହୁତ ଭାବରେ ବିଚାର କରିବାକୁ ପଡ଼ିବ। କିଏ ରହୁଛ, କିଏ କହୁଛନ୍ତି କଥା? ଟିକେ ପ୍ରଭୁପାଦଙ୍କର କୋଷ୍ଠୀ ଗୋଟେ ପଢୁଥିଲେ ଏବେ କି ଦିନ ତଳେ, ଭଗବାନଙ୍କୁ ପ୍ରାର୍ଥନା କର ତୁମେ, କାହିଁକି ଏ ଗୋଟିଏ କଥା ମନେ ରଖ, ଜଣଙ୍କ ବୁଦ୍ଧିରେ ତୁମକୁ ଚାଲିବାକୁ ପଡ଼ିବ। ଏବେ ଏଇ ପଏଣ୍ଟରୁ ମୁଁ ଏଠିକି ଆସିଥିଲି, ଜଣଙ୍କ ବୁଦ୍ଧିରେ ତୁମକୁ ଚାଲିବାକୁ ପଡ଼ିବ, ସେଇ ବୁଦ୍ଧିରେ ତାଙ୍କ ବୁଦ୍ଧିରେ ତୁମକୁ ଚାଲିବାକୁ ପଡ଼ିବ, ସେଥିରେ ସକ୍ସେସ୍। ଜଣଙ୍କ କେମିତି ମୁଁ ଜିନିଷ ଗ୍ରହଣ କରିନେବି, ବେଳେ ବେଳେ ପ୍ରଶ୍ନ ଆସେ ନା କେମିତି ମୁଁ ଗ୍ରହଣ କରିନେବି, କ'ଣ ମୁଁ କରିବି? ତୁମେ ସେଟା କହିପାରିବନି, ତୁମେ କରିବାକୁ ପଡ଼ିବ। ଅର୍ଜୁନ କେବେ ଭଲ ଲାଗୁନଥିଲା ଯୁଦ୍ଧ କରିବା? ଅର୍ଜୁନ କେବେ ଭଲ ଲାଗୁନଥିଲା ଏସବୁ କାମ କରିବା, ଗୁରୁଙ୍କ ସାଙ୍ଗରେ ଯୁଦ୍ଧ କରିବା, ଏମାନଙ୍କୁ ମାରିବା? କିନ୍ତୁ ତାଙ୍କୁ କରିବାକୁ ପଡ଼ୁଥିଲା, କାହା ପାଇଁ? ସେ ଗୁରୁ ଗ୍ରହଣ କରିଛନ୍ତି। ଶିଷ୍ୟ ତେହମ ସାଧି ମାମ ତମ ପ୍ରପନ୍ନ, ଯେତେବେଳେ କହିଦେଲେ ମୁଁ ଶିଷ୍ୟ ହେବି ବୋଲି ଭଗବାନ କହିଲେ, ତୁ ଶିଷ୍ୟ ବୋଲି କହିଲେ ତୁ ଉପଦେଶ ଦେଲେ ଯୁଦ୍ଧ କରିବୁନି, ଯିବୁ କୁଆଡ଼େ? ଓଡ଼ିଆରେ ଗୋଟେ ନାହିଁ, ବାପ ରାଣ କ'ଣ ଢିଙ୍କି କିଳି, ତୁ ବାପ ରାଣ ପକେଇ ତୁ ଢିଙ୍କି କିଳିବୁ ଆଉ। ବାବା ଗୁରୁଗୁରି କାମଟା ସେୟା, ଶିଷ୍ୟ କାମଟା ସେୟା, ତୁମେ ଆଉ କହିପାରିବନି ମୁଁ ଏଇଟା କରିବିନି, ସେଟା କେହି ଏଇଟା କରିପାରିବେନି, ତୁମେ ଏଇଟା କହିପାରିବେନି, ତୁମର ଇଣ୍ଡିପେଣ୍ଡେନ୍ସ କିଛି ନାହିଁ, ଜିରୋ। ଏତେ ମନେ ରଖି ଜଣେ ଆସିବା ଦରକାର, ତୁମର ତାହେଲେ ଇଣ୍ଡିପେଣ୍ଡେଣ୍ଟ ରହୁଛି, ତୁମେ ଇଣ୍ଟେଲିଜେଣ୍ଟ ୟୁଜ୍ କରିବ, ତୁମେ କେମିତି କେବେ ଗୁରୁଙ୍କ କଥା ମାନିପାରିବନି, ଆଉ ତୁମ ପାଖକୁ ଦିବ୍ୟ ଜ୍ଞାନ ବି ଆସିବନି। ମନେ ରଖ, ପିଓର ଇଣ୍ଟେଲିଜେଣ୍ଟଟା ଇଣ୍ଡିପେଣ୍ଡେଣ୍ଟରେ ଆସେ ନା। ଏଇଟା କ'ଣ କରିବା ଦରକାର, କ'ଣ କରିବା ଦରକାର, ଶୁଦ୍ଧ ବୁଦ୍ଧି କେଉଁଟା, କେମିତି କାହିଁକି ଏଇଟା କାର୍ଯ୍ୟଟା ହେଉନି, କେଉଁଟା କରୁନି, ଏଇ ଯେଉଁ ପିଓର ଇଣ୍ଟେଲିଜେଣ୍ଟଟା ସ୍ୱତନ୍ତ୍ରତା ରହିଲେ କେବେ ଆସିବନି, କାରଣ ସ୍ୱତନ୍ତ୍ରତା ରହିଲେ କିଛି ଆସିବନି, ଇଣ୍ଡିପେଣ୍ଡେଣ୍ଟ ନେଚର ରହିଲେ କିଛି ଆସିବନି, ପିଓର ଜ୍ଞାନ ଆସିବନି, ଶୁଦ୍ଧ ଜ୍ଞାନ ଆସିବନି, ଶୁଦ୍ଧ ଭକ୍ତି ଆସିବନି, ଶୁଦ୍ଧ ବୈରାଗ୍ୟ ଆସିବନି, କିଛି ଆସିବନି, ସ୍ୱତନ୍ତ୍ରତା ରହିଲେ କିଛି ହେବନି। ଏଇଟା ଅନୁଗତର ମାର୍ଗ, ଭକ୍ତି ମାର୍ଗ ହେଉଛି ଆନୁଗତ୍ୟର ମାର୍ଗ, ଭଗବାନ ଆସିକି ବା ଭକ୍ତ ଅନୁଗତ ହେଉଛନ୍ତି, ଯଶୋଦାର ଅନୁଗତ ଥିଲେ ନା ନାହିଁ, ଶୁଦ୍ଧ ସବୁବେଳେ ସବୁ ରସରେ ଅନୁଗତିଟା ଅଛି ନା ଆଉ, ଏଇଟା ଅନୁଗତର ପଥଟା ଆଉ। ଆମର ଏଇଟା ଗୌଡ଼ୀୟ ସିଦ୍ଧାନ୍ତ, ଆମେ ସଜିଆବାଦୀ ନୁହେଁ, ସେଇ ସବୁ ଯାହା କହୁଛନ୍ତି ବାହାରେ ସେଇଟା ଆମେ ଶୁଣୁନା, ମୁଁ କେବେ ଶୁଣେନି, ମତେ ଭଲ ବି ଲାଗେନି। ଆମର ତ ରକ୍ତ ମଜାଗତ ହେଇଯାଇଛି, ଅସ୍ଥି ମଜାଗତ ହେଇଯାଇଛି ଆମର ଗୁରୁ ବୈଷ୍ଣବଙ୍କର ଶିକ୍ଷା ଗୁଡ଼ା, ଆମେ କ'ଣଟା କରିବୁ? ଆମେ କେଉଁଠି କ'ଣ କେଉଁଠି କ'ଣ ଗଲେ ବି ଆମର ସନ୍ତୋଷ ବିଧାନ ନାହିଁ, ଯେଉଁଠି ରହିଲେ ବି ଆମର ତାଙ୍କର ଚିନ୍ତା, ସେ ଜିନିଷଟା ପଢ଼ିଦେଲେ ଦୁଇପଦ ଖୁସି ଲାଗେ, ଗୁରୁ ବୈଷ୍ଣବଙ୍କର କଥା ଏଇଟା ଆମର ଅସ୍ଥି ମଜାଗତ ଜିନିଷ, କୌଣସି ସହଜିଆ ଜିନିଷ ଆମକୁ ଭଲ ଲାଗେନା, ଆମ ଗୋଟିଏ ସିଦ୍ଧାନ୍ତଟା ନୁହେଁ। ତେଣୁ ଆମକୁ ବୁଦ୍ଧିରେ ଚାଲିବାକୁ ପଡ଼ିବ। ଏ ଯେଉଁ କେଉଁ କଥାରେ କହିଥିଲି, ଏଇଠି କହିଥିଲି ବୁଦ୍ଧିଟା ବହୁ ଶାଖା କାହିଁକି ହେଉଛି, କହିଲେ ବ୍ୟବସାୟତ୍ମିକ ବୁଦ୍ଧି ଗୋଟିଏ ବୁଦ୍ଧି କ'ଣ ଶ୍ରୀମଦ ଗୁରୁ ଉପଦିଷ୍ଟମ ମୋତେ ଗୁରୁଦେବ ଏଟା କହିଛନ୍ତି ଏଇଟା କରିବି, ସେଇଟା ଯଦି ଭୁଲ ତାପରେ କ'ଣ ହେଇଯିବ, ବହୁ ଶାଖା ହେଇଗଲା, ଏଠି ବହୁ ଶାଖା ହେଇଯିବ। ଆଉ ଏଇଟା କରିବି ମୁଁ, ସେଇଟା ଶ୍ରବଣ କରିବି ନା କୀର୍ତ୍ତନ କରିବି, ଅର୍ଚ୍ଚନା କରିବି ନା ବନ୍ଦନ କରିବି, ଇ ଚାଲିବ କି ଦିନ ନା, ଏଇଟା କଲେ ହବ ଏଇଟା କଲେ ହବ, ଏଠି ଅଧିକ ଜପ କରିବି, ଏଠି ଖାଇବିନି, ଏଇଟା ଏମିତି କରିବି, ମୁଁ ସେଇଟା କରିବି। ଆରେ ଗୁରୁ ଯାହା କହୁଛନ୍ତି ମାନିବାକୁ ପଡ଼ିବ, ଆମ ସିଦ୍ଧାନ୍ତ ହେଲା ଏଇଟା, ଆମ ସିଦ୍ଧାନ୍ତ ହେଉଛି ଏଇଟା ହେଲେ ବ୍ୟବସାୟତ୍ମକ ବୁଦ୍ଧି ଆସିବ। ବହୁତ ଧୈର୍ଯ୍ୟ ଧରିଲା ପରେ ଜଣେ ତୁମେ ସବରୀ କତୁରୁ ଶିଖୁ ନା, ସବରୀ କତୁରୁ ତୁମେ ଶିଖ ଗୁରୁଙ୍କ କଥାକୁ କେମିତି ବିଶ୍ୱାସ କରିବାକୁ ପଡ଼େ, ସଂସାର ଯଦି କେହି ଶିଖିବାର ଅଛି ଧୈର୍ଯ୍ୟ କେମିତି ରଖିବାକୁ ପଡ଼ିବ, ଆଉ ଗୁରୁଙ୍କ ବାକ୍ୟ କେମିତି ବିଶ୍ୱାସ କରିବାକୁ ପଡ଼ିବ, ଗୋଟେ ନାଲି କତୁରୁ ଶିଖିବାକୁ ପଡ଼ିବ, ସେ ହେଉଛନ୍ତି ସବରୀ। ଗୁରୁ ଚାଲିଗଲେଣି, ଆସିବେ କହିଛନ୍ତି ତ ଆସିବେ, ଆଉ ଯୁବତୀରୁ ବୁଡ଼ି ହେଇଗଲେ କିନ୍ତୁ ତାଙ୍କୁ ବିଶ୍ୱାସ କେବେ ହରେଇଲେ କି, ଗୁରୁ କହିଛନ୍ତି ଆଉ। ଆମର ତ ୟାର ପୁରା କାରଣଟା ବସିକି ମୁଁ ଚିନ୍ତା କରୁଥିଲି, ୟାର କାରଣଟା ହଉଛି ସ୍ୱୀକୃତିର ତ ଏକର ଅଭାବ, ଦ୍ୱିତୀୟରେ ସାଧୁଗୁରୁ ବୈଷ୍ଣବଙ୍କର ବ୍ୟବସ୍ଥା, ସେ ଯେଉଁ ବ୍ୟବସ୍ଥା ସବୁ ସମ୍ପ୍ରଦାୟରେ କରିଦେଇଯାଇଛନ୍ତି, ଆମେ ସରଳ ଚିତ୍ତରେ ସେଠି ସମର୍ପିତ ହେଇ ଗୋଟେ ସେବା ଅନୁଷ୍ଠାନରେ ଯୋଗ ଦେଇପାରୁନୁ, ସେବା କରିପାରୁନୁ, ଅପରାଧର ପ୍ରବଣତାଟା ବେଶୀ ହେଇଗଲା, ଦୋଷ ଦର୍ଶନର ପ୍ରବଣତାଟା ବେଶୀ ହେଇଗଲା, ଆଉ ଯେତେବେଳେ ଅପରାଧ ତୁମର ବେଶୀ ହେଇଗଲା, ଦୋଷ ଦର୍ଶନ ବେଶୀ ହେଇଗଲା, ଆଉ ତୁମର ଭକ୍ତିରେ ସବୁ ଜିନିଷ ଗୁଡ଼ାକ ଅରୁଚିକର, ଆଉ ରୁଚି ତ କିଛି ଲାଗିବନି, ଆଉ ବିଶ୍ୱାସଟା ଗୋଟେ କ'ଣ, କୌଣସି ଜିନିଷର ଆଉ ବିଶ୍ୱାସ ଆସିବନି, କୌଣସି ଜିନିଷ ବିଶ୍ୱାସ ଆସିବ। ସେଥିପାଇଁ ଭକ୍ତମାନଙ୍କର ବେଳେବେଳେ ପ୍ରଶ୍ନ ଆସେ, ନୂତନ ଭକ୍ତ ବେଳେ ଏତେ ଆନନ୍ଦ ଲାଗୁଥିଲା କୀର୍ତ୍ତନ ଭଜନ ଶ୍ରବଣ ପୁରୁଣା ହେଇଗଲା ଆଉ କି ଲାଗୁନି, କ'ଣ ମହାମନ୍ତ୍ର ବଦଳିଗଲା କି, ନୂଆ ଭକ୍ତ ବେଳେ ମହାମନ୍ତ୍ର ଅଲଗା, ଦୀକ୍ଷା ନେଇଗଲା ପରେ ମହାମନ୍ତ୍ର ଆଉ ଗୋଟେ କମିଗଲା ନା କ'ଣ, ସବୁ ଜିନିଷଟା ବଢ଼ୁଛି, ସଂସାର କେଉଁଟା ବଢ଼ୁନି କହିଲେ ଦେଖିବା, ଆମର କେବଳ ଉଲ୍ଟା ହେଉଛି ପାଠ, ସମସ୍ତେ ହାୟର ଷ୍ଟଡି କରୁଛନ୍ତି, ପାଠ ପଢ଼ିଲା ବେଳେ ଅଆଟା ମଡ଼ିଆଟା କ'ଣ ହବା ବୋଲି, ଓଆ ମଡ଼ିଆ କଷ୍ଟ, ଯେତେ ଯିଏ ଉପରକୁ ପଢ଼ିବିଟା ଯାଉଛି ତାକୁ ପାଠଟା ବୁଝିବାଟା ସହଜ ହେଇଯାଉଛି ନା, ପ୍ରଥମଟା କଷ୍ଟ ନା, ଓଆ ମଡ଼ା ଏପି ଏ ପ୍ଲସ ବି ପ୍ଲସ ହୋଲ ଉପରକୁ ପଢ଼ିବା ପଡ଼େ ସହଜିଆ ଧରିବା ସହଜିଆ, ପ୍ରଥମଟା ଭାରି କଷ୍ଟ ହବ, ପ୍ରଥମ ଧର ଧରାଯାଉଛି, ତାପରେ ପଢ଼ି ପଢ଼ିବା ଗଲେ ତାର ପଢ଼ିବି ପଳେଇବ, ଆମର ଓଲ୍ଟା, ଆମର କହୁଛନ୍ତି ଆମେ ପ୍ରଥମେ ସହଜିଆ ଲାଗୁଛି ଉପରକୁ ଗଲାବେଳକୁ କଷ୍ଟ, କାହିଁକି ଉପରକୁ କଷ୍ଟ କେତେବେଳେ ଲାଗେ, କହିଲେ ନବମ ଦଶମ ସେ ମେଥମେଟିକ୍ସ ତୁମେ ଧରିପାରୁନୁ କେତେବେଳେ ଲାଗେ, ତୁମେ ସେଟା ବୁଝି ପାରୁନୁ, ଧରି ତୁମେ ପାରୁନୁ, ତୁମର ଇଣ୍ଟେଲିଜେଣ୍ଟଟା କାମ କରୁନୁ। ନୂତନ ଭକ୍ତ ବେଳେ ଜିନିଷ ଆନନ୍ଦ ଲାଗୁଥିଲା, କୀର୍ତ୍ତନ ଭଜନ ଇଏ କ'ଣ ତା ମୋର ମଲ ଅଛି, ସେ ଯେଉଁ ଏବେ କ'ଣ ବିଦେଶ ଗଲେ ହିଁ ଭାରତୀୟ ଭକ୍ତମାନେ ବହୁତ ଭାରତୀୟ ଭକ୍ତ କାହିଁକି ନା ନେବା ଉଚିତ ନୁହେଁ, ଏମାନଙ୍କର ମହିମା ନାହିଁ ଠାକୁରଙ୍କ ପ୍ରତି, ଭଗବାନଙ୍କ ପ୍ରତି ଗୋଟେ ମହିମା ବୁଦ୍ଧି ଆସିନି, ବିଦେଶୀମାନଙ୍କୁ ଗଲେ ତୁମେ ଦେଖିପାରିବ କଷ୍ଟ ସେତିକି ପାଇଛନ୍ତି ନା ଜୀବନରେ, ଜୀବନରେ ବହୁତ ସମ୍ପତ୍ତି ବାଡ଼ି ବିକି ଆସି ମାୟାପୁର ଯେଉଁ ଦେଖୁଛ ମାୟାପୁର ବୃନ୍ଦାବନ ରହୁଛନ୍ତି, ମାନେ କୁଆଡ଼ୁ କୁଆଡ଼ୁ କେମିତି ହାତ ଗୋଡ଼ ଧରି ମିଶା କରିକି ପଳେଇ ଆସୁଛନ୍ତି ଏଠିକି, ଜୀବନରେ ବହୁତ କଷ୍ଟ ପାଇଛି, ସେମାନେ କେବେ ସେମାନେ କୃଷ୍ଣଙ୍କୁ ହରିବା ପାଇଁ ଚାହୁଁନାହାନ୍ତି, ଭକ୍ତିବର ନ ହଉ କୃଷ୍ଣ ଟିକେ ଦେଖିବୁ ତ ପ୍ରବଚନ ଦେଖିବୁ ଭାରତରେ ରହିବୁ, ଆମର ଇଏ ଗାଁ କନ୍ୟା ସିଙ୍ଗାଣ ନାକି ଭଳିଆ କିଏ କ'ଣ ପଚାରୁଛି କୋଉ ଘର ନାମ କ'ଣ ସବୁ ସବୁ ଢିଲା, କିନ୍ତୁ ମାନେ ଏଇଠି ମନ୍ଦିର ହେଇଛି, ଏଇଠି ଭକ୍ତ ଭକ୍ତ ଆଉ ଆସିବେନି, କେଉଁଦିନ ସଣ୍ଡେ ଫିଷ୍ଟ ସଣ୍ଡେ ପ୍ରୋଗ୍ରାମ ହେଲେ ତ ଆସିବେ ନା, ଆଉ ଆସିବାର ନାହିଁ, ଭଗବାନ ଦର୍ଶନ କରିକି ବି ଆସିବେନି, ମତ ବୁଦ୍ଧି ନାହିଁ, ଏଠି ତ ଭଗବାନଙ୍କୁ ଦର୍ଶନ କରିକି ଆସିବେନି, ଆଗରୁ ବିଦେଶରେ ଇଏ ଗୋଟେ ଦୁଇ କିଲୋମିଟର ମଙ୍ଗଳାରତୀ ଆସୁନାହାନ୍ତି, ପାଞ୍ଚ କିଲୋମିଟର ନୁହେଁ, ପଚାଶ କିଲୋମିଟର ଚାଳିଶ କିଲୋମିଟର ସେମାନେ କାର ଧରି ମଙ୍ଗଳାରତୀ ଆସୁଛନ୍ତି, ଚାଳିଶ କିଲୋମିଟର ପଚାଶ କିଲୋମିଟର ରାତି ଅଢେଇଟାରୁ ଲୋକ ବାହାରିକି ମଙ୍ଗଳାରତୀ ଆସନ୍ତି ଭଗବାନ ଦର୍ଶନ କରିବା ପାଇଁ, ପ୍ରଭୁଙ୍କୁ ଦର୍ଶନ କରିବୁ ନା, ଆଉ ଆମର ସବୁ ଜିନିଷ ଗୁଡ଼ା ରଖାଯାଇଛି, କେମିତି ଆମେ କିଛି ଆସ୍ୱାଦନ କରିବା, ସ୍ୱାଦ ପାଇବା ଜୀବନରେ, ବ୍ୟବସ୍ଥା ଆଚାର୍ଯ୍ୟମାନେ କରିଦିଆଯାଇଛି, କିନ୍ତୁ ଏ ତ ଗୋଟେ ଜିନିଷରେ ଆମେ ଫେଲ୍ ହେଇଯାଉଛେ। ଏଇଠି ଗୋଟେ କଥା ମୁଁ କହୁଥିଲି ନା, ଜଣଙ୍କ ବୁଦ୍ଧିରେ ତ ଆମକୁ ଚାଲିବାକୁ ପଡ଼ିବ, ସେଇଟା ଯେତେବେଳେ ତୁମେ ନ ରହିଲା ତୁମକୁ କିଛି ଭଲ ଲାଗିବନି, କିଛି ଭଲ ଲାଗିବ। ଗୁରୁ ବୈଷ୍ଣବଙ୍କ ପ୍ରତି ତୁମର ଆନୁଗତ୍ୟ ନ ରହିଲା, ତୁମ ବୁଦ୍ଧିରେ ତ ହଜାର ଆଡ଼େ ବୁଲିବ, ଆଜି ଏଠିକି ଯିବି, କାଲି ସେଠିକି ଯିବି, କାଲି ବୃନ୍ଦାବନ ଯିବି, କାଲି ମାୟାପୁର ଯିବି, ଆଜି ଏଠିକି ଯିବି, ସେଠିକି ଯିବି, କଣଟା ତୁ କଣଟା ଯାଇ କରିବୁ, ନା କଣଟା କଣଟା ଦେଖି ଆସିବୁ। ମୁଁ ଶହେ ଥର ପ୍ରଶ୍ନ କରି ପଚାରି, ମୋ ଗୁରୁଙ୍କ ତ ମୁଁ ଶୁଣି ସେଇଟା ମୁଁ ତୁମକୁ ପଚାରୁଛି, ତୁମେ ଶହେ ଥର ବୃନ୍ଦାବନ ଯାଇକି ତୁମର କ'ଣ ହେଇଛି ପରିବର୍ତ୍ତନ ମୋତେ କୁହ, କୁହ ନା ମୋତେ ତୁମର କ'ଣ ପରିବର୍ତ୍ତନ ହେଇଛି। ହେଇପାରିବନି, କାହିଁକି ହେଇପାରିବନି, ତୁମେ ପ୍ରଶ୍ନ କର ନିଜକୁ। ମୁଁ ତ ଏଥର ବୃନ୍ଦାବନ ଗଲି, ଏଥର ଭଗବାନ ଦର୍ଶନ, ମୋର କ'ଣଟା ହେଲା, କାହିଁକି ତୁମର ପରିବର୍ତ୍ତନ ହେଇପାରୁନି। ଭାବ ପ୍ରବଣତାରେ କୌଣସି ଜିନିଷ ହୁଏ ନା, ଏସବୁ ଜିନିଷରେ କିଛି ହବନି। ଏଇଟା ଗୋଟେ ଭାରି ପାର୍ଟିକୁଲାର ମାର୍ଗ, ସବୁବେଳେ ମନେ ରଖ ବିଷୟ ବାସନା ସବୁବେଳେ ହୃଦୟ ଭିତରେ ରହିଛି, ଆଗେ ବିଷୟ ବାସନାକୁ ବିଦୂରିତ କର, ବିଷୟ ବାସନାକୁ ହୃଦୟ ଭିତରୁ ବାହାର କର। ସେଥିପାଇଁ ଆଚାର୍ଯ୍ୟଙ୍କର ନିୟମଟା, ଆଚାର୍ଯ୍ୟଙ୍କର ନିତ୍ୟାନନ୍ଦ ଶକ୍ତିଟା ପ୍ରଥମ କାମ ଦେବ, ଯେତେବେଳେ ଆଚାର୍ଯ୍ୟଙ୍କର ରାଧା ଶକ୍ତି କାମ ଦେବ ସେତେବେଳେ ତୁମେ ଯାଇକି ଆଚାର୍ଯ୍ୟ ସେ କୃପାଟା ପାଇଲେ ଯାଇକି ତୁମେ ଯାଇ ଭଜନ କରିବ ରାଧାରାଣୀ। ତା ପୂର୍ବରୁ ଆଚାର୍ଯ୍ୟଙ୍କର ଦୁଇଟା ରହୁଛି ନା, ରାଜାଙ୍କ ପାଖରେ ଦୁଇଟା ଶକ୍ତି ରହୁଛି, ଆଚାର୍ଯ୍ୟଙ୍କ ପାଖରେ ରାଧାରାଣୀଙ୍କର ଶକ୍ତି ରହୁଛି ଆଉ ନିତ୍ୟାନନ୍ଦ ପ୍ରଭୁଙ୍କ ଶକ୍ତି ରହୁଛି, ଦି ଗୁରୁ ତତ୍ତ୍ୱଙ୍କର ସେ ସମାବେଶନ ତାଙ୍କ ପାଖରେ ଆଉ। ତାଙ୍କୁ ତୁମେ ଛାଡ଼ି ଦେଇକି ତୁମକୁ ମୁଁ ରାଧାରାଣୀ କତିକି ଯିବି, କେବେ ହବନି, କେବେ ତାଙ୍କ ସେବା ରାଧାରାଣୀ ତ ନେବେନି ଆଉ। ଗୁରୁଦେବ ସେ କ୍ଲାସ୍ ନାହିଁ, ଗୁରୁଙ୍କର ସେବା ଶ୍ରୀମତୀ ଶ୍ରୀମତୀଙ୍କର ସେବା, ସେଟା ହବନି କେବେ। ତାଙ୍କ ତ ଶକ୍ତିଟା ଅଛି, ତୁମର ତ ବିଷୟ ବାସନାରେ ଯାଇକି ତୁମେ ତୁମେ ଯାହା କରୁଛ ସେଣ୍ଟିମେଣ୍ଟ କରୁଛ, ଭାବ ପ୍ରବଣତାରେ କରୁଛ, ତୁମେ ସବୁ ଭାବ ପ୍ରବଣତାରେ କରୁଛ, ସେଟା ହବନି। ଆମେ ଗ୍ରହଣ କରିବୁ, ଆମେ ସିଦ୍ଧାନ୍ତକୁ ଆମେ ଦେଖିବୁ ନା, ଆଉ ତୁମେ କ'ଣ ସେଇଟା ତୁମର ଇଣ୍ଡିଭିଜୁଆଲ ତୁମ ପାଇଁ କାମ ଦେଇପାରିବ, ସଂସାର ପାଇଁ କାମ ଦେବନି, ସମାଜ ପାଇଁ କାମ ଦେବନି। ଗୁରୁଙ୍କ କୃପାରୁ ଜଣେ ଗୁରୁଦେବଙ୍କର ଯେଉଁ ନିତ୍ୟାନନ୍ଦ ଶକ୍ତି ରହିଛି, ସେ ନିତ୍ୟାନନ୍ଦ ଶକ୍ତିରେ ସେତେବେଳେ କୃପାବିଷ୍ଟ ହେଇକି ତୁମକୁ କୃପା କରିବେ, ସେତେବେଳେ ତୁମର ବିଷୟ ବାସନାଟା ମନ ଭିତରୁ ଯିବ, ଆଉ ସେ କୃପାଟା ପାଇବାକୁ ହେଲେ ତୁମକୁ ଆନୁଗତ୍ୟ ରଖିବାକୁ ପଡ଼ିବ। ସବୁବେଳେ ମନେ ରଖ, ଗୁରୁ କୃପାର ଅର୍ଥ ନୁହେଁ ଯେ ଗୁରୁ ଟଙ୍କା ପଇସା ଦେଇ ତୁମେ କିଣିଦେବ, ଇଏ ମାୟାବାଦ ନୁହେଁ। ଗୁରୁଙ୍କୁ ଟଙ୍କା ପଇସା ଦେଇଦେଲେ ଗୁରୁ ଖୁସି ହେଇଯିବେ, ଆମ ଗୁରୁ କିଣି ହେଇଯିବ, ନା କୃପା ଆସିବ ନା, କୃପାର ସ୍ୱରୂପଟାକୁ ବିଚାର କରିବାକୁ ପଡ଼ିବ। କୃପାର ସ୍ୱରୂପ କ'ଣ, ସେ ଆନୁଗତ୍ୟକୁ ପ୍ରସନ୍ନ କରନ୍ତି, ଗୁରୁଆନୁଗତ୍ୟ ପରମ୍ପରା ଆନୁଗତ୍ୟ, ସେଥିରେ ସେ ପଳେଇ ଆସିବ, ସେଟା ନହେଲେ ହେବନି। ଏହି ନିତ୍ୟାନନ୍ଦଙ୍କର କୃପାଟା, ଗୁରୁଙ୍କର ଯେଉଁ ନିତ୍ୟାନନ୍ଦ ଅବିଷ୍ଟତା ଯେଉଁ ରହିଛି, ସେହି କୃପାଟା କଲେ ତୁମର ମନ ଭିତରୁ ବିଷୟ ବାସନାଟା ହଟିବ। ତୁମର ମନ ଭିତରୁ ବିଷୟ ବାସନା ହଟିବ କି, ଧର ସେ କାହିଁ କହିଲା ଆର କବେ ନିତାଇ ଚନ୍ଦ୍ର କରୁଣା ହେବେ, କାହିଁ କହିଲେ, ତ ବିବାହ ହୁଅ ନ ହୁଅ ଲାଳସା ଭାବରେ ମନ ଭିତରେ ରହିବ, ଦେଖା ଧନର ସ୍ତ୍ରୀର ପଦବୀର ଯେକୌଣସି ଗୋଟେ ଲାଳସା ରହିବ, ଭୌତିକ ଲାଳସା ରହିବ, ସେଟା ଗୁରୁ କୃପା ନହେଲେ ଯିବନି, ବିଷୟ ବାସନାଟା କେବେ ଯିବନି, ବିଷୟ ବାସନା କେବେ ମନ ଭିତରୁ ଯାଇପାରିବ। ସେଥିପାଇଁ ଆମେ ଜଣେ ଗୁରୁ ବୈଷ୍ଣବଙ୍କର ସେବକ ହେଉଛନ୍ତି, ଆଉ ସେ ବିଷୟ ବାସନାଟା ବିଦୃତ ହେଲା ପରେ ଗୁରୁଙ୍କ ପ୍ରତି କି ପୂର୍ଣ୍ଣ ଆନୁଗତ୍ୟଟା ଆସେ, ଷ୍ଟେପ୍ଟା ଅଛି ନା। ଆଉ ତୁମେ ଯେତେବେଳେ ପ୍ରଥମେ ଆନୁଗତ୍ୟରେ ସରଳ ଚିତ୍ତରେ ଗୁରୁ ବୈଷ୍ଣବଙ୍କର ସେବା କଲ, ଇଏ ଗୋଟେ ଦିନ କାମ ନୁହେଁ। ଆଉ ଗୁରୁ ଯେତେବେଳେ ପ୍ରସନ୍ନ ହେଇଗଲେ, ଆସି ତାଙ୍କ ପ୍ରସନ୍ନତାରୁ ଏ ବିଷୟ ବାସନାଟା ମନ ଭିତରୁ ପଳାଇବ, ବିଷୟ ବାସନାଟା ପଳାଇଗଲା ପରେ ଗୁରୁ ଦର୍ଶନ ହୁଏ, ସେତେବେଳେ ତାଙ୍କର ସେବାଟା ଜୀବନର ଗୋଟେ ପ୍ରାଣ ହେଇଯାଏ। ପ୍ରଭୁପାଦ ମହାରାଜ କାହାକୁ କହୁଥିଲେ ଏବେ ଶୁଣୁଥିଲି, ପ୍ରଭୁପାଦ କହୁଥିଲେ, ମୁଁ ଜଣେ ବ୍ୟକ୍ତି 70 ବର୍ଷର କେଉଁ କଥାରେ ପଏଣ୍ଟଟା କହୁଥିଲେ, ଗୋଟେ ବଢ଼ିଆ କଥା ମୁଁ ଶୁଣୁଥିଲି, ଦୁଇଥର ସେ ଲେକ୍ଚର୍ଟା ଶୁଣିଲେଣି, ପ୍ରଭୁପାଦ କହୁଛନ୍ତି ମୁଁ ଇଣ୍ଡିଆ, ମୁଁ ହଁ ଏଇ କଥା ମୁଁ କହୁଛନ୍ତି, ମୁଁ କାହିଁକି ଛାଡ଼ିକି ଆସିଲି ମୋ ଘର, ପ୍ରଭୁପାଦ ସେ କଥା କହୁଛନ୍ତି, ମୁଁ କାହିଁକି ଘର ଛାଡ଼ିକି ଆସିଲି, ମୁଁ ଗୋଟେ ଓଲ୍ଡ ପର୍ସନ୍, ମୁଁ ଜଣେ ବୃଦ୍ଧ ବୟସ ବ୍ୟକ୍ତି, ମୁଁ କାହିଁ ଘର ଛାଡ଼ିକି ଆସିଲି, ଦେ ଆର୍ ନଟ୍ ଡିଭୋଟି, ମୋ ସ୍ତ୍ରୀ ଡିଭୋଟି ନୁହେଁ, ମୋ ଘର ଡିଭୋଟ, ମୋ ଘର ଲୋକମାନେ ଡିଭୋଟ ଫେଭରେବଲ୍ ନୁହେଁ, ମୁଁ କି କାର୍ଡ଼ କରିଦେଲି ସବୁ, ମୁଁ ପଳେଇ ଆସିଲି ଗୁରୁଙ୍କ ପାଖ, ମୋ ଗୁରୁଙ୍କର ସେବା କଲି। ପ୍ରଭୁପାଦ ବିଦେଶମାନଙ୍କୁ କହୁଛୁ ସେମାନଙ୍କର ଫେଭରେବଲ୍ ନୁହଁ, ସେଟା ମୁଁ ଛାଡ଼ିଦେଇ ପଳେଇ ଆସିଲି, ଯେଉଁଟା ଆମର ଫେଭରେବଲ୍ ନୁହେଁ କୃଷ୍ଣଙ୍କର ଭକ୍ତି, ସବୁ ଆମେ କିକ୍ ଆଉଟ୍ କରିବାକୁ ପଡ଼ିବ। ପ୍ରଭୁପାଦ ତାଙ୍କୁ ଏମିତି କହୁଥିଲେ, କମ୍ପ୍ରମାଇଜ୍ କିଛି କରୁନଥିଲେ ପୁରା। ଆଜିକାଲି କାହିଁ କହିହେଉନି, ପ୍ରଥମେ ଦୁଇଟା ଷ୍ଟେଜ୍ ଅଛି, ପ୍ରଥମେ ଦୁଇଟା ଷ୍ଟେଜ୍ ହେଉଛି, ମାନେ ମୁଁ ମାର୍କ କରି ସବୁ ଦେଖୁଛି ନା ଡିବଡ଼ିମାନଙ୍କୁ, ତୁମେ ପୁରା ଷ୍ଟ୍ରେଟ୍ କଥା କହିଦେବ,
ସେ ଡାଇଜେଷ୍ଟ କରିପାରୁନାହାନ୍ତି, ତାଙ୍କର ଆସକ୍ତି ରହୁଛି ସେଠି, ତୁମେ ତାଙ୍କୁ କହିଦେଲେ ସେ ଡିଷ୍ଟର୍ବ ହେଇଯିବେ। ତେଣୁ ସିଏ କ'ଣ ଚାହୁଁଛନ୍ତି, ଭୀଷ୍ମଦେବ ଭଳିଆ, ଭୀଷ୍ମଦେବ ଭଳିଆ ମୁଁ ବାହା ହେବିନି ମ୍ୟାନେଜମେଣ୍ଟ କରିବି, ଦେଖୁନ ବିବାହ ହେବିନି କିନ୍ତୁ ମ୍ୟାନେଜମେଣ୍ଟ କରିବି, ତାଙ୍କ ବୁଦ୍ଧିଟା ଏହା। କିନ୍ତୁ ତୁମେ ବ୍ରହ୍ମଚାରୀ ନା, ଘର ଛାଡ଼, ତାଙ୍କୁ ଯେମିତି ଅସୁବିଧାରେ ଭୋଗିବାକୁ ପଡ଼ିଲା, ତାଙ୍କ ଠୁ ଗୋଟେ ଏଇଟା ବଡ଼ ଶିକ୍ଷା ନା, ସେଥିପାଇଁ ସେ ସବୁବେଳେ ଭାବୁଥିଲେ ଆଇ ବାପାଙ୍କୁ ଗୋଟେ ପ୍ରତିଶ୍ରୁତି ଦେଇଦେବି ମୁଁ କେତେ ବଡ଼ କାମ କଲି, ବିବାହ ହେଲିନି ପିତାଙ୍କ ପାଇଁ ବିବାହ ହେଲିନି, ମୁଁ କୃଷ୍ଣ ଭଜନ କରିପାରିଥାନ୍ତି କିନ୍ତୁ ବିଷୟ ଲୋକ ପାଖରେ ରହିଲି। ଆମେ ସେଭଳିଆ କ'ଣ ଚାହୁଁଛେ, ମୁଁ କୃଷ୍ଣ ଘର ଘର ଦ୍ୱାରା ସଂସାର ସବୁ ବୁଝିବି ତାପରେ କୃଷ୍ଣଙ୍କୁ, ନା କ'ଣ ଭାବିଲେ ଦିଆଡ଼ ପ୍ରେଜେଣ୍ଟ ପକେଇବ, ଘର ବି ପ୍ରେଜେଣ୍ଟ ପଡ଼ିବା ଦରକାର, ମଠରେ ବି ପ୍ରେଜେଣ୍ଟ ପଡ଼ିବା ଦରକାର, ଏଇଟା କେଉଁଠି ହୁଏ ନା, ଏଇଟା ହବନି। ସେଇଟା ତୁମେ ସବୁ ଜିନିଷ ବାଲାନ୍ସ କରିଛ, ଯାହାଟା ଫାଇବର ହେଲୁ କୃଷ୍ଣଙ୍କ ପାଇଁ ଯେଉଁଟା ଦରକାର ସେଇଟା କରିବାକୁ ପଡ଼ିବ, ସେତେ ସେତିକି ଜଣଙ୍କର ଦୃଢ଼ ବିଶ୍ୱାସ ଦରକାର। ଆଜିକାଲି ତ ସବୁ ସେ ପିଲାଗୁଡ଼ାକ ସେ ଆସିଥିଲେ, ସେ ପିଲାଟାକୁ ସେ ବୁଝାଉଥିଲେ ସେ ମନ୍ଦିର ମନ୍ଦିର କାମ ଦେଖିଲେ କ'ଣ ତୁମେ କହୁଥିଲ ସବୁ ଜଏନ୍ କରିବ ବ୍ରହ୍ମଚାରୀ ହବ କ'ଣ କଥା କ'ଣ ତୁମର କ'ଣ, ନା ଭୟ ଲାଗୁଛି ଆମକୁ ଭୟ ଲାଗୁଛି, କାହିଁ କ'ଣ କ'ଣ ଡର କାହିଁ ଲାଗୁଛି, କାହିଁ ଡର ଲାଗୁଛି ତୁମକୁ, କାହିଁ ଡର ଲାଗୁଛି ତୁମେ, ତୁମର କୃଷ୍ଣ ଉପରେ ବିଶ୍ୱାସ ନାହିଁ, ତୁମେ କାହାକୁ ଦେଖିକି ଆସୁଛ, ତୁମେ କାହାକୁ ଦେଖିକି ଆସୁଛ, ଚିକଣ ଘର ନାହିଁ କି ବାବୁଲେ, ଇସ୍କନ୍ଦ ଭଲ ଖାଇବାକୁ ଅଛି, ଭଲ ମଠ ଭଲ ସବୁ ସୁବିଧା ଚାଲ ହେଠି ରହିବା, ତୁମର ସ୍ୱାଭାବିକ ଭାବରେ କୃଷ୍ଣ ମୋତେ କୃଷ୍ଣ ପାଇବାକୁ ପଡ଼ିବ, କ'ଣ ହେଲା ଅସୁବିଧା, ଯେଉଁଠି ରହିବି ଯେଉଁଠି ହେଲେ ଭଜନ କରିବି, ତୁମର ଭଜନ କରିବାର ଉଦ୍ଦେଶ୍ୟଟା ରହିବା ଦରକାର ପ୍ରଥମେ, ତୁମର ଉଦ୍ଦେଶ୍ୟଟା କଲେ ଠିକ୍ ରହିବ, ତୁମ ପାଇଁ ବ୍ୟବସ୍ଥା ଆସିବ, ତୁମେ କେଉଁଠି ରହୁଛ ଦ୍ୟାଟ୍ ଇଜ୍ ଡିଫରେଣ୍ଟ, ସେଟା ଭୁଲ ଜିନିଷ କେବେ ମୁଣ୍ଡ ଭିତରେ ସେଟା ରଖନି, ସ୍ଥାନ କାଳ ପରିସ୍ଥିତି ତୁମେ ଯେଉଁ ଜାଗାକୁ ଯାଅ କିଛି ନା କିଛି ପ୍ରୋବ୍ଲେମ୍ ରହିଛି, କେଉଁଠି ସ୍ଥାନର ପ୍ରୋବ୍ଲେମ୍ ରହିଛି, ପାତ୍ରତାର ପ୍ରୋବ୍ଲେମ୍ ରହିଛି, କେଉଁଠି ଖାଇବା ପିଇବାର ପ୍ରୋବ୍ଲେମ୍ ରହିଛି, କେଉଁଠି ଜଳବାୟୁର ପ୍ରୋବ୍ଲେମ୍ ରହିଛି, କେଉଁଠି ମ୍ୟାନେଜମେଣ୍ଟର ପ୍ରୋବ୍ଲେମ୍, ସବୁଆଡ଼େ ଅଛି। ଆମେ କହୁଛୁ ଭୁବନେଶ୍ୱର ପ୍ରୋବ୍ଲେମ୍ ଅଛି, ବମ୍ବେରେ ଯିଏ ରହିଛି ଭାଇ ଏଠି ବି ପ୍ରୋବ୍ଲେମ୍ ଅଛି, ଯାହା ତୁମେ ସେମିତି ପଚାରିକି ଆସିବ, ମୁଁ ସବୁଆଡ଼େ ବୁଲିଛି, ଅଲ୍ ୱାର୍ଲଡ ଟ୍ରାଭେଲିଂ କରିଛି, ଯେଉଁ ମନ୍ଦିର ଯିବ ସେ ମନ୍ଦିରରେ ଡିବଡ଼ି ସାଟିସ୍ଫାଏଡ଼୍ ନୁହଁନ୍ତି, ସେ କହିବେ ଆମର ଏଠି ଠିକ୍ ବ୍ୟବସ୍ଥା ନାହିଁ, ରହିବ କେଉଁଠି ତାନ୍ତୁ ତୁମେ, ନାଇଁ ତୁମେ ଠିକ୍ ନୁହଁ, ସେଇଟା ଆମେ ମାନିବା ପାଇଁ ପ୍ରସ୍ତୁତ ନୁହେଁ। ଆମେ କ'ଣ ଚାହୁଁଛେ, ଆମେ କୃଷ୍ଣଙ୍କୁ ଚାହୁଁଛେ କି, ଆମେ ଯଦି କୃଷ୍ଣ ଚାହୁଁଥିବ ଆମ ମନ ଯଦି ନିର୍ମଳ ଥିବ ଉଦ୍ଦେଶ୍ୟ ନିର୍ମଳ ଥିବ କୃଷ୍ଣ ତୁମ ପାଇଁ ବ୍ୟବସ୍ଥା କରିଦେବେ। ମୋ ଜୀବନରେ ମୁଁ 40 ଥର ଅଧିକା ବେଡ଼ିଂ ଉଠିଛି, ତୁମେ ଗୋଟେ ଦିନ ବି ରହିପାରିବନି ଇସ୍କନରେ, ମୋ ଜୀବନରେ ମୁଁ 40 ଜାଗାରୁ ଅଧିକା ବୁଲିଛି, ପୁଣି ମୋର ସେତିକି ସ୍ପିରିଟ୍ ଅଛି, ଯେଉଁଠି ହେଲେ ଆମେ ପ୍ରଭୁପଦ ପାଇଁ କିଛି କରିବୁ, ଆମେ ତ କେବେ ହାରିନୁ, ଆଜି ବି ଆମେ ତୁମେ ଏସବୁ କରିଦେଲ ତୁମେ ଚଳୁନା, ପୁଣି ଆଉ ଗୋଟେ ଜାଗାରେ ଆମେ ଷ୍ଟାର୍ଟ କରିଦେଇପାରିବୁ, ଆମ କୃଷ୍ଣ ପାଇଁ ଆମର ବଞ୍ଚିବାର ଅଛି। 40 ଜାଗାରୁ ମୋ ବେଡ଼ିଂ ଏଇଠି ଏଇ ପଟ୍ଟାମୁଣ୍ଡ ଭିତରେ 5ଟା ଜାଗା ଆମେ ଚେଞ୍ଜ କଲୁ, କ'ଣ ଅସୁବିଧା ହେଇଯାଉଛି, ତୁମର ଡିପାର୍ଟମେଣ୍ଟ ଚେଞ୍ଜ କଲୁ ତ ମୁଣ୍ଡ ଖରାପ ହେଇଯାଉଛି, ମୋ ସେବା ଚେଞ୍ଜ କରିଦେଲ ମୋତେ ରହିବିନି, ତୁମେ କି ବୈଷ୍ଣବ ହବ କି, ଆମ ପାଠ ପଢ଼େଇଲ ହବ କି, ବୈଷ୍ଣବ ହବାର ଅଛି ତ ବ୍ୟବସାୟତ୍ମିକା ବୁଦ୍ଧି, ପୋଷା କୁକୁର ନୁହେଁ ବାବା, ପୋଷା କୁକୁର ଭଳିଆ ରହିବାକୁ ପଡ଼ିବ, ବୁଲା କୁକୁର ହେଲା ହବନି, ପୋଷା କୁକୁର ଭଳିଆ ଖାଇବାକୁ ଦେଲେ ଦବ ନହେଲେ ନାହିଁ ପଡ଼ିକି ରହିବ, ତୁମ ମନଟା ନିର୍ମଳ ଉଦ୍ଦେଶ୍ୟ ନିର୍ମଳ ହେଲାଣି, ମୋତେ କୃଷ୍ଣ ପାଇବାର ଅଛି, ମୁଁ ପ୍ରବଚକ ହେବି, ମୁଁ ଏଟା ଗୋଟେ ପଣ୍ଡିତଟା ହେବି, ମୁଁ ଏଟା ଗୋଟେ ଜ୍ଞାନୀଟା ହେବି, ମୁଁ ଏଟା ଏମିତିକା ମନ୍ଦିରଟା କରିବି, ଫର୍ଗଟ୍ ଦିସ୍ ଆଇଡ଼ିଆ, ମୁଁ ସେଗୁଡ଼ାକୁ କେବେ ବି ବିଶ୍ୱାସ କରେନି, ମୁଁ ସବୁ ସେ ପୁନେରେ କହିଲି ସେ ପିଲା ମୋତେ ମହାରାଜ କିଛି ପ୍ଲାନ୍ କରିବି, ମୁଁ ନୁହଁ, କ'ଣ ପ୍ଲାନ୍ ତୁମେ କରିବ, ତୁମ ଯୋଜନା କ'ଣ କୃଷ୍ଣ, ତୁମେ କ'ଣ କୃଷ୍ଣ ହେଇଗଲେ କି, ସିମ୍ପଲି କୃଷ୍ଣଙ୍କୁ ପ୍ରାର୍ଥନା କର, ପ୍ରଭୁବା ସେଇଟା ହିଁ କହୁଛୁ, ଆମର କିଛି ପ୍ଲାନ୍ ନାହିଁ, ଆମେ କୃଷ୍ଣ ଉପରେ ଡିପେଣ୍ଡ କରୁଛୁ, ମୋତେ କରିବାର ଅଛି କୃଷ୍ଣ ଆପଣ ମୋତେ କିଛି ଦିଅନ୍ତୁ, ଆମର କ'ଣ ଆବଶ୍ୟକ ଅଛି, ପ୍ରଥମେ ତୁମର ଡିଟର୍ମିନେସନ୍, ତୁମର କ'ଣ ଲକ୍ଷ୍ୟ, ପ୍ରଥମେ ଚିନ୍ତା କର, ମୋ ଭକ୍ତ ହେଇଛି କାହିଁକି, ଭକ୍ତ ହେଇଛି ପ୍ରଶ୍ନ କର, କାହିଁକି ମୁଁ ଭକ୍ତ ହେଲି, ଆଉ ତୁମେ ଯେଉଁଥିପାଇଁ ଭକ୍ତ ହେଇଛି ସେଟା ତୁମେ ମିଳିଯାଇଛି, ବାସ୍ ତୁମେ ଯେଉଁଥିପାଇଁ ଭକ୍ତ ହେଇଛ ତୁମେ ସେଟା ମିଳିଯାଇଛି, ଭକ୍ତ ହେଇଛ କେଉଁଥିପାଇଁ ଭକ୍ତ ହେଇଥିଲ ଭାବିଲେ, ଭକ୍ତ କାହିଁକି ହେଇଥିଲ, ହରିନାମ କେଉଁଠି କରି ଆମେ ଭକ୍ତ ହେଇଥିଲୁ, ତୁମେ ମା ପିଠୁ ସୁଖ ଦେଉଥିଲ ଆଉ ମତେ ପାଠ ପଢ଼ଉଛ, ଆଉ ଘରେ ହେଡ଼େ ଗଣ୍ଡଗୋଳ ହେଲା, ମାଡ଼ ପିଟା ଲାଗିଗଲ, ଦେଖିଲ ସଂସାରଟା ହଉଛି ଝମେଳା, ସତନା ମିଛ, ସଂସାର ଝମେଳା, ଖଟିକଟି କିଛି ଲାଭ ନାହିଁ, କ'ଣ ହବା, ଠାକୁର ଭକ୍ତ ହେଲେ ଟିକେ ଶାନ୍ତିରେ ସୁଖ ଶାନ୍ତି କଥାଟା କହୁନା, ସେଇଟା ମତେ ଏତେ ପାଠ ପଢ଼ୁଛ କାହିଁ, ତୁମେ ଯେମିତି ଚାହୁଁଛ କୃଷ୍ଣ ସେତିକି ତୁମକୁ ଦେବେ, ଆଉ ତୁମେ ଉପର ଆଶା କାହିଁକି କରୁଛ? ତୁମେ ଯଦି କୃଷ୍ଣଙ୍କୁ ଚାହୁଁଛ, ତୁମ ଉଦ୍ଦେଶ୍ୟ ତୁମେ ଠିକ କର, ମୋତେ ମୋତେ ମୋର ଭଗବାନ ଦରକାର, ମୋର ଶୁଦ୍ଧ ମୁକ୍ତି ଦରକାର। କେଉଁଠି ଭକ୍ତିନାଥ ଠାକୁର ଭକ୍ତିମୟ ଠାକୁରଙ୍କ ଷ୍ଟେଟମେଣ୍ଟଟା କ'ଣ କୁଆଡ଼େ ପଳେଇଲି ମୁଁ ସୁଜନ ଶୁଣିଲୁ, ବଢ଼ିଆ କଥା ମନ ପଡ଼ିଥାଏ ବୁଲିଗଲି। ଛାଡ଼, ଆମ ଉଦ୍ଦେଶ୍ୟଟା କ'ଣ ସେଇ ହିସାବରେ ତୁମକୁ ବ୍ୟବସ୍ଥା ମିଳିବ। ସବୁ ମୋ ଜୀବନର ଅନୁଭବରେ ମୁଁ ବଡ଼ ସାଧୁ ନୁହେଁ, କିନ୍ତୁ ମୁଁ ଦେଖିଛି ତୁମ ଉଦ୍ଦେଶ୍ୟଟା ଠିକ ରହିଲେ ତୁମକୁ କେମିତି କେମିତି ଲୋକ ଭଗବାନ ସବୁ ଦେବେ, ସବୁ ଦେବେ। କାରଣ ଆଉ ତୁମ ସେବା କରିବାର ଅଛି ଆଉ, ତୁମେ ଯୁଆଡ଼େ ଯାଇ ପୁଣି ଜଙ୍ଗଲରେ ପହଞ୍ଚିବ ଲୋକ ମିଳିଯିବ ଆଉ। ମାୟାପୁର ସେତେବେଳେ ଯେଉଁ ଏଇ ଯେଉଁ ବିଲ୍ଡିଂ ହଉଥିଲା, ଯେଉଁ ମାତାଜୀର ଯେଉଁ ଘର, ମୁଁ ମାୟାପୁର ବେଙ୍ଗଲୀ ବ ଅକ୍ଷର ଜାଣିନଥିଲି ସେତେବେଳେ, କଥା ମିଶିକି ନଥିଲି। ଆଉ ସେଠି ମୋତେ ଲ୍ୟାଣ୍ଡ କିଣିବାର ଅଛି, ମୋତେ ବିଲ୍ଡିଂ ବନେଇବାର ଅଛି, କଣ୍ଟ୍ରାକ୍ଟର ମୁଁ ଜାଣିନି। ଆମ ପାଞ୍ଚ ପଇସା ନଷ୍ଟ କରି ତୁମ ଭଳି କେୟାରଲେସ୍, ଆଇ ଏମ୍ ନଟ୍ ଏ କେୟାରଲେସ୍ ଡିଭୋଟିସ୍। ମୋର ଗୁରୁଙ୍କର ଗୋଟେ ପଇସାଟାକୁ ମୁଁ, ମୋ ଗୋଟିଏ ପଇସାଟାକୁ ମୋର ରକ୍ତ ଭଳିଆ ଲାଗେ। ଆଉ ମୁଁ କେୟାରଲେସ୍ ଯେତେବେଳେ ଦେଖୁଛି ନା, କୌଣସି କଣ ବି ଯାଉଛି, ମୋର ପୁରା ମୁଣ୍ଡରେ ହାଇ ବ୍ଲଡ୍ ପ୍ରେସର ହେଉଛି। ଗୋଟିଏ ପଇସା ଗୋଟିଏ ଫୋପାଡ଼ି ଦେଉଛନ୍ତି ଭକ୍ତମାନେ, ଏତିକି ଏତିକି ଜିନିଷ ନଷ୍ଟ ହେଉଥିବ, କି ଡିଭୋଟି ତୁମେ? ସୋ କେୟାରଲେସ୍, ତୁମେ କେବେ ବି କୃଷ୍ଣଙ୍କୁ ପାଇପାରିବନି। ଯିଏ ଭଗବାନଙ୍କର ପଇସାକୁ ନଷ୍ଟ କରୁଛି କେବେ ବି କୃଷ୍ଣଙ୍କୁ ପାଇପାରିବନି। ଲାଇଟ୍ ଜଳୁଥିବ, ଫ୍ୟାନ୍ ଜଳୁଥିବ, ଜିନିଷ ନଷ୍ଟ ହେଉଥିବ। ଆମ ଜୀବନରେ ଆମେ କେବେ ସେଇଟା ଶିଖିନୁ? ଆମ ଗୁରୁଙ୍କ, ଆମ ଗୁରୁ ଆମକୁ ଶିଖେଇ ନାହାନ୍ତି କି ପ୍ରପଦା ଆମକୁ ଶିଖେଇ ନାହାନ୍ତି? ପ୍ରପଦା ଗୁରୁ ଦକ୍ଷିଣା, ବିଦେଶୀମାନଙ୍କ ପାଖରୁ ଗୁରୁ ଦକ୍ଷିଣା ପଇସା ରଖୁଥିଲେ। ଆଜି ଗୋଟେ ଜିନିଷ କିଣିଲେ ରାଇଫ ପାଡ଼ି ଦେବେ, ମଠର ଶହ ଶହ ଜିନିଷ ପଡ଼ିଥିବ, ତା ୟୁଜ୍ ନାହିଁ। ତୁମେ କ'ଣ ଭଗବାନଙ୍କର ଭକ୍ତ ହଉ? ତୁମେ ଜାଣିପାରୁନ ପ୍ରଭୁଙ୍କର ପଇସା ଜଣେ ଲୋକ ଦଉଛି, ତାର ଭଗବାନଙ୍କର ତୁମେ ଆସିଲେ ଡୋନେସନ୍ ଆସୁଛି ଆଉ, ଖର୍ଚ୍ଚ କର, ଗୋଟେ କିଣିଦିଅ ପବାଡ଼ି ଦିଅ, ତାପରେ ଆଉ ଗୋଟେ କିଣିଦିଅ ପବାଡ଼ି ଦିଅ। ତୁମକୁ ତୁମେ ପନିଶମେଣ୍ଟ, ୟୁ ୱିଲ୍ ବି ପନିଶଡ୍ ବାଇ ଲର୍ଡ, ୟୁ ୱିଲ୍ ବି ପନିଶଡ୍ ବାଇ ଲର୍ଡ, ବି କେୟାରଫୁଲ। ମୁଁ ରାଗିକି କହୁନି, ମୋ ଗୁରୁଦେବ କଥା କହିଛନ୍ତି, ତୁମେ ଦଣ୍ଡ ପାଇବ ଏଥିପାଇଁ। ଯଦି ଭଗବାନ ପଇସାକୁ ତୁମେ କେବେ ବି ନଷ୍ଟ କରିବ, କିଏ ବି, ମୁଁ ନଷ୍ଟ କଲି ମୁଁ ଦଣ୍ଡ ପାଇବି? ଆମର କୌଣସି ରାଇଟ୍ସ ନାହିଁ ଆମେ ଭଗବାନ ପଇସାକୁ ନଷ୍ଟ କରିବା, ଭଜନ କେବେ ବି ହେବନି। ଆମେ ସେଥିପାଇଁ ବହୁତ କସସ ଯେ ମାୟପୁରରେ ପହଞ୍ଚିଲା ବେଳକୁ ପଇସା ତ ମୁଁ ଖର୍ଚ୍ଚ କରିବିନି, ଇଞ୍ଜିନିୟର କତି ଗଲି, ମୁଁ ଆଜ୍ଞା ଗୋଟେ ପ୍ଲାନ୍ ଦେବେ, ଆମର ଗୋଟେ ଭକ୍ତ ଘର କରିବାର ଅଛି ପ୍ଲାନ୍ଟା। ସେ ମୋତେ ଖାଲି ଲଣ୍ଡନରୁ ଫୋନ୍ କରେ, ନାହିଁ ତୁମ ପ୍ଲାନ୍ ବନେଇବାକୁ ପଡ଼ିବ। ମୁଁ କ'ଣ ପ୍ଲାନ୍ ନେଇ, ପ୍ଲାନ୍ ଗଲାବେଳକୁ ସେ ମୋତେ କହୁଛି କେତେ 20,000, ସେ ସମୟରେ 15,000, 20,000 ଗଲା, ଯେତେ ଲକ୍ଷ ଟଙ୍କାର ବିଲ୍ଡିଂ ତାର ପରସେଣ୍ଟ ନେବ। ମୁଁ ଏତିକି ପଇସା ମୁଁ ଦେବି, ମୁଁ ଏତିକି ପଇସା ଦେବି, 15,000 ଟଙ୍କା ଦେବି ଖାଲି, ତୁ ଗୋଟେ ନକ୍ସାଟା ଦେବୁ? ମୁଁ ଦେବିନି। ହେଡ଼କୁ ପଚାରିଲି ଆଉ, ଚଉଡ଼ିଆ ପ୍ରଭୁ ଥାନ୍ତି ସେ ବଜଦାମପୁର ବୋଲି ତାକୁ ପଚାରିଲି, ମାନେ କିଏ ଗୋଟେ ଭଲ ଅଛି କହିଲୁ ମିସ୍ତ୍ରୀ? ମୁଁ 20,000 ଖର୍ଚ୍ଚ କରିବି ମୋ ଗୁରୁଙ୍କୁ ପଇସା, ଆରେ ସେ ବିଦେଶରୁ ପଇସା ପଠାଉଛି, ମୋର କ'ଣ ନା କ'ଣ ଅଭାବ ଥିଲା? ତୁମମାନଙ୍କ ଭଳି ଆମେ ବଞ୍ଚିନୁ, ତୁମେ ଆମେ ଡାଇଲଗ୍ ମାରୁନୁ, ଆମେ ପ୍ରବଚନ ଡାଇଲଗ୍ ମାରୁନୁ ବାପା, ଆମ ଜୀବନର ଗୁଡ଼ାକ ଆମର ଆମ ରକ୍ତ ମଜାଗତ ହେଇଛି ସବୁ ଜିନିଷଟା, ସେ ଆମକୁ ଆମକୁ ଦେଖିଲେ ସବୁ ଡିଷ୍ଟର୍ବ ଫିଲ୍ ହେଉଛି। କୌଣସି ଜିନିଷ ନଷ୍ଟ ହେଲେ ମୁଁ ଡିଷ୍ଟର୍ବ ହେଲେ କୌଣସି ଇସ୍କନରେ ବି। ଆଉ ସେ ତାକୁ କହିଲେ, ଆଉ ମୁଁ କହିଲି କ'ଣ, ମୋତେ ଗୋଟେ ଭଲ ମିସ୍ତ୍ରୀ ଦେବାକୁ ପଡ଼ିବ, ଯିଏ ମୋତେ ସବୁ, କାରଣ ସିଏ ବିଦେଶୀ କହୁଛି, ଆମକୁ ଦେବାକୁ ପଡ଼ିବ କ'ଣ, ମୋତେ ନକ୍ସା ଦିଅ, କ'ଣ ହେଟା କହୁଛ ତୁମର ପ୍ଲାନ୍? ମ୍ୟାପ୍ ପ୍ଲାନ୍ ନଦେଲେ ତୁମେ ଏତେ ଟଙ୍କା ମୁଁ ଦେବି, ତୁମେ କେଉଁଠୁ ଖର୍ଚ୍ଚ କରିବ, କ'ଣ କରିବ, ବୋଲ୍ଡିଂ କ୍ରାସ୍ କରିବ, କ'ଣ କରିବ? ତାଙ୍କ ତ ହେଉଛି ପକ୍କା କାମ। ମୁଁ କହିଲି ଇଞ୍ଜିନିୟର କଲେ 20,000 ନେବ, ତୁମ ଉଦ୍ଦେଶ୍ୟ କଲା କେତେ ଯୁଆଡ଼େ ଯିବ ଲୋକ ମିଳିବେ? ମୁଁ ଏଠି କିଛି ଜାଣିନି, ବେଙ୍ଗଲୀ ଶିଖିନି, କିଛି କରିନି। ସେଠୁ ସେ ପ୍ରଭୁ ଠିକ୍ କରିଦେଲା, ସେ ଗୋଟେ ମୁସଲମାନ ପ୍ରଭୁ ଭଲ ଲୋକଟା ମିଳିଗଲା। ଆମେ ତାର ମୋର ବସିକି ଡାଇଗ୍ରାମ କରି ପ୍ଲାନ୍ କରିକି ବନେଇଦେଲୁ ପୁରା ଘର, ପୁରା ପୁଣି ଇଟାରେ ବନେଇଲି। ମୁଁ ନାଇଁ କଂକ୍ରିଟ୍ ଲାଗିବନି, ଏଠି ପିଲର ଫିଲର ମୁଁ କରିବିନି, ମୋର ପସନ୍ଦ ନାହିଁ। ପୁରା ବ୍ରିଟିଶ ଅମଳ ଯେମିତି ବିଲ୍ଡିଂ ହଉଥିଲା ମୋତେ ବନା, ବ୍ରିଟିଶ ମାନେ ଯେମିତି ବିଲ୍ଡିଂ ବନେଇଛନ୍ତି କଲିକତାରେ, କାରଣ ମୁଁ ବାବୁଘାଟରେ ଓହ୍ଲେଇକି ବସ୍ରେ ଚଢ଼ିକି ଯାଉଥିଲି ସେତେବେଳେ, ସେଠି ଯେମିତି ବିଲ୍ଡିଂ ହେଇଛି ଇଟାରେ, ମୁଁ ସେ ଇଟାରେ ସେଇଭଳି ଆର୍ଟିଟେକ୍ ଡିଜାଇନ୍ ମୋର ଦରକାର, ତୁ ମୋତେ ଦିଅ, ମୁଁ ତାକୁ ଅତି ପଠେଇବି। ସେ ବସିଲା, ତାର ମୋର ପ୍ଲାନ୍ କଲୁ, ଯେତିକି ଆମେ ଜାଣୁ ଯେତିକି ଖୋଜୁ ସବୁ 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 ଆମେ କରିଦେଲୁ ବନେଇ, ପଇସା ଖର୍ଚ୍ଚ ନଷ୍ଟ କରିବିନି, ଲୋକ ମିଳିଗଲେ ସେଠି ଯେଉଁ ଜାଗାରେ ଯେଉଁଠି ଏଇ ଯେଉଁ କାଠ, ଏଇ ଯେଉଁ ଏଇ ଯେଉଁ ଅଲ୍ଟର ହେଇଛି, ମୋ ଗର୍ବରେ ମୁଁ କହୁନି ଯେଉଁ ଅଲ୍ଟର ହେଇଛି, ଆରେ ପଇସା ପାଇଁ ଆମେ ଏ ସାଧୁପତି ହେଡ଼ ପୂଜାରେ ଥାଏ ନା? ହଁ ପୂଜାରେ ଥାଏ, ସେ ଏ ଯେଉଁ ଅଲ୍ଟର ହେଲା ପୂଜାରେ ଥାଏ, ସବୁଆଡ଼େ ଅଲ୍ଟର ହେଲେଣି। ସେ ମୋତେ କହିଲା, ଆମର ସବୁଆଡ଼େ ଅଲ୍ଟର ହେଲେଣି, ଆମର ଟିକେ ଠାକୁର ଟିକେ ଅଲ୍ଟର ରଖିବାନି କାଠରେ, ମାନେ ରଖିବା ପଇସା କେଉଁଠି ଅଛି? ଆମର 20,000 ପଇସା ଅଛି, ଗୁରୁଦେବ ନାହାନ୍ତି, ଖାଇବାକୁ ତ ମଠର ନାହିଁ, ତୁ ପଇସା କେଉଁଠି ଅଛି? କହିଲା ମାଗାମାଗି କରିବା ଆଉ, ରେ ତୁମେ ସାହାଯ୍ୟ କରିବ, ମୁଁ ହଁ କରିବା। ବମ୍ବେକୁ ବମ୍ବେ ମଗେଇଲୁ, ଯିଏ ଯିଏ ସବୁ ଅଲ୍ଟର କରୁଛି ତାକୁ ମଗେଇଲା ବେଳକୁ ସିଏ ଗୋଟା ଗୋଟା 4,00,000, 3,00,000 ଏମିତି କହିଲା। ମୁଁ ସାତ ମନ୍ଦିର ବିକ୍ରି ହେଲେ ତୁମେ ଜୀବନ ଲାଗି କରିପାରିବ, କେଉଁଠୁ 10-12,00,000 ଆଣିକି ଦେବା? ମୁଁ କହିଲି ତୁ ଗୋଟେ କାମ କର, ସେ ତ ଏତେ ଲକ୍ଷ ଟଙ୍କା କହୁଛି,
ଦେଖ ଭଗବାନ କେମିତି ସାହାଯ୍ୟ କରୁଛନ୍ତି। ମୁଁ ତାକୁ କହିଦେ ଆମ ମନ୍ଦିର ମ୍ୟାନେଜମେଣ୍ଟ ଚାହୁଁଛି ତୁମେ ଖାଲି ଡିଜାଇନ୍ଟା ମୋତେ ଦିଅ, ମାନେ କେମିତି ତୁମେ କରିବ ସେ ଡିଜାଇନ୍ଟା ଦିଅ, ସେଇଟା ୱାନ୍ସ ପାସ୍ ହେଇଗଲେ ତୁମ ଭିତରେ କରିବ। ମୋର ମନ ଲାଗେ ଆଜି ହଠାତ୍ କାଇଁ ମନ ପଡ଼ିଗଲା ତାଙ୍କ କଥା, ଆଉ ଡିଜାଇନ୍ଟା ତୁ ନେଇଆ, ଡିଜାଇନ୍ଟା ନେଇଆ, ତାପରେ ଦେଖିବା କ'ଣ ହେଉଛି। ଆଉ ସୀତାର ସେ ଲୋକଟା ତାର ଦେଇଦେଲା ବିଶ୍ୱାସ କରିକି ଯେ ଏଇଭଳିଆ ଅଲ୍ଟରଟା ହେବ, ସେ ଡିଜାଇନ୍ଟା ଦେଇଦେଲା, ସେ କାଗଜଟା ଆସିକି ପହଞ୍ଚିଗଲା, ସେତେବେଳେ ଫ୍ୟାକ୍ସ ଥାଏ, ଫ୍ୟାକ୍ସରେ କାଜ ପହଞ୍ଚିଗଲା। ମୁଁ ସାତ କେତେ ଟଙ୍କା କହୁଛି ନା ଏତିକି ଲୋକ ଟଙ୍କା, ମାନେ ମୋତେ ମୋତେ ଡିଜାଇନ୍ଟା ଦେ, ମୁଁ ଓଡ଼ିଶାରେ ଖୋଜିବି କେଉଁଠି ଡିଜାଇନର ଅଛି, ଏଇଭଳିଆ ଅଲ୍ଟର ମୁଁ କରିବି। ସେଠି ଗାମୁଛା ଖଣ୍ଡେ ଦେଲେ, ହେଲା ମୁଁ ବ୍ୟାଗ ନଥାଏ, ତୁମର ତ ଭିଆଇପି ବ୍ୟାଗ ଧରି ବାପା ବୁଲୁଛ, ତୁ କି ବାବା ଯାଉ କିରି ଭିଆଇପି ବ୍ୟାଗ, ପୁଣି କ'ଣ ବାହାରୁଛି ବାଥରୁମ, ବାଥରୁମ୍ ବ୍ୟାଗ, ତା ଭିତରୁ ସବୁ ବ୍ୟାଗ ଖାଲି ବାଥରୁମ୍ ବ୍ୟାଗ କମ୍ପ୍ୟୁଟର ବ୍ୟାଗ। ସେତେବେଳେ ଆମର ଗୋଟିଏ ବ୍ୟାଗ ବାପା, ଏଇ ଯେଉଁ ବୁକ୍ ବ୍ୟାଗ ମଦନ ମୋହନ ପ୍ରଭୁ ହୋପାଡ଼ି ଦିଅ, ତାକୁ ସିଲେଇକି ଆମେ ସେ ସବୁ କାନ୍ଧରେ ପକେଇ ବୁଲୁଥିଲୁ। ସେଥିରେ ଗାମୁଛା ପୁରେଇଲି, ମଶାରୀ ଖଣ୍ଡେ ପୁରେଇଲି, ଦାନ୍ତ କାଠି ନଣେ ବ୍ରସ ଖଣ୍ଡେ ଧରିକି ଚାଲିଲୁ, ଯାଇକି ଗଞ୍ଜାମରେ ସେ ଚଢ଼ିବା ପଡ଼ିଲେ ସେଠି ଶୋଇଲି, ସେଠି ଶୋଇକି ସାର୍ ପଚାରିଲି କେଉଁଠି ଲୋକାଲ ଲୋକ ଗଞ୍ଜାମ, ଜାଣିଛି ଗଞ୍ଜାମରେ ଆପଣଙ୍କର ଗୋଟେ ମନ୍ଦିର ଦେଖିଥିଲି, ସେ ମନ୍ଦିରରୁ ମୋର ବୁଦ୍ଧି ହେଲା, ଯଦି ଓଡ଼ିଶାରେ ଏତେବେଳେ କାରିଗର ଅଛନ୍ତି, ସେ ବମ୍ବେରେ କ'ଣ ଆମ କାରିଗର ଦେଖେଇବେ। ତୁ ଉଦ୍ଦେଶ୍ୟ ମୋର କହିବା କଥା ହେଉଛି, ଉଦ୍ଦେଶ୍ୟ ତୁମେ ନିର୍ମଳ ରଖ, ତୁମକୁ ସବୁ ଭଗବାନ ସାହାଯ୍ୟ କରି। ଆଉ ସେ ତୁମର ଗଞ୍ଜାମରେ ବୁଗୁଡ଼ା, ବୁଗୁଡ଼ା ବିରଞ୍ଜି ନାରାୟଣ ମନ୍ଦିର ଦେଖୁଛୁ ନା ନାହିଁ, ସୂର୍ଯ୍ୟ ମନ୍ଦିର ମୋ ବିରଞ୍ଜି ନାରାୟଣ ମନ୍ଦିର, ସେ ଡିଜାଇନ୍ଟା ଦେଖିବେ କ'ଣ ହେଇଛି। ସେ ମୁଁ ଆଉ ଗାଡ଼ି ଲଗେଇଥିଲି, ଦେଖିଥିଲି ଥରେ, ଆରେ ଏଠି ଯଦି ଗଞ୍ଜାମର ସେ ବିରଞ୍ଜି ନାରାୟଣ ମନ୍ଦିର ଏମିତି ହେଇଛି, ଏତେ ସୁନ୍ଦର କାଠ କାର୍ଯ୍ୟ ହେଇଛି, କାରୁକାର୍ଯ୍ୟ ହେଇଛି, ତାକୁ ଗଞ୍ଜାମ ମିସ୍ତ୍ରୀ କରିନଥିବେ, ମୁଁ ସିଧା ଟାର୍ଗେଟ୍ କଲି ଗଞ୍ଜାମ, ସେଇଠି ମୋତେ ଭଗବାନ ଦେଖେଇଲେ। ଆଉ ସେଠି ଇଏ କରି ସେ ଏରିଆରେ ପଚାରିଲି, ଭାଇ ଏଠି କେଉଁଠି ଗୋଟେ ବୁଢ଼ା ଲୋକ ମିଳିବ, କିଏ ସବୁଠୁ ପୁରୁଣା ଲୋକ ଅଛି ମୋତେ କୁହ। ଗଲେ ତା ପାଖ, ସେତେବେଳେ କ'ଣ ସାଇକେଲ ବାପା, ଚାଲିକି 20 କିଲୋମିଟର 25 କିଲୋମିଟର ଯାଉ ବୁଲି, ବୁଲେଇବି ସେ 8 କିଲୋମିଟର, ସେଠୁ ତା ବସ୍ ଷ୍ଟାଣ୍ଡରୁ ତା ଘର 8 କିଲୋମିଟର, 8 କିଲୋମିଟର ତଡ଼ି ଗଲି ମୁଁ ସିଧା, ସେ ଖରା ଦିନ ପାଣି ବୋଟଲ ଗୋଟେ ଧରିକି ମୁଣ୍ଡରେ ଗାମୁଛା ବାନ୍ଧିକି ଗଲି ତା କତି, ତା ଘର ଗଲି, ସେ ବୁଢ଼ା ଯାଇ ବସିଛି। ମୁଁ ସାର୍ ମୁଁ ଆସିଥିଲି ଏମିତି ଭୁବନେଶ୍ୱରରୁ, ଆମେ ଇସ୍କନ ଆସିଥିଲୁ ନା କାହିଁକି ବାବା ଆସିଥିଲ, ଦେଖିଲ ଏଇ ଡିଜାଇନ୍ କରିପାରିବ ନା, ଦେଖେ ଦେଖେ ଏଇ ଡିଜାଇନ୍ କରିପାରିବ କାଠ, ହେଲେ ବାପା ମୁଁ କରିଦେଇଥାନ୍ତି, ମୋର ବୟସ ନାହିଁ, ମୋର ତ ତା ଆଖିକି ଦେଖାଯାଉନି, ଆଉ ସିଏ ସବୁଠୁ ବଡ଼ ଲୋକ, ସେ ହେଉଛି ସେ ଯେଉଁ କାଦୁଆ ସାଇଡ଼ରେ ଭଞ୍ଜନଗର, ଆଉ ସେ ଭିତରେ ଭିତରୁ ଗଲେ ତା ଘରୁ ଯାଇ ବଞ୍ଚି ଶିଖିଲା, ହବନି କି ମୋ ଚେଲା ଫେଲା କିଏ ନାହାନ୍ତି। ମୁଁ ନା ମୁଁ ତ ଗୋଟେ ଆଡ୍ରେସ୍ ଟିକେ ଦିଅ, କିଏ ଗୋଟେ ଏମିତି ଗୋଟେ କାମଟା କରିପାରିବ, କହିଲେ ଗୋଟେ ଛୁଆଟେ ଅଛି, ତା ଘରଟା ହେଉଛି ସେଇ ବିବରମ୍ପୁର, ସେଇଟା ଟିକେ ଭଲ କାମ ଜାଣେ, ତାକୁ ଦି ଗଲ, ଏ ଯେଉଁ ମଧୁମଙ୍ଗଳ କରିଛି ଯେ କାମଟା, ତାକୁ ଦି ଯାଅ। ସେଠୁ ଫେରିଲି, ଫେରିକି ସେଠି ରହିଲି, ପଚାରିଲେ କେମିତି ଯିବୁ ସେଠୁ, ଆଇ ତୁମ ଭଳିଆ ସବୁ ମୋଟରସାଇକେଲ କାର ଗାଡ଼ି କରି ପଳେଇ ଯିବ, ଆଜି ଛୁଆ ଯେମିତି ପଇସା ଖର୍ଚ୍ଚ କରୁଛୁ, ଆମେ ସେମିତି ହେବନି, ସେମିତି ହେବନି, 5 ପଇସା ଗୋଟେ ପଇଡ଼ ପିଇଦେଲେ ଆମେ ସାଥି କେବେ ଜୀବନରେ ଆମେ ପଇଡ଼ ଗୋଟେ ପିଇନୁ, ଆଜି ସାଧୁ ସନ୍ନ୍ୟାସୀ ହେଲୁ, କିଏ ଲୋକ ନେଇ ଆସୁଛି ପିଉଛୁ, ଆମ ଜୀବନରେ କେବେ ପଇଡ଼ ଗୋଟେ ପିଇନୁ, ସେଟା ଭୁଲି ଯାଅ ଆମ ଜୀବନରେ, ଆମ ଜୀବନରେ ବି ଏଇଟା କେବେ କରିନୁ, 20 ଟଙ୍କା 10 ଟଙ୍କା ଭଗବାନଙ୍କର ଖର୍ଚ୍ଚ କରୁନୁ। ପକ୍ଷୀରାଜ ବସ୍ ଯାଇଦେ, ମୋର ମନରେ ଅଛି ପକ୍ଷୀରାଜ ଦୁଇଟା ଯାଏ, ଫାର୍ଷ୍ଟ ଗୋଟେ 5:30 ଆଉ ଗୋଟେ କେତେ 5:30 6:00 ଗୋଟେ ଦୁଇଟା ବରହମପୁର ଯାଏ, ଭଞ୍ଜନଗର ପକ୍ଷୀରାଜ ବସ୍ ନାଇଁ ଭିତରୁ ଭଞ୍ଜନ ସେ ଭିତରୁ ଆସେ, ପକ୍ଷୀରାଜରେ ବସ ଧଡ଼ ଧଡ଼ ତାର ଗାମୁଛା ତାର ଏପଟ ସେପଟ ସବୁ ପାଣି ସବୁ ହୋଇଯାଏ, ମୋର ଭଲ ଅଛି ବସ୍ରେ ବସିଥିବି ମୁଁ ସବୁ ଭିଜି ଯାଇଥିବ ପାଣି ସବୁ ସେଇଭଳିଆ ପକ୍ଷୀରାଜ ବସ୍ ଯାଇ ଓହ୍ଲେଇଲି ବି ବରହମପୁରରେ, ସେତେବେଳେ ଦିନ ହଁ 7:00 ହେଇଛି 7:30 ତା ଘରେ ଯାଇ ପହଞ୍ଚିଲି, ଆଜ୍ଞା ତା ନାଁ ମଧୁମଙ୍ଗଳ, ତା ଘରଟା କେଉଁଠିକି, ହେଲେ ଯା ବାବା ହେଇଟି ତା ଘର, ମୁଁ ଗଲାବେଳକୁ ସେ ଗାଧେଇକି ନଈରୁ ଫେରୁଛି, ପିଲାଟା ମୁଠିଆ ହେଇଥା ଦୁଆର ମୋରେ, ଆଉ ତା ଘର ସ୍ତ୍ରୀଟା ଅଛି ଛୋଟ ଝିଅଟା, ରାଧା ନା କ'ଣ ଥାଏ, ରାଧା ଟିକି ଝିଅଟା, ରାଧା ଯେତେବେଳେ ଟିକି ଝିଅଟା ଥାଏ ତା ନାଁ, ଆଉ କହିଲା ବାପା ନାହାନ୍ତି, ଆଉ ମୁଁ କହିଲି ତା ଘର ଭିତରେ ପଶିବି, ତା ଘର ତ ଯେ ମୁଁ ସେଠି ବାହାରେ ଠିଆ ହେଲି, ଠିକ୍ ସେ ସମୟ ସେ ଆସୁଛି, ଆସୁଛି ତାର ବୈଷ୍ଣବ ଗୁଣ ଅଛି, ସେ ପ୍ରଥମରୁ ବୈଷ୍ଣବ ଜାଣେ, ଦେଖି ଗଲା ପ୍ରଭୁ କେଉଁଠି ଆସିଥିଲେ, ବାବା କେଉଁଠି ଆସିଥିଲେ, ମୁଁ ଏମିତି ଆଉ ତୁମେ ଲୁଗା ପାଲଟ, ମୁଁ ତା ଘରକୁ ପ୍ରଥମେ ପଶିଗଲି, ଦେଖିଲି ଡ୍ରେସିଂ ଟେବୁଲ, ମୁଁ କହିଲି ଲୋକ କରିଦେବ, ଏ ଲୋକ ହିଁ କରିଦେବ ମୋ କାମ, ଉଦ୍ଦେଶ୍ୟ ତୁମେ ନିର୍ମଳ, ମୋ କଥା ଘର ପାଇଁ କରିବାକୁ ପଡ଼ିବ, ସବୁ ମିଳିଯିବ, ଏ ତ ସେବା ଭକ୍ତି କଥା, ତ ସେଟା ଅଲଗା କଥା, ପ୍ରଭୁ ଯାହା କରିବ, ଗୁରୁକୃଷ୍ଣ ଯାହା କରିବ। ମୁଁ ଗୋଟେ ଡ୍ରେସିଂ ଟେବୁଲ ଦେଖିଲି, ଗୋଟେ ସ୍ତ୍ରୀଟା ଏମିତି ସ୍ତ୍ରୀ ଲୋକଟା ଏମିତି ହାତ ଯୋଡ଼ିଛି, ସେ ଏମିତି ବେଣ୍ଡ କରି ତାକୁ କରିଛି କାର୍ଭିଂ, ଆଉ ବଢ଼ିଆ ରକମ, ମୁଁ ଅନେଇଦେଲି, ମୁଁ କହିଲି ଏଇ ଲୋକଟା ହିଁ କରିପାରିବ, ଏଇ କାର୍ଭିଂ କରିପାରିବ। ଆଉ ମୁଁ କହିଲି ବାପା ମୁଁ ଆସିଥିଲି ଏମିତି ଇସ୍କନରୁ, ଆଉ ଦେଖ ସେଇଟା ଏଇ ଡିଜାଇନ୍ କରିପାରିବ, କୁଆଡ଼େ କରିଦେବା ଆଜ୍ଞା, କ'ଣ ଏମିତି କହିଦେଲେ, ତୁ ଆଙ୍କିକି ଦେଖିଲୁ ମୋତେ, ତାର ଘରର ଚାରିଟା ଖଣ୍ଡ ଏଇ ମଝିରେ ଥାଏ କ'ଣ ଚବୁତାରା, ସାଙ୍ଗେ ସାଙ୍ଗେ ଚକଡ଼ି ଆଣିଲା, ଏଇଟା ଆଙ୍କିଦେଲା, ଡିଜାଇନ୍ ଆଙ୍କିଦେଲା। ମୁଁ କହିଲି ଠିକ୍ ଅଛି, ମୋତେ ବର୍ଷେ ଭିତରେ ମୁଁ କମ୍ପ୍ଲିଟ୍ କରିବି, ତିନିଟା ଅଲ୍ଟର କାଲି କାଠ ଆଣିବି ପକଉଛି ମୁଁ, ସେଇଠି ରହିବି ଆଉ ଗଲି ଯିବାର ନାହିଁ। ସାତପତି କହିଲି ତୁ ପଇସା ପଟା, ଗୋଟେ ପିଲା ହାତରେ ପଇସା ପଟା, ଗଲି ବରହମପୁର ସେ ଯେଉଁ କାଠ ଆଣିବା ପାଇଁ, କ'ଣ ଟିକ୍ କାଠ ଗୁଡ଼ା, ଏଇଟା ଶାଗୁଆନ କାଠ ନା, ଶାଗୁଆନ କାଠ ଗୁଡ଼ା ସେଠି ଭୁଲ, ଏଠି ଭୁଲ, ସେଠି ଭୁଲ, ଏ ସାଇଜ୍ କାଠ ଦରକାର, ସେ ସାଇଜ୍ କାଠ ଦରକାର, ଚୁଡ଼ା ଖାଇକି ସେଠି ବସିବୁ, ରହିବୁ ଏଠୁ ବସ୍ରେ ଯିବୁ, ସେ କଟା କଟିଂ ହେବ, କାରଣ ସାଇଜ୍ କାଠ ଦରକାର ନା, ସେ ଲଗଡ଼ା ମଗା ହେବ, କଟିଂ ହେବ, ସେ ଡିଜାଇନ୍ ବାହାରିବ। ଆସି ସବୁ କେଉଁଠି ବୁଦ୍ଧି ଆସିଲା, କେମିତି ହେଲା, ସେ ଭଗବାନ ତାକୁ ଜାଣେ, ତାକୁ ବୁଦ୍ଧି ଦେଲେ ସେ ସବୁ ଡିଜାଇନ ସବୁ। କେହି ବିଶ୍ୱାସ କରୁନଥିଲେ ଅର୍ଡର ହବ ବୋଲି, ଓଡ଼ିଶାରେ ଗୋଟେ କାମ କିଏ କରିବା, ସବୁ ବମ୍ବେ ଦିଲ୍ଲୀରେ ହଉଥିଲା, ଯେତିକି ଆମର ଓଡ଼ିଶା ହିସାବ କାରୁ କାର୍ଯ୍ୟ ସେତିକି ଯେତିକି କରୁଛି, ବହୁତ କରୁଛି ନା। ଏବେ ତାର ବହୁତ ଆର ସେ କରିଦେଲା ପରେ ତାର ବହୁତ ଶିଖିଗଲା। ତେଣୁ ଜୀବନରେ ମୋ କହିବାର କଥା ପଡ଼ିଛି ହେଲା, ଜୀବନରେ ତୁମେ ଗୁରୁକୃଷ୍ଣ ପାଇଁ କିଛି କରିବା ପାଇଁ ଚାହ, ତୁମକୁ ମିଳିଯିବ ବୁଦ୍ଧି, ମିଳିଯିବ ତ, ଭାବଟାକୁ ଶୁଦ୍ଧ କର। ସବୁବେଳେ ନିଜ ପାଇଁ ବ୍ୟବସ୍ଥା କଲେ ହବନି, ନିଜ ପାଇଁ ଯେଉଁ ବ୍ୟବସ୍ଥା କରିବ, ଯେ ହଇରାଣରେ ପଡ଼ିଛି ତାଙ୍କ ବୁଦ୍ଧିରେ ତୁମେ ଚାଲିବା ପାଇଁ ଚାହୁଁ, ଦେଖ ତୁମେ ଆରେଞ୍ଜମେଣ୍ଟ କେମିତି ସବୁ ଆସିକି ପହଞ୍ଚୁଛି, ସବୁ ସବୁ ବ୍ୟବସ୍ଥା ଆସିକି ପହଞ୍ଚୁଛି। ଏଇ ଯେଉଁ ସମାଧି, ଏଇ ଯେଉଁ ଏଇ ପ୍ରଭୁଙ୍କ ସେତେବେଳେ ତ ସେଇଠି ନା, ଆପଣ ଥିଲେ କି ନାହିଁ କେମିତି ନା, ସେତେବେଳେ ନଥିଲେ, ସେତେବେଳେ ଆପଣ ନଥିଲେ, ସିଏ ଥାଏ, ସିଏ ଯେଉଁ ତା ବାହା ହେଇଗଲା, ସେଇଟା କ'ଣ ତା ନା ଆମର ରୋଷେଇ କରେ ଯେ, ସିଏ ଥାଏ ସେତେବେଳେ ସେଇଠି ବୃନ୍ଦାବନରେ ସମାଧିରେ, ସେଇଠି ରଖିକି ମାମନ ଥାଏ, ସେଠି ମାମନ ଥାଏ, ସେଠି ଥାଏ ଆଉ ସାହସ କରି ସିନା ମୁଁ ସବୁ କରିବ କାଏଁ। ଲାଲ ପଥର କେଉଁଠି ମିଳିବ, ଲାଲ ପଥର ଗୁରୁଦେବଙ୍କର ହବ, ଏ ଯେଉଁ ସମାଧି ହେଇଛି ମାୟପୁର ଯେଉଁ ସମାଧିଟା, ଅଲଗା ପଥରରେ ଗଲା ମାନେ ରହିବନି, ସେ ସେମିତି ସେପଟେ ରହିଥିବ ଯୁଗ ଯୁଗ, ମୋତେ କିଏ କହିଦେଲା, ମୋ ମୁଣ୍ଡରେ ପଶିଲା, ସେ ଗଲି ସେଠୁ ଯାଇକି ଧରିକି ଆସିଲି, ସେ ବଡ଼ 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 ଇତିହାସ ଖୋଜିବାକୁ ପଡ଼ିବ ମୋତେ, କାର୍ଭିଂ କିଏ କରିବ, ଭଗବାନ କେମିତି ଗୁରୁକୃଷ୍ଣ ପଠାନ୍ତି, ଦୁଇ ଜଣ ଦୁଇ ଭାଇ କହ୍ନେୟା, ମୁଁ ଭୁଲିଗଲି ଠିକ କହ୍ନେୟା, ସେ ଏତେ ସୁନ୍ଦର ମୋତେ ଲାଗେ ବ୍ରଜବାସୀ ପିଲା ଦୁଇଟା, କହ୍ନେୟା ଆଉ କ'ଣ ତା ଭାଇ ନା ଭୁଲିଗଲେ, ମୋଟା ଟିକେ ଗୁରାଇ କହ୍ନେୟା ଖାଲି ମୁରୁଖ ମୁରୁଖ ହସିବ, ଏ ଯେଉଁ ମୟୂରଟା ଦେଖିବ, ସେ ଯେଉଁ ଡିଜାଇନ୍ ହେଇଛି, ସେ କହ୍ନେୟା ଯେତେ ଭଲ ଡିଜାଇନ୍, ହାତୀ ଫାତି ମୟୂର ଯାହା ସେ ସମାଧିରେ ହେଇଛି, ସେ କହ୍ନେୟା କରିବ, ପତଳା ପିଲା ଚୁଟି ଛୁଟି ଛାଡ଼ି ଫଟାଫଟ ଫଟାଫଟ ସେ ଯେଉଁ ଏଥିରେ ଖାଲି ଖାଲି ଖୋଳି ପକେଇବ, ମୋତେ ବହୁତ ଭଲ ପାଏ, ତାକୁ ସବୁବେଳେ ଲୁଚେଇକି ପଇସା ଦିଏ, ମୁଁ 50 ଟଙ୍କା ନା ଅଧିକା ତାକୁ ଦିଏ, ମୁଁ କହିବି ତୁ କହିବୁନୁ, ତତେ ତୁ 50 ଟଙ୍କା ଅଧିକା ନେ, ସେ ଡିଜାଇନ୍ ସବୁ ଡିଜାଇନ୍ ଯେତେ କାମ ସେ କରିଛି। ସେତେବେଳେ କୃପାଳ ବାବାର ସେ ମନ୍ଦିର ଚାଲିଛି, କିଏ କୌଣସି ମିସ୍ତ୍ରୀ ମିଳୁନାହାନ୍ତି, ତାର କରୋଡ଼ 50 ଟଙ୍କା ଜାଗାରେ ସେ 500 ଟଙ୍କା ପକଉଛି, କିଏ ତୁ ମିସ୍ତ୍ରୀ ମିଳେ ବୃନ୍ଦାବନରେ, ଯେତେ ଖୋଲି ଖୋଜି ଖୋଜିବ ପାଗଳା ହେଇଗଲି। ଓଡ଼ିଆ ଗୋଟେ ସିକ୍ୟୁରିଟି ଥାଏ, ଓଡ଼ିଆ ଗୋଟେ ସିକ୍ୟୁରିଟି ସେଠି ଥାଏ କୃପାଳ ବାବା ମନ୍ଦିରରେ, ସେତେବେଳେ ମନ୍ଦିର କିଛି ନଥିଲା, ସେତେବେଳେ ସେଇଟା ତାର ସବୁ ଇଟାଲିଆନ୍ ମାର୍ବଲ, ତାର ତ କରୋଡ଼ କରୋଡ଼ ଟଙ୍କା ଇଟାଲିଆନ୍ ମାର୍ବଲ ଆଣିଥିଲା। ମୋର ଇଚ୍ଛା ହେଲା ଆରେ ଇଟାଲିଆନ୍ ମାର୍ବଲ ତ କିଛି ନହେଲେ ଗୋଟେ ଇଟାଲିଆନ୍ ମାର୍ବଲ ତ ଗୋଟେ ଗୁରୁଦେବଙ୍କର ଯେଉଁ ସମାଜର ମଝିରେ ଦେଖିବ ମାୟପୁର ଯେଉଁଟା ରାଉଣ୍ଡ ହେଇକି ରହିଛି, ସେଇଟା ହେଉଛି ଇଟାଲିଆନ୍ ମାର୍ବଲ। ମୁଁ ସିକ୍ୟୁରିଟି କରିଲି, ତତେ ଯେତେ ପଇସା ଲାଗିବ ଦେବି, 5000 ଟଙ୍କା ପର୍ଯ୍ୟନ୍ତ ଦେବି, ମୋତେ କ'ଣ ଇଟାଲିଆନ୍ ମାର୍ବଲ ଖଣ୍ଡେ ଆଣିଦେବୁ, ମୁଁ ଇଟାଲିଆନ୍ ମାର୍ବଲ ଲଗେଇ ମୋ ଗୁରୁଦେବ ପାଖରେ ଲଗେଇପାରିବି, କିନ୍ତୁ ମୋର ମୁଁ ତ ଡିଜାଇନ୍ କରିଦେଇଛି ନା, ଭିତରେ ରହିବ ସେଇଟା ଗୁରୁଦେବଙ୍କର ପୁଷ୍ପ, ତା ଉପରେ ଗୋଟେ ଗୁସେମାନଙ୍କର ଯେମିତି ରହୁଛି ସେଇଟା ରହିବ ନା, ମୋତେ ସେଇଟା ଗୋଟେ ହେଉଛି ଇଟାଲିଆନ୍ ମାର୍ବଲ, ଏ ବିଜୟଟା ଥାଏ ସେତେବେଳେ ବୃନ୍ଦାବନ। ମୁଁ କହିଲି ତୁ ସେ ଓଡ଼ିଆ ଛୁଆକୁ ଧର ସିକ୍ୟୁରିଟି, ତାକୁ କହ କାଠ ତାଙ୍କର ସବୁ ଚେକିଂ, ତୁ ତାକୁ କହ ଯେଉଁ ବାଟିଲେ ସେ ଆଣିବ ଇଟାଲିଆନ୍ ମାର୍ବଲ ଖଣ୍ଡେ, ଏ ଭଗବାନ ଦେହରୁ ସେ କେମିତି କେମିତି ସେ ଇଟାଲିଆନ୍ ମାର୍ବଲଟା ଆଣିକି ଦେଲା, ତା ଦେହରେ ସେ କହ୍ନେୟା ତା ନା କହ୍ନେୟା ଆଉ ତା ନାଁ କ'ଣ ଭୁଲିଗଲି, କିଶୋର ନା କ'ଣ କିଶୋର, ଦୁଇ ଭାଇ ଆସନ୍ତି, ସିଏ ସବୁ ଡିଜାଇନ୍ କରିଥିଲା। ଆମେ କିଛି ସେତେବେଳେ କିଛି ନାହିଁ, ଆମର କୌଣସି ଜିନିଷ ନଥିଲା, କେବଳ ଗୋଟିଏ ଜିନିଷ ଥିଲା, କରିବାର ଅଛି ମୋତେ ଗୁରୁଙ୍କ ପାଇଁ, ମୋତେ ଭଗବାନ ପାଇଁ କିଛି କରିବାର ଅଛି, ସେସବୁ ମିଳିବାର ଥିଲା, ସବୁ ମିଳିବାର ଥିଲା, ଆମ ପାଇଁ କରିବାର ନାହିଁ। ତୁମେ ଭାବନି ଆମେ ସନ୍ନ୍ୟାସୀ ହେଇଛୁ, ଆମେ ଯାହା ହେଇଯାଇଛୁ, ଆମ ପାଇଁ ସବୁ ବ୍ୟବସ୍ଥା କରିକି ହେଇଛୁ, ନୁହଁ, ସେଟା କେବେ ବି ଆମେ ଗୋଟେ ପରସେଣ୍ଟ ମାନିବୁନି, ତୁମମାନଙ୍କ ଭଳି ଆମର ବୁଦ୍ଧି କେବେ ତୁମେ ବିଚାର କରନି। ଆମର ଜୀବନରେ କୌଣସି ଡିଜାଇନ୍, ଆମେ ପ୍ରବଚନ ଶିଖିବା ପାଇଁ ଚାହିଁନଥିଲୁ କି କୌଣସି ଜିନିଷ ଆମେ କରିବା ପାଇଁ ଚାହିଁ, ଆମେ କେବଳ ଗୋଟିଏ ଜିନିଷ ଚାହିଁଛୁ, ଆଜି ବି ସେ ସ୍ପିରିଟ ଗୁରୁଙ୍କ ପାଇଁ ଆମକୁ କରିବାର ଅଛି, ପ୍ରଭୁପାଦ ପାଇଁ କିଛି କରିବାର ଅଛି, ଭଗବାନ ସାଧୁଙ୍କ ପାଇଁ କିଛି କରିବାର ଅଛି, ଚାର ତାପରେ ସବୁ ବ୍ୟବସ୍ଥା ଆସିବ ଥିଲା ଜୀବନ। ଏ ସିମ୍ପୁଲ ଫର୍ମୁଲା, ଏ ସରଳ ଫର୍ମୁଲା, ଭକ୍ତି ଯୁଗରେ ବଞ୍ଚିବାର ଏ ସରଳ ଫର୍ମୁଲା, କୃଷ୍ଣଙ୍କୁ ପାଇବା ପାଇଁ ଏଇଟା ଅଲଗା ଜିନିଷ। ତୁମେ ସବୁବେଳେ କି ଚାହୁଁ ଗୁରୁ ବୈଷ୍ଣବ ପାଇଁ କିଛି କରିବି, ତୁମେ ଭାବଟାକୁ ଶୁଦ୍ଧ କର, ତୁମ ଆସିକି ପହଞ୍ଚିବ ବ୍ୟବସ୍ଥା। ବ୍ୟବସ୍ଥା ଆମେ କେହି କରୁନା, ବ୍ୟବସ୍ଥା କେହି କିଛି କରନ୍ତିନି, ଏଇ ଜମି ଏଇ ଯେଉଁ ଏଇ ପଟାମଟା ଯେଉଁ ଜମିଟା ହେଇଛି ପଚାର ନାହିଁ, ତ କେତେ କୁଆଡ଼େ ବୁଲିଛେ, ମୋଟରସାଇକେଲ ତାଙ୍କ ମୋଟରସାଇକେଲ କେତେ ଦିନ ମୁଁ ବୁଲିଛି ପଚାରନା,
କୁଆଡ଼େ ନେଇକି ସେ କୁଆଡ଼େ ତାଙ୍କ ହେଇଛି, ସେ ତାଙ୍କର ନୀତି ଘର ଗାଁ ଆଡ଼େ, ସେ କୁଆଡ଼େ ଏରିଆ ଏରିଆ କୋଉଠି ନାହିଁ, ଖଣ୍ଡମଣ୍ଡଳ ବୁଲି ଦେଇଛୁ, ଖଣ୍ଡମଣ୍ଡଳ ବୁଲା ହେଇଛି, ବ୍ୟବସ୍ଥାରେ କିଛି ହୁଏନି, କେବଳ କରି ଆମର ଉଦ୍ଦେଶ୍ୟ ରହିବା ଦରକାର, ମୋତେ କରିବାର ଅଛି, ତାପରେ ତୁମକୁ ବ୍ୟବସ୍ଥା ଆସିକି ପହଞ୍ଚିବ, ଭଗବାନ ବ୍ୟବସ୍ଥା କରି। ଏଇ ଯୋଉ ପଏଣ୍ଟ ଆଜି କଥାଟି ପଡ଼ିଥିଲା, ପ୍ରଥମ ଜିନିଷ ହେଲା ଆମେ ଜଣଙ୍କୁ ବୁଦ୍ଧିରେ ଚାଲିବାକୁ ପଡ଼ିବ, ସେ ବୁଦ୍ଧି ଅଧୀନ ରହିଲେ ବ୍ୟବସାୟତ୍ମିକା ବୁଦ୍ଧି ହବ, ବହୁ ଶାଖା ଆଉ ହବନି, ସେ ବୁଦ୍ଧି ହେଲା ଗୁରୁ ବୈଷ୍ଣବଙ୍କର ବୁଦ୍ଧି, ଯେ ତାଙ୍କୁ ତାଙ୍କ ପାଇଁ କିଛି କରିବାର ଚେଷ୍ଟା, ତାଙ୍କର ଆନୁଗତ୍ୟ ରହିବାର ଚେଷ୍ଟା, ସ୍ୱତନ୍ତ୍ରତାର ଜଳାଞ୍ଜଳି ଆମେ ନ ଦେଇପାରିଲେ କେବେ କୃଷ୍ଣଙ୍କର ମୁଖ ଦର୍ଶନ କରିହୁଏ ନା। ନିଜ ସୁଖ ପାଇଁ ବହୁତ କିଛି କରିହେବ, ନିଜ ସୁଖ ପାଇଁ ବହୁତ କିଛି ବ୍ୟବସ୍ଥା ଅଛି, ଭକ୍ତି ଜୀବନରେ ବହୁତ ବ୍ୟବସ୍ଥା ଅଛି, ନିଜ ସୁଖର ବହୁତ ବ୍ୟବସ୍ଥା ଅଛି, କର୍ମୀର ବ୍ୟବସ୍ଥା ନାହିଁ, ନିଜ ସୁଖର ସାଧୁର ବହୁତ ବ୍ୟବସ୍ଥା ଅଛି। ଭକ୍ତ ବୃନ୍ଦାବନ ପଳେଇଗଲେ, ସେ ମୋତେ ଗୋଟେ ଫୋନ୍ କରିଥାଏ, ହିନ୍ଦୀ ପିଲା ସେ ରହିଛି କୁଆଡ଼େ, ଇସ୍କନ ଥିଲା ସେ ପଳେଇଛି, ମୋତେ ମୁଁ ତା ଫୋନ୍ ଫୋନ୍ ରିସିଭ୍ କଲିନି, ମୋତେ ଗୋଟେ ପାଠ ପଢ଼ଉଛୁ ତୁ, ତୁ ତ ଇସ୍କନ ଛାଡ଼ି ଗଲୁ, ତୁ ମୋତେ କାହିଁ ଫୋନ୍ କରୁଛୁ ତୁ, ନା ମୁଁ ଆଜ୍ଞା ବ୍ରଜ ରହିକି ଭଜନ କରୁଛୁ କରୁଛୁ, ମୋତେ କାହିଁ, ସେ କେଉଁଠୁ ଜାଣିଦେଇଛି ମୋ ଫୋନ୍ର ପାଇ ଯାଇଛି, କେଉଁ ପ୍ରବଚନ ଶୁଣେ, କହିଲେ ମୁଁ ଅନଲାଇନ୍ ଆପଣ ପ୍ରବଚନ ଶୁଣିଲି, ଶୁଣିଲ ହେଲା କ'ଣ ହେଲା, ନାଇଁ ମୋ ଦେହ ଖରାପ ହେଉଛି, ମୁଁ ଦେହ କାହିଁ ଖରାପ, ତୁ ଇସ୍କନ ରହୁଥିଲୁ ତୁ ଭଜନ କରିବା ବୋଲି ଦେହ କାହିଁ ଖରାପ ହେଲା, ନା ମୁଁ 4-5 ଲିଟର କ୍ଷୀର ପିଇ ଦେଉଛି। ମୋତେ ରାଗ ଲାଗିଲା, ମୁଁ କହିଲି ଆରେ ଧନ୍ଦା ମୋତେ ତୁ, ଆମକୁ ପ୍ରଭୁପାଦ ସୋସାଇଟିରେ ଥିଲୁ, ତୁ ଭଜନ କରିବା ପାଇଁ ଗଲୁ, ମୁଁ ଏତେ କାହିଁ ଖେଳୁଛୁ, ତୁ ମଣିଷଟା ନା ପଶୁଟାରେ, ମୁଁ ଦେଖିଲି ତୁ ଆଦମୀ ହେଇଯା ଜାନୁଆର ହେ, ପଢା ପିଲା ତୁ ଜାଣିନୁ ଏ କ୍ଷୀରଟା, ନା ମୁଁ ତ ଆଉ କିଛି ଖାଇବାରେ କ୍ଷୀର ପିଇବି ଆଉ, ବଜବାସୀଙ୍କ ତୋର କ୍ଷୀର ନେଇ ଆସୁଛି ପିଇ ଦେଉଛି, ସେ ଗ୍ୟାସ୍ ଫ୍ୟାସ୍ ହେଇକି ବର୍ତ୍ତମାନ ମୁଣ୍ଡ ଖରାପ, ନା ବାୟା ତୁ ଆଚାର୍ଯ୍ୟ ପ୍ରିନ୍ସିପାଲଟାକୁ ତୁ ଭାଙ୍ଗି ଦେଇକି ତୁ କହିବି ମୁଁ ଗୋଟେ ଭଜନ କରିଦେବି, ଏଗୁଡ଼ା ମୋତେ ରାଗ ଲାଗୁଛି, ଏଗୁଡ଼ା ଶୁଣିଲା ବେଳକୁ ଏଗୁଡ଼ାକ ତୋ ଛୁଆଳିଆ ଗୁଡ଼ା, ତୁମେ କାଲିକାର ଛୁଆ ଗୁଡ଼ା, ତୁମେ ସାଧୁ ଗୁରୁଙ୍କୁ ଚିହ୍ନି ପାରୁନ, ତାଙ୍କ ପ୍ରିନ୍ସିପାଲ ଗୋଟେ ଜାଣିପାରୁନ, ଏଇଟା ତୁମେ କ'ଣ ପ୍ରବଚନ, ତୁମେ ବଡ଼ ବଡ଼ କଥାଗୁଡ଼ା ତୁମେ କାହିଁ ଶୁଣିବାକୁ ଯିବ, ତୁମ ବେସିକ୍ ପ୍ରିନ୍ସିପାଲ ଗୁଡ଼ାକୁ ଧରୁନ, ସାଧୁଗୁରୁ କ'ଣ କରିଛନ୍ତି ଏଇଟା ଆଗେ ବୁଝ, ପ୍ରଥମେ ଭଜନ କରିବ, ସେ ଦୁଇ ତିନି ଥର ଫୋନ୍ କର, ମାନେ ମୋ ସମୟଟା ନଷ୍ଟ କରୁଛି ପିଲାଟା, ମୋର ଆନୁଗତ୍ୟ ନା ଗୁରୁ ଗ୍ରହଣ କରୁଛ ନା, ହଁ କିନ୍ତୁ ଗୁରୁ ଛାଡ଼ିଗଲ, ମୁଁ କେବେ ବି କୁହେନି ତୁମେ ଗୁରୁ, ତୁମେ ଯାହାଙ୍କୁ ଗୁରୁ ରୂପେ ଗ୍ରହଣ କରୁଛ ତାଙ୍କ ଆନୁଗତ୍ୟ ରହିବାକୁ ପଡ଼ିବ ତୁମକୁ, ମୁଁ କେବେ ବି ଅଲଗା କଥା କହିବିନି, ତୁମେ ଗୁରୁ ଗ୍ରହଣ କରିଛ ନା, ଗୁରୁଙ୍କୁ ପଚାରିକି ଆସିଥିଲ, ଗୁରୁଙ୍କୁ କେବେ ପଚାରିଛ, କାହିଁକି ପଚାର, ସେ ପିଲା ଆସିନି ଥାଏ ମୋତେ, ସେ ବୃନ୍ଦାବନ ତ ଆସୁଛି ବ୍ରହ୍ମଚାରୀ ଥିଲା, ଏ କଥା ଅଛି କ'ଣ ବାହାର କଥା ପଳେଇଲା ପଡ଼ିଗଲା ମନରେ ମୁଁ କହିଦେଉଛି, ତୁମର ବିଶ୍ୱାସ ରହିବା ଦରକାର, ସେ ପିଲାଟି ପୁରା ନିରାଶ ହେଇଯାଇଛି, ପୁରା ଆଇଆଇଟି ପିଲାଟା, ଆଉ ସେ ତାର ସବୁ କାଉନସିଲ ଫାଉନସିଲ ଥିଲେ ସେ ସବୁ କ'ଣ ସବୁ ପଳେଇଗଲେ ଛାଡ଼ିକି, ଇଏ ପୁରା ଡିଷ୍ଟର୍ବ ହେଇଯାଇଛି, ଆଉ ମୁଁ କ'ଣ କେମିତି ବଞ୍ଚିବି କ'ଣ କରିବି, ସେ ମୋତେ ପଚାରିଲା, ବୃନ୍ଦାବନ ଯାଇଥିଲି ସେଥିରେ ପ୍ରଭୁଜନ ସେଦିନ ସରିଲା, ସେ କେଷ୍ଟ କ'ଣ ଚାଲିଥିଲେ ତାର ଫେରିଲା ବେଳକୁ ତାର ମହାରାଜ ଭେଟି ଭେଟି ଭେଟି, କିଏ ସେ ପିଲାଟା ଆସିଲା ଭେଟିଲା, କହିଲା ଏମିତି ଆଉ କ'ଣ କରିବି ଆଜ୍ଞା, ମୁଁ କହିଲି ତୁମେ ଗୁରୁ ଗ୍ରହଣ କରିଛନ୍ତି ନା, ହଁ ଗୁରୁଙ୍କୁ ପଚାରିବାକୁ ପଡ଼ିବ, କହିଲା ଏଇଟା ସମ୍ଭବ ନୁହେଁ, ଗୁରୁଦେବଙ୍କୁ କେବେ ମୁଁ ଭେଟି ପାରିବିନି, ଆମେ ଭେଟି ହେବନି ଆଉ, ତାଙ୍କର ତ ରୁଲ୍ସ ଅଛି ଏହା, ସେ ମୁଁ ତୁ ବିଶ୍ୱାସ କରୁଛୁ କି ନାହିଁ, ତୁ ଟ୍ରାଏ କରୁଛୁ କି କେବେ ନାହିଁ, ତୁମେ କ'ଣ କହୁଛୁ ମନା କରିସାରିଲୁଣି, ନା ଆପଣ ଏଇଟା କହୁଛନ୍ତି ଅସମ୍ଭବ କଥା, ଗୁରୁଙ୍କୁ କେବେ ଭେଟି ହେବନି ଆମ ଗୁରୁଦେବଙ୍କୁ କେବେ ଭେଟି ହେବନି, ସେକ୍ରେଟ କେବେ ଛାଡ଼ିବନି, ଏଇଟା ବୃନ୍ଦାବନ ପୁଣି ପରିକ୍ରମା, କେବେ ବି ଗୁରୁ ଗୁରୁଦେବ ପ୍ରବଚନ ଆସିଛନ୍ତି, ଆଉ କେବେ ଆମେ ଭେଟି ପାରିବୁନୁ, ମୁଁ ପାରିବୁ, ତୁ ଭଗବାନଙ୍କୁ ସେବା କରିବା ପାଇଁ ଚାହୁଁଛୁ ତ, ତୋ ବିଶ୍ୱାସ ଅଛି ତୋତେ ଯା, ଚେଷ୍ଟା କରିଥର, ମୁଁ ପଳେଇ ଆସିଲି ଏଠିକି, ତାପରେ ମୋର ପ୍ରବଚନ ହେଲା, ମୁଁ ନା ପ୍ରବଚନ ସରିଗଲା, ମୁଁ ପଳେଇ ଆସିଲି ଏଠିକି, ମୋ ଫୋନ୍ ନମ୍ବର ତାର ଫୋନ୍ କରିକି ଗଲା, କହିଲା ମହାରାଜ ମୁଁ ଭେଟିଗଲି, ମୁଁ ତ କହୁଥିଲି ପାରିବୁନି ବୋଲି, ନା ଏଇଟା ଇମ୍ପସିବୁଲ, ମୁଁ ଇମ୍ପସିବୁଲ ପସିବୁଲ କେମିତି ହେଲା, ତୁମେ ସବୁ ଆଳସୀ, ତୁମେ ଆଳସୀ, ତୁମର ସ୍ୱତନ୍ତ୍ରତା ବ୍ୟବହାର କରୁଛ, ତୁମେ ଗୋଟେ ଭାବି ଦେଉଛ ଏଇଟା ହବନି, କାହିଁ ହବନି ବୋଲି ଆଗେ ନେଗେଟିଭ ସେଟା କାହିଁ ଚିନ୍ତା କରୁଛ, ତୁମେ ତାଙ୍କୁ ଗୁରୁ ବୋଲି ଗ୍ରହଣ କରୁଛ, ତୁମେ ପ୍ରାର୍ଥନା କର, ବିଶ୍ୱାସ କର, ଆଗେ ହେଲା କେମିତି, ତୁମେ କହୁଥିଲ ସେକ୍ରେଟ ଛାଡ଼ିବନି, ପୁଣି କହିଲେ ସେତିକି ନାହିଁ 15 ମିନିଟ୍ କହିଲେ, ଯେଉଁଟା 2 ମିନିଟ୍ ରଖନ୍ତି 15 ମିନିଟ୍, ମୋତେ ଗୁରୁଦେବ ପଚାରିଲେ ସବୁ ଜିନିଷ, ମୋର କେମିତି ପଚାରିଲେ, ତୁମେ କୁହ ମୋତେ, ତୁମର ବିଶ୍ୱାସ ନାହିଁ ଗୁରୁ ବୈଷ୍ଣବଙ୍କ ଉପରେ, ସେ ଏବେ ବି ସବୁ ଯେତେବେଳେ ଫୋନ୍ କରେ ସେ କଥା ପଚାରି କହିବ, ମାନେ ରେ ବାପା ତୁମେ ତତ୍ତ୍ୱ ଗୁଡ଼ା ସବୁ ଜାଣ, ଗୁରୁ ଗ୍ରହଣ କରିଛ ନା, ତୁମେ ତାଙ୍କୁ ଭଜନ କର, ତାଙ୍କ ଆନୁଗତ୍ୟ ରୁହ, ଆନୁଗତ୍ୟ ଛାଡ଼ ନା, ଆଉ ତୁମେ ଜାଣ ତୁମର ସୁକୃତି ସାହୁ, ଏଇଟା ହି ବାସ୍ତବିକ ସିଦ୍ଧାନ୍ତ, ଏଇ ସୁକୃତି ସାହୁ ତୁମକୁ ଗୁରୁ ମିଳିଛନ୍ତି, ତାଙ୍କୁ ପ୍ରାର୍ଥନା କର, ତାଙ୍କର ଆନୁଗତ୍ୟ ରୁହ, ଗୁରୁ ବୈଷ୍ଣବଙ୍କୁ ପ୍ରାର୍ଥନା କର, ଗୁରୁ ନିତ୍ୟାନନ୍ଦଙ୍କୁ ପ୍ରାର୍ଥନା କର, ତୁମେ ସିଧା ଚାହୁଁନି ତୁମେ ଅପଲିଫ୍ଟ ହେଇକି ଉପରକୁ ପଳେଇଯିବ, ଏଇଟା ସବୁ ଭୁଲ ଜିନିଷ। ଭୋଜନ କରିବ, ମୁଁ ଭୋଜନ କରିଦେବି, ମୁଁ ଏଟା କରିଦେବି, ମୁଁ ସେଟା କରିଦେବି, କ'ଣଟା କରିଦେବି, କିଛି କରିପାରିବନି। ତୋ ସୁକୃତି ସାର ମିଳିଛନ୍ତି ସେ ଜିନିଷଟା, ତାଙ୍କ ମାନଙ୍କ କତିରେ ତାଙ୍କୁ ପ୍ରାର୍ଥନା କର, ଭଜନ କର, ସାଧନ କର, ତାଙ୍କ କୃପା ଭିକ୍ଷା କର, ତାଙ୍କ କୃପାରେ ମଣ୍ଡିତ ହେଲେ ତୁମକୁ ପାଇବ ତୁମେ ଗୁରୁ ନିତ୍ୟାନନ୍ଦଙ୍କର କରୁଣା, ଗୁରୁ ବୈଷ୍ଣବଙ୍କର କରୁଣା। ଆଗେ ବୁଦ୍ଧିଟା ସ୍ଥିର ହବ, ଭଜନ କ'ଣ କରିବ କି ତୁମକୁ ଭୟ ଲାଗୁଛି ପିଲା ଗୁଡ଼ାଙ୍କୁ ଆଜିକାଲି, ତୁମ ମନ ତ ଅସ୍ଥିର ହେଲେ ଭୟ ଲାଗୁଛି, ତୁମେ ତ ନେଗେଟିଭ ଯାହା କୁହାଯାଏ ପ୍ରତିକୂଳଟାକୁ। ଏଇ ଯେଉଁ ମାଛ ଧରିବାକୁ ଯାଉଛନ୍ତି କ'ଣ ସମୁଦ୍ରରେ, ବାବୁଲା ଜାଣିଛ ମାଛ ଧରିବା, ଯାଇଛ କି? ମୁଁ ସମୁଦ୍ର ଯାଇନ, ତୁମେ ଆଣିବ କ'ଣ ସମୁଦ୍ରରେ ବୁଲିଛ କି ଡଙ୍ଗାରେ? ଯାଇଛ? ଯିଏ ମାଛ ଧରିବାକୁ ଭିତରକୁ ଯାଉଛନ୍ତି ସିଏ ଆଗେ ପ୍ରତିକୂଳଟାକୁ, ସମୁଦ୍ରରେ କ'ଣ ଅଛି ଆଗେ, ଜୁଆଟା କ'ଣ ଭିତରେ ଥାଏ? ସେ ମାଛ ବାଲା ୱାଲି ବାଲି ପାଳରେ ଗାଁକୁ ଯାଏ, ସେଠି ସବୁ ଲାଗେ ତ ଏଟା କ'ଣ ଗୋଟେ କି ମୁହାଣ ଅଛି ପଚାରେ ସବୁ। ମୁଁ ଯାଏ, ସେ ସେତେବେଳେ ବଢ଼ିଆ ଜୀବନ ଥିଲା, ସନ୍ଧ୍ୟାବେଳେ ପ୍ରବଚନ ହେବ, ପଳାଏ ସେ ନଦୀ ଭିତରକୁ ଯାଇ ବସେ ଜପ କରେ ପୁରା ବାଲି ଭିତରେ ସବୁ। ପଚାରେ ସମୁଦ୍ର ଭିତରେ କେମିତି ଗା? ସମୁଦ୍ର ଭିତରେ କିଛି ନାହିଁ, ସମୁଦ୍ର ଭିତରେ ପୁରା ପୋଖରୀର ଜଳ ଯେମିତିଆ ସେମିତିଆ, ସମୁଦ୍ର ଭିତରେ ଲହଡ଼ି ନାହିଁ, ଲହଡ଼ଟା ମୂଳ କୂଳରେ। ଆରେ ସେ ଯେଉଁ ସମୁଦ୍ର ଭିତରେ ଯାଇକି ଯେଉଁ ସମତଳ ଜଳର ଯେଉଁ ତରଙ୍ଗ ନାହିଁ ସେଇଟାକୁ ପାଇବାକୁ ହେଲେ ଆଗେ କ'ଣ କରିବାକୁ ପଡ଼ିବ? ଆଗେ ଲହଡ଼ଟାକୁ କ୍ରସ୍ କରିକି ଯିବାକୁ ପଡ଼ିବ ନା? ଆଉ ତୁମେ ତ ଆସୁ ଆସୁ ଖାଲି ଛାନିଆ ହେଇପଡ଼ୁଛ, ଭକ୍ତିକି ଆସୁ ଆସୁ ଏମିତି ହେଇଗଲା ସେମିତି ହେଇଗଲା ଏହା ହେଇଗଲା ତାହା ହେଇଗଲା, ତୁ କି ଭକ୍ତି କରିବ କିଓ? ଦଶ କୋଡ଼ିଏ ବର୍ଷ ତୁମେ ଆଗେ ଦଶ କୋଡ଼ିଏ ବର୍ଷ, କୋଡ଼ିଏ ବର୍ଷ ମାଡ଼ ଖାଇବ, କୋଡ଼ିଏ ବର୍ଷ ପିଟା ଖାଇବ ମାୟାର, ତାପରେ ମନ ଟିକେ ବା ଓଡ଼ିଆରେ ଆମେ ପଢ଼ୁଥିଲୁ ବାର ବର୍ଷ କଲେ ସେବା, ଭାବିଲୁ ବାର ବର୍ଷ କଲେ ସେବା ଗୁରୁ କହିଲେ କିଛି ଦବା, ତ ବାର ଦିନ ହେଇନି ଗୁରୁଙ୍କ କତୁରୁ ଏଟିଏମ୍ କାର୍ଡ ମାଗିବ, ଗୁରୁ ତୁମ ସିକ୍ରେଟ ନମ୍ବର ଦେଲ, ଇଏ ବାବା ଯେବେ ଇଏ ଭକ୍ତ ହେବେ, ଇଏ ବାର ବର୍ଷ କଲେ ସେବା ଗୁରୁ କହିଲେ କିଛି ଦବା, ବାର ବର୍ଷ ସେବା କଲା ପରେ ବାପା, ଆଉ ତୁମେ ବାର ଦିନ ହେଇନି ବାର ମାସ ହେଇନଥିବ ସେ ଗୁରୁଙ୍କୁ ବାଟ ପଡ଼େଇକି ଏଟିଏମ୍ କାର୍ଡ ସିକ୍ରେଟ, ଗୁରୁ କ'ଣ କଲେ, ଗୁରୁଙ୍କର କେଉଁଠି ପାଠ, ତୁମ ଗୁରୁ କିଏ, ସେ ତୁମେ କ'ଣ ଅଛି, ତୁମର କ'ଣ ମନ୍ତ୍ର, ସେ ସବୁ ଗୁରୁଙ୍କୁ ପଚାରିବେ। ମୁଁ ଏଟା ବୁଝିପାରିଲିନି, ମୋର ଡାଉଟ୍ ଅଛି, ଇଏ ପାଠ ପଢ଼ୁଛୁ ବାର ବର୍ଷ ବଧ ବଢ଼ିଆ ଖଟ, ଇଏ ଓଡ଼ିଆ ଢଗ ନୁହେଁ, ଏଟା ସତ କଥା, ଏଟା ଢଗ ନୁହେଁ ସତ କଥା, ବାର ବର୍ଷ ଗଲା ପରେ କିଛି ଗୋଟେ ଜାଣିବ। ସେ ମଧୁସୂଦନ ପ୍ରଭୁ ଅଛି, ସେ ପଚାରିଲା ଗୁରୁଦେବଙ୍କୁ ନା ସେ କଥା ଆସି କଥା, ହଁ ଏତେ ଦିନ ସେବା କଲିଣି, ସେ ପଚାର ଥର ପଚାରିଲା ଗୁରୁଦେବ, ଆପଣ କହିଛନ୍ତି ବାର ବର୍ଷ କଲେ ସେବା ଗୁରୁ କହିଲେ କିଛି ଦବା, ମୁଁ ଶୁଣିଥିଲି, ମୁଁ ଏତେ ଦିନ ସେବା କଲି, ଗୁରୁଦେବ କହିଲେ ତୁ ଏତେ ଦିନ ସେବା କରୁଥିଲୁ ବୋଲି ବର୍ତ୍ତମାନ ହରେକୃଷ୍ଣ ଜପ କରୁଛୁ, ନହେଲେ କୁଆଡ଼େ ଯାଇ ମାୟାର ମରିଥାନ୍ତୁ, କିଏ ଯେତିକି ଦିନ ସେବା କଲୁ ବର୍ତ୍ତମାନ ସେ ଭକ୍ତିରେ ରହୁଛୁ ନା, ରହିବାଟା ବି ଏତେ ନୁହେଁ। ସିଦ୍ଧସ୍ୱାମୀ କ'ଣ କହିଲେ, ତତେନୁ କମ୍ପା ସୁସୁମ କ'ଣ ଦାୟ ଭାକ, ସେଠି ସେ ଜୀବତେ ସ ଦାୟ ଭାକ, ପୁତ୍ର ଯେମିତି ବଞ୍ଚିଗଲେ ତା ବାପାର ସମ୍ପତ୍ତିର, ପୁତ୍ରର ଆଉ କିଛି ଦରକାର ନାହିଁ, ଚାକିରି କରୁ ନ କରୁ, ମୂର୍ଖ ହେଇଗଲେ କ'ଣ ତା ବାପା ସମ୍ପତ୍ତି କିଏ ନେଇ ପଳେଇବ କି? ତା ବାପା ସମ୍ପତ୍ତିରେ ସେ ହକ୍ତା, ସେ ବଞ୍ଚିକି ରହିବାର, ମରିଗଲେ ଗଲା। ସେଠି ସେ ଲେଖିଛନ୍ତି କେବଳ ଭକ୍ତି ମାର୍ଗ ଅବସ୍ଥିତା, କେବଳ ଭକ୍ତି ମାର୍ଗରେ ତୁମେ ବଞ୍ଚିକି ରହିଛ କୃପାଟା ପାଇଁ, ବଞ୍ଚିକି ରୁହ ଆଗେ, ଆଉ ବଞ୍ଚିକି ରହିଗଲେ ବାର ବର୍ଷ, କେତେ ବର୍ଷ ହେଲା ଭାବିଲ ତୁମର, ବାର ବର୍ଷ ତିଳକ ମାରିବ, ବାର ବର୍ଷ ଜପ, ତୁ ଜପ ତ ନାହିଁ ଆଉ ଜପ ଷୋଳ ମାଳା, ଆଉ ମଠ ସେବା ବାର ବର୍ଷ କଲା ପରେ କିଛି ପାଇବ, କିଛି, ତାପରେ କିଛି କୃଷ୍ଣ, ଏଠି କିଛି ପାଇଲେ ତାପରେ କୃଷ୍ଣଙ୍କୁ ପାଇବାକୁ କେତେ ବଡ଼ ପାଠ ଅଛି ଚିନ୍ତା କର। ଏ ତ ସବୁ ଚାଲାକିଆ ହେଇଗଲେ, ସବୁ ଚାହୁଁଛନ୍ତି କ'ଣ, ହେଲେ ଅଳ୍ପ କିଛି କରିକି ହଁ ପାଇଦେବୁ ଫାଇଦା, ଏଇ ଯେଉଁ ଯେମିତି ସବୁ ଚାଷ କରିବୁନୁ ସେଠିକି ଯିବୁ, ଅଧିକା ଟଙ୍କା ରୋଜଗାର, କମ୍ ପରିଶ୍ରମ ଟଙ୍କା ରୋଜଗାର ଅଧିକା, ବର୍ତ୍ତମାନ ସବୁ ସେଇ ପକଉଛୁ ଭାଇ। ଏମିତି କେହି କେହି ଜୀବନରେ ପାଇନାହାନ୍ତି କୃଷ୍ଣ, କୃଷ୍ଣଙ୍କୁ କେହି ପାଇନାହାନ୍ତି। ତୁମେ ବାର ବର୍ଷ ଆଜିଠାରୁ ଯିଏ ଯିଏ ଦୀକ୍ଷା ଯେଉଁଦିନ ନେଉଛି ସେଦିନ ବାର ବର୍ଷ ଗଣିବ, ଯେଉଁଦିନ ତୁମେ ଦୀକ୍ଷା ନେଇଛ ବାର ବର୍ଷ, ପୁଣି ଖାଲି ନେଲେ ହବନି, ବାର ବର୍ଷ ଜପ ସଦନ ଗୁରୁଙ୍କ କଥା ସବୁ ମାନିବ, ମାନିକି ସେବା କରିବ, ତାପରେ କହିବ କ'ଣ ପାଇବ, ତାପରେ କହିବ ବାର ବର୍ଷ ପରେ, ତା ପୂର୍ବରୁ ଯେ ମୁଣ୍ଡ କରିବ ସେ ଅଧା ବାୟା ହବ, ମୋତେ କିଛି ହଉନି, ବାର ବର୍ଷ କିଛି ଗୁରୁଙ୍କ ପାଇଁ କର, ତାପରେ ତୁ କହିବୁ। ମାୟାର ସେବା ବାର ବାର ଲକ୍ଷ ଜନ୍ମ କରି କରିକି ଆସିଛ, ଏଇ ଜନ୍ମରେ ସାଙ୍ଗେ ଚାଲିଆସି ମୋତେ ସବୁ ମିଳିଯିବ, ସେଇଟା ହବନି। ସେଥିପାଇଁ ଗୁରୁଙ୍କର ଆନୁଗତ୍ୟ ରହିବାକୁ ପଡ଼ିବ, ଏଇ ଗୋଟିଏ ଯାହା ଆଜି ପଡ଼ିଥିଲା, ଗୁରୁଙ୍କ ବୁଦ୍ଧିରେ ଚାଲିବାକୁ ପଡ଼ିବ, ଜଣଙ୍କ ବୁଦ୍ଧିରେ ଚାଲିବାକୁ ପଡ଼ିବ, କାହିଁକି ଗୁରୁଙ୍କ ବୁଦ୍ଧିରେ ଆମେ ଚାଲିବୁ, ଆମ ବୁଦ୍ଧିରେ କାହିଁକି ନ ଚାଲିବୁ, ସେଟା କାହିଁକି ଠିକ୍ ହବ? ଏ ଛୁଆଟା ଯୁକ୍ତି କରିଦେଉଛନ୍ତି ସାଙ୍ଗେ ସାଙ୍ଗେ, ଏଇଟା କାହିଁକି ହବନି, ଏଇଟା କ'ଣ ଭୁଲ ହେଲା, ଏଇଟା କାହିଁ ଠିକ୍ ହେଲା, ତୁ କ'ଣଟା ଜାଣିଛୁ ବାପା, କ'ଣଟା ଜାଣି ତୋ ବୁଦ୍ଧିଟା କେଉଁଥିରେ ଅଛି? ତୋର ବିବେକ ଅଛି? ତୋର ବିବେକ ଅଛି କି? ତୁମେ ଯେଉଁ ପ୍ରଶ୍ନ କରୁଛ ତୁମେ ବିବେକ ଅଛି? ତୁମେ କାହା କଥା ଚିନ୍ତା କରୁଛ? ଭୁଲ ଠିକ କଥା ତୁମେ କାହା, ତୁମେ ନିଜ କଥା, ମଣିଷ ନିଜ କଥା ଚିନ୍ତା କରିକି ଭୁଲ ଠିକ କଥା କହୁଛି, ସେ କ'ଣ ଭଗବାନ କଥା ଚିନ୍ତା କରିକି କହୁଛି? ତା ପାଇଁ ଅସୁବିଧା ହେଲେ ସେ ଭୁଲ ଠିକ କଥା ବିଚାର କରିବ, ଭଗବାନ ପାଇଁ ଅସୁବିଧା ହେଲେ ସେ ତ ଭୁଲ ଠିକ ବିଚାର କରିବନି, କେବେ କରିବନି। ଯିଏ ତ ଭୁଲ ଠିକ ବିଚାର କରୁଛି ତା ନିଜ କଥାରେ ଚିନ୍ତା, ମୋର ଏଇଟା ଅସୁବିଧା ହେଲା ସେଇଟା କହିବ ଭୁଲ, ତା ଠିକ ହେଲା ସେଇଟା କହିବ ଠିକ, ଭଗବାନ ସେ ତାର କିଛି ମତଲବ ନାହିଁ। ଆଉ ଏଇସବୁ ଆଙ୍କର ତ ବୁଦ୍ଧି ଗୁଡ଼ାକ ସବୁ ପ୍ରଖର ବୁଦ୍ଧି ହେଇଗଲା, ଯେ ଭୌତିକ ବୁଦ୍ଧି ମେଟେରିଆଲ ଇଣ୍ଟେଲିଜେନ୍ସଟା ପ୍ରଚୁର, ଆସି ଆଉ ଜଣେ ବୁଦ୍ଧିରେ ଚାଲିବ କେମିତି? ଶିଷ୍ୟତ୍ଵ ମାନେ ତୁମେ 12 ବର୍ଷ ଗୁରୁଙ୍କ କଥା ମାନ, ତାପରେ ତୁମେ ବୁଝିବ ମନ୍ତ୍ରର ମହିମା କ'ଣ, ସେବାର ମହିମା କ'ଣ, ନାମର ମହିମା କ'ଣ, 12 ବର୍ଷ ଆଗେ କର। ଏ ସତ ଆଉ ତୁମେ କ'ଣ ଖାଲି କରିଦେବ? ଖାଲି ତୁମେ ପାଇଯିବ, ରାତାରାତି ପାଇଯିବ ନା କ'ଣ? ତୁମେ ଯାହା ପାଇଛ ସେଟା ସତ ହଉ କି? ଗୁରୁଦେବ ସେଟା କୁହନ୍ତି ନା, ଆମେ ତ ଅସିଲି ପାଇଗଲୁ ଗୁରୁଦେବ କହିକି, ରେ ତୁ ଗୁରୁକୁ ଛାଡ଼ିକି ଅସିଲି ପାଇଲୁ କି ନକଲି ପାଇଲୁ ତୁ ଜାଣିଛୁ? ସେ ଓଡ଼ିଆ କେସେଟ କହୁଛୁ, ତୁ ଅସିଲି ପାଇଛୁ କି ନକଲି ପାଇଲୁ ଜାଣିଛୁ? ଆମେ ତ ଅସିଲି ପାଇଗଲୁ, ଆଉ କ'ଣ ଅସିଲି ପାଇଲୁ କିରେ? ତୁ କ'ଣଟା ପାଇଛ? ଯୋଉଟା ପାଇଛ ସେଟା ସବୁ ମୁଣ୍ଡ ଭିତରେ ସବୁ ଜ୍ଞାନ ବୁଦ୍ଧି ଗୁଡ଼ାକ ପୁଳେ ରଖିଛ, ତୁମେ ଭାବୁଛ ମାଂସ ପାଇଗଲୁ, କିଛି ପାଇନୁ, କିଛି ପାଇନୁ। କୃଷ୍ଣ ତୁମ ମୁଣ୍ଡ ଭିତରେ ଅଛନ୍ତି କୋଉଠି? କୋଉଠି କୃଷ୍ଣ? ମାୟାବଡ଼ା ପଶିକି ରହିଛି କୃଷ୍ଣ, ଏମିତି କୃଷ୍ଣ କାହା ପାଖକୁ ଆସନ୍ତି ଏମିତି? କିଏ କୃଷ୍ଣ ଯଦି ପାଇଯାଏ? ସେସବୁ ନୁହେଁ। ଆମ ସମ୍ପୂର୍ଣ୍ଣ ଶିକ୍ଷା ଗୋଟିଏ ପଏଣ୍ଟ ଉପରେ ମନେ ରଖିଥିବ, ଆମର ସମ୍ପୂର୍ଣ୍ଣ ଶିକ୍ଷା ଆନୁଗତ୍ୟମୟ। ଆଉ ଗୋଲୋକ ବୃନ୍ଦାବନରେ ଆନୁଗତ୍ୟ ହେଉଛି ଜୀବନ, ଏଠି ଆନୁଗତ୍ୟଟା କେତେବେଳେ ଆସୁଛି କେତେବେଳେ ଆସୁନି। ଯେତେବେଳେ ଆମ ଦେହ ଭଲ ଲାଗୁନି, ମନ ଭଲ ଲାଗୁନି, ଗୁରୁଙ୍କ କଥା ଆମକୁ ଭଲ ଲାଗୁନି, ସେତେବେଳେ ଆନୁଗତ୍ୟ ଆମର ରହିବନି। କିନ୍ତୁ ସେଠି କେବଳ ଆନୁଗତ୍ୟ, ସମସ୍ତେ ରାଧାରାଣୀଙ୍କ ଆନୁଗତ୍ୟରେ, ସମସ୍ତେ ରାଧାରାଣୀରେ। ଭକ୍ତିର ଠାକୁର ଲେଖିଲେ ନି ସେ ରାଧା ଭଜନେ ଯଦି ମତି ନାହିଁ ହେଲ, ସେ ଲେଖିଲେ ନା ସେଥିରେ, ସେ ପଦରେ ଅଛି ନା, ଶୀଘ୍ର ମିଲାଇ ତବେ ଗୋକୁଳ କାନା, ଶୀଘ୍ର ଗୋକୁଳ କାନା ମିଳିଯିବେ। ରାଧିକା ଦାସୀ ଯଦି ହୋଇ ଅଭିମାନ, ଶୀଘ୍ର ମିଲାଇ ତବେ ଗୋକୁଳ କାନା, ମୁଁ ରାଧାରାଣୀଙ୍କର ଦାସୀ ହେବି, ଏଇ ଅଭିମାନ ଆସିଗଲେ ସାଙ୍ଗେ ସାଙ୍ଗେ ଗୋକୁଳ କାନା ମିଳିଯିବେ। ସେଠି ସମ୍ପୂର୍ଣ୍ଣ ଆନୁଗତ୍ୟ, ସବୁ ଆନୁଗତ୍ୟରେ, ସବୁ ଆନୁଗତ୍ୟମୟ ସେଠି ସେବା। ଆଉ ଏଇଟା ଏଇ ବୁଦ୍ଧିରେ ଆମର ସେୟା ନା, ଆଉ ଆନୁଗତ୍ୟଟା କେମିତି ଜଣଙ୍କର ଆସିବ? ଆନୁଗତ୍ୟରେ ଜଣେ କେମିତି, ଜଣେ ପରମାତ୍ମାଙ୍କୁ ଭଗବାନ କୃଷ୍ଣଙ୍କୁ ସବୁ ପ୍ରାର୍ଥନା କଲେ, ଭଗବାନ ତା ପାଇଁ ଯେଉଁ ବ୍ୟବସ୍ଥା କଲେ, ସେ ବ୍ୟବସ୍ଥାରେ ସେ ଯାଉଛି ନା, ତାକୁ ପୁରା ଫୁଲ୍ କନ୍ଭିନ୍ସ ଯାହାକୁ କୁହାଯାଏ, ପୂର୍ଣ୍ଣ ବିଶ୍ୱାସ ଆସିବ, ସେ ଆନୁଗତ୍ୟ ତାର ଆସି ବଡ଼ି ବଡ଼ିକା ଚାଲିବ। ଆଉ ପୂର୍ବାନୁଗତ୍ୟଟା ବଡ଼ି ବଡ଼ିକା ଚାଲିବ ସବୁ। ଆଉ ତୁମର ଯଦି ଗୋଟେ ବୁଦ୍ଧି ଦ୍ୱାରା ସବୁ କାମ କରୁଥିବ, ଫେଲ ହେଇଯିବ, ସନ୍ଦେହ ଆସିବ, ଶତପ୍ରତିଶତ ସନ୍ଦେହ। ଆଜିକାଲି ଗୁରୁ ବୈଷ୍ଣବ ଉପରେ ବିଶ୍ୱାସ କରିବା ଲୋକ ବହୁତ କମ୍, ବହୁତ କମ୍, ସୁକୃତିରେ କମ୍, ଆଉ ବିଶ୍ୱାସ କରୁନାହାନ୍ତି। ଆଉ ଏତେ ବଡ଼ ଆଚାର୍ଯ୍ୟଙ୍କୁ ଜାଣିପାରୁନାହାନ୍ତି। ଆଉ କାଲିକାର ଛୁଆ ସେଗୁଡ଼ାକ ସବୁ, କାଲିକାର ଛୁଆ ତାଙ୍କୁ ଇସ୍କନ୍ ଆମେ ଉଠେଇକି ଆଣିଥିଲୁ, ସେମାନେ ମଦ ମାଂସ ଖାଇ କୁଆଡ଼େ ତୁମକୁ ସଂସାର ଥାନ୍ତି, ସେମାନେ ଆଜି ଇସ୍କନ୍ ଗାଁରେ ସେମାନେ ଆଜି ଫୁଣି ନିନ୍ଦା କରିଦେଇକି ପଳଉଛନ୍ତି। କେଉଁ ଭୋଜନ କରୁଛ ଯାଇକି, କ'ଣ ଭୋଜନ କରୁଛ? 5-10 ବର୍ଷ ପରେ ସିଏ ପୁଣି ସିନେ ଆସିକି ମାନୁଛନ୍ତି ନା, ଆଜ୍ଞା କିଛି ଭୋଜନ ସାଧାରଣ କିଛି ନାହିଁ, କିଛି ଭୋଜନ ସାଧାରଣ, ସେ ନିଜେ ମାନୁଛନ୍ତି। ଆଉ ମୋ ମୁହଁରେ କହିଲା ସିଏ, ଆଉ ସେ ଆମ ଗୁରୁଦେବ ଶିଷ୍ୟ, ସେ ନିଜେ ମୋ ମୁହଁରେ କହିଲା, ସେ ମଟର ମହନ୍ତ ହେଇଛି, ମୋତେ ନିଜେ କହିଲେ, ମୁଁ ତ ପରୀକ୍ଷା କଲି, ଦେଖାଲା ଆଧା ଘଣ୍ଟାରେ ମୁଁ ତ ପରୀକ୍ଷା କଲି, ଏ 2 ବର୍ଷ କ'ଣ ହେଲାଣି, ମୁଁ ଆଉ ପଳେଇ ଆସିବି, ଆଉ ଭୋଜନ କରିବି। ଆଉ ମୁଁ ସେ ପିଲାଟା କହିଲି, ମୁଁ ଆସିକି ଭୋଜନ କରିବି, ତୁମଠୁ ଭଲ ଭୋଜନ କରିବି, ମୁଁ ଆସିକି ଭୋଜନ କରିବି, ତୁମଠୁ ଭଲ ଭୋଜନ କରିବି, ମୋର ଗୁରୁ ଉପରେ ବିଶ୍ୱାସ ଅଛି, ତୁମର ବିଶ୍ୱାସ ନାହିଁ, ମୁଁ ଡେଲି 2-3 ଥର ପରିକ୍ରମା ଲଗେଇ ଭୋଜନ କରିଦେଇପାରିବି, ମୋର ସେଠି ବିଶ୍ୱାସ ଅଛି, ମୁଁ ସେ ପିଲାକୁ କହିଲି। ତାପରେ ଇଏ ଦେଖା ହେଲା ସେ ଗୁରୁ ଭାଇଟା, ସେ ପଳେଇଛି, ସେ ଭୋଜନ କରୁଛି, ମୋତେ କହିଲା, ମୁଁ ତା ପରୀକ୍ଷା କଲି, ମୁଁ କହିଲି ମୁଁ ପଳେଇ ଆସିବି, କହିଲା ଭାଇ ମୋଟା ଆନି, ସେ କହିଲା ଲୋକ ମୋତେ ଖୋଲି କହିଦେଲା ମୋଟା ଆସିନି, ଭୋଜନ ଭୋଜନ କିଛି ହେବନି, ସେଠି ଅଛୁ, ଭଲ ଅଛୁ, ଭଲ ଅଛୁ, ଗୁରୁଦେବ ସେବା କରୁଛୁ, ଭୋଜନ ସାଧନ କରୁଛୁ, ଭଲ ଭଲ ଇସ୍କନ୍ ରହିଛୁ, ଭଲ କିଛି ନୁହେଁ। ଭୋଜନ କରି ଏଇଟା ଭକ୍ତି ଅଧିକାର ବାପା, ତୁମେ ଯୁଆଡ଼େ ଯାଇକି ରାଧା କୁଣ୍ଡର ତୁମ କପାଳ, ତୁମେ କର୍ମାଧିକାର ଜ୍ଞାନାଧିକାର ପାଇଁ ଯାଇପାରିବ, ଭକ୍ତି ଅଧିକାରକୁ ଯାଇପାରିବ। ମୋ ମୁହଁରେ ସେ ରାଧା କୁଣ୍ଡ ହେଉଛନ୍ତି ପ୍ରମାଣ ଭଜନ ହୁଏନି ବୋଲି। ମୁଁ 5-5ଟା ସେ ଚାଲିଗଲାଣି, ଆଜି ଚାଲିଗଲା, ଏବେ 1 ବର୍ଷ ସେ ମୋତେ କହିଦେଇଗଲା, ପୂର୍ବ ବର୍ଷ ଫୋନ୍ କରିଥିଲା ମୋତେ କହିଦେଇଗଲା, ସିଏ ବି ଛାଡ଼ି ଯାଇଥିଲା, ସେ ମୋତେ କହିଦେଇଗଲା, ମହାରାଜ ସାଇ ବୁଲାରେ ମୋତେ ଫୋନ୍ ଲଗେଇଲା, ମହାରାଜ ଜାଣିଗଲି ଭଲରେ ଆପଣମାନେ ଅଛନ୍ତି, ଆଉ ମୁଁ ଯିଏ ଆସୁଛି ମନା କରୁଛି ପଳା ବାବା ଯାଇ ଇସ୍କନ ରୁହ, ସେ ନିଜେ ମୋତେ କହିଗଲା ଆଜି ନାହିଁ, ସେ ମୋତେ ନିଜେ କହିଗଲା, ମୁଁ ପିଲାଙ୍କୁ ଘୋଡ଼େଇ ଦେଉଛି ବାବା ଭଜନ ତ କରିପାରିବନି, ଭକ୍ତି ଅଧିକାର ହେବନି, ଆମେ ସବୁ ଛାଡ଼ିକି ଆସୁଥିଲୁ, ଆମେ ଫାରି ଫେଲ ହେଇ ପଳ ପଳ, ତା ଭାଇ ସେ ଠିଆ ହେଇଥାଏ ଶୁଣିଥା, ଇଏ ଆଜିକା ଛୁଆ ଭା ଆମେ ଭୋଜନ କରିପକ କି ଭୋଜନ କରିପକ, ତୁମେ କର୍ମାଧିକାରୀ, ସେ ଆଚାର୍ଯ୍ୟ ଯୁଗାଚାର୍ଯ୍ୟ ପ୍ରଭୁପାଦ ଆସୁଛନ୍ତି, ତୁମ ଅଧିକାର ନେଇ ସବୁ ଦେଇଦେବି, ଏଇଠି ତୁମେ ଫାଉଣ୍ଡେସନ ତିଆରି କରି ଯାଅ, ଯେ ତୁମେ ପ୍ରକୃତ ସିରିୟସ୍ ରାଧାରାଣୀଙ୍କୁ ପାଇବା ପାଇଁ ଏଇଠି ଏଇଠି ସବୁ ଅଛନ୍ତି, ଭୋଜନ କର ତୁମକୁ ସେ ଅଧିକାର ସେ ଦେଇଦେବେ, ତୁମେ ପୁରା ଗମ୍ଭୀର ଭାବରେ ତାଙ୍କ ସେବା କର, ପ୍ରଭୁପାଦ ଯାହା କହୁଛନ୍ତି ବିଶ୍ୱାସ କର, ତାଙ୍କ ଗ୍ରନ୍ଥ ପଢ଼, ମଙ୍ଗଳାରତି ସବୁ ଜିନିଷକୁ ଆଟେଣ୍ଡ କର, ପ୍ରାର୍ଥନା ତାଙ୍କୁ କର, ଅପରାଧ କରନି, ଦେଖ ଧୀରେ 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 ତୁମକୁ ସବୁ ବ୍ୟବସ୍ଥା ସେ କରିଦେବେ, ଆଚାର୍ଯ୍ୟଙ୍କର ବ୍ୟବସ୍ଥାରେ ଚାଲ, ତାଙ୍କ ଆନୁଗତ୍ୟରେ ଚାଲ, ତୁମ ସ୍ୱୀକୃତି ପ୍ରବଳ ନାହିଁ ତୁମେ ସେ ପାଇପାରିବନି ତୁମେ ସେ ଜିନିଷ, ଆଉ ଗୋଟିଏ ଜିନିଷ ମନେ ରଖ ତାଙ୍କ ବୁଦ୍ଧିରେ ଚାଲ, ଆଚାର୍ଯ୍ୟଙ୍କ ଗୁରୁ ବୁଦ୍ଧିରେ ଗଲେ ଆମର ବୁଦ୍ଧିଟା ସ୍ଥିର ହେଇଯିବ, ତୁମେ ଯାହାକୁ ଗୁରୁ ବୋଲି ଗ୍ରହଣ କର, ତୁମର ଇଚ୍ଛା ଭଗବାନଙ୍କୁ ପ୍ରାର୍ଥନା କର, ଯାହାଙ୍କୁ ତୁମକୁ ଗୁରୁ ସ୍ୱରୂପରେ ଭଗବାନ ଦର୍ଶନ ଦେଉଛନ୍ତି ତାଙ୍କୁ ତୁମେ ତାଙ୍କର ବୁଦ୍ଧିରେ ତୁମେ ଚାଲିବାକୁ ପଡ଼ିବ, ଏଇଟା ଚକ୍ରପାତ ଲେଖିଦେଲେ ଏଇଟା ଦେଖୁନାହାନ୍ତି କିଟା ଏଇ ପର୍ପଟରେ ଦେଖୁନା ପ୍ରପାତ କ'ଣ କହୁଛନ୍ତି ବ୍ୟବସାୟତ୍ମକ ବୁଦ୍ଧିରେ ଚକ୍ରପାତ ଲେଖିଥିଲା, ସୁଖମ ଅସ୍ତୁ ଦୁଃଖମ ଅସ୍ତୁ ସଂସାର ନଶ୍ୟତୁ ବା ନଶ୍ୟତୁ ଅନ୍ୟମେ ନ ଅଭିଳାଷନୀୟମ ସ୍ୱପ୍ନ ବି ଅନ୍ୟମେ ଅଭିଳାଷନୀୟମ, ମୋର କିଛି ବାଞ୍ଛା ନାହିଁ, ମୋର ମୋର ଭଗବାନ ମିଳନ୍ତୁ ନ ମିଳନ୍ତୁ, ସୁଖ ହଉ ଦୁଃଖ ହଉ ସଂସାରରୁ ନାଶ ହଉ ବା ନ ହଉ, ମୋର ସ୍ୱପ୍ନରେ ମଧ୍ୟ ମୋର ଅନ୍ୟ ଅଭିଳାଷ ନାହିଁ, ଇଏ ହେଉଛି ବୁଦ୍ଧି ସ୍ଥିର, ଆଉ ଆଉ ଗୋଟେ ବିଚାର ଯୁକ୍ତି ଏଗୁଡ଼ା କେଉଁଠି ଆସିବ, ଏସବୁ କିଛି ନାହିଁ, ତେଣୁ ଆଗେ ଅନ୍ତରଟାକୁ ଶୁଦ୍ଧ କର, ନିଜର ଭାବନାକୁ ଶୁଦ୍ଧ କର, ମୁଁ କାହିଁକି ଆଜି ଭକ୍ତ ହେଲି, କାହିଁକି ମାଛ ମାଂସ ଛାଡ଼ିଲି, କାହିଁକି ଆଜି ତିଳକ ଲଗାଉଛି, ମୋର ଉଦ୍ଦେଶ୍ୟ କ'ଣ, ଏଇଟା ଏଇଟାକୁ ଭାବନାକୁ ଶୁଦ୍ଧ କର, ଗୁରୁ ବିଷ୍ଣୁଙ୍କୁ ପ୍ରାର୍ଥନା କର, ବ୍ୟବସ୍ଥା ଆସିବ, ଏଇଟା ବ୍ୟବସ୍ଥାର ପଥ, ଭଗବାନ ବ୍ୟବସ୍ଥା କରନ୍ତି, ଗୁରୁ ବିଷ୍ଣୁ ପ୍ରଭୁପାଦ ବିଦେଶ ଯାଇଥିଲେ, ପ୍ରଭୁବୈଷ୍ଣ ବେଳେବେଳେ କାନ୍ଦି ପକାନ୍ତି, ଏ ବିଦେଶ ଭକ୍ତମାନେ ଦେଖି କାନ୍ଦି ପକାନ୍ତି, ସବୁବେଳେ କୁହନ୍ତି ମୁଁ ଆଜି ବୟସ ହେଇଗଲି କିନ୍ତୁ ମୋର ବିଶ୍ୱାସ ଅଛି ଏ ଆମେରିକାନ୍ ଯୁବକମାନେ ମୋ ସଂସ୍ଥାକୁ ଚଳେଇବେ, ପ୍ରଭୁ ସବୁବେଳେ କୁହନ୍ତି ମୁଁ ବହୁତ କଷ୍ଟ କରିଛି, ପ୍ରକୃତରେ ଟ୍ରାଭେଲିଂ କରିବା ଯେଉଁ କଷ୍ଟ, ଆମେ ଯୁବକ ବୟସରେ ଭାଙ୍ଗି ପଡ଼ୁଛୁ, 70 ବର୍ଷ ବୟସରେ ଉଫ୍ ଟ୍ରାଭେଲିଂ କରିବା, ପ୍ରଚାର କରିବା, ସିଙ୍ଗିଲ୍ ମ୍ୟାନେଜର ବିଦେଶୀ ଭକ୍ତମାନଙ୍କୁ ନେଇକି, ଯେଉଁମାନେ ଟୋଟାଲ ଇଣ୍ଡିଆନ କଲଚର ଜାଣନ୍ତିନି, ପୁଣି ବୈଷ୍ଣବ ଇଣ୍ଡିଆନ କଲଚର ଏଇଟା ବୈଷ୍ଣବ କଲଚର, ବିଗ୍ରହ ପ୍ରାଣ ପ୍ରତିଷ୍ଠା କରିକି ବିଗ୍ରହଙ୍କୁ ସେବା କରିବା, ମନ୍ଦିର ଚଳେଇବା, ବୁକ୍ ଡିସ୍କସନ କରିବା, ବୁକ୍ ପ୍ରିଣ୍ଟିଂସ କରିବା, ପ୍ରଚାର କରିବା, କୌଣସି ବିଶ୍ୱରେ ନ କରିଛନ୍ତି 70 ବର୍ଷ ବୟସରେ, ଅଦ୍ଭୁତ, ଆମେ ସବୁ ଯୁବକ ହିଁ ମନ ଭାଙ୍ଗି ଯାଉଛି, ଏମିତି ବହୁତ ଶକ୍ତି ଧରିଥିଲେ, ତାଙ୍କର କୃପା ଆଜି ସବୁ ଜିନିଷ ଚାଲିଛି, ଆଉ ସେମାନେ ସେ ସେତିକି ଶକ୍ତିରେ ବି ସେତିକି ତାଙ୍କର ଥିଲା ନା, ଯାହାକୁ ଯାହା ଯେମିତି ଏମ୍ପାୱାର୍ଡ କରିଦେଉଥିଲେ ସାଙ୍ଗସାଙ୍ଗେ ସେ କାର୍ଯ୍ୟଟା ସାଙ୍ଗସାଙ୍ଗେ ସେ ଜିନିଷଟା ହୋଇଯାଉଥିଲା, ପ୍ରବଳ ଶକ୍ତି ଭଗବାନଙ୍କର ଶକ୍ତି, ପ୍ରଚୁର ଶକ୍ତିର ଆବିଷ୍ଟ ଥିଲେ, ବିଭୁ ଶକ୍ତିର ଆବିଷ୍ଟ ଥିଲେ, ତାଙ୍କର ଇଏ ହେଉଛି କୃପାର ଫଳ, ଲକ୍ଷ ଲକ୍ଷ ଯିବ ଏ ସଂସ୍ଥାକୁ ଆସିବେ, ଭବିଷ୍ୟତରେ ବହୁତ ଆସିବେ, ଭାରତ ଯେତେ ଲୋକମାନେ ଦୁଃଖରେ ରହିବେ ଯେତେ କଷ୍ଟ ପାଇବେ ସବୁ ଆସିବେ, କୃଷ୍ଣ ଚେତନା ପ୍ରଭାତ କହିଛନ୍ତି, ମୁଁ ଓରିଡ଼ ହୁଏନି ସବୁ ଆସିବେ, କାରଣ କିଛି ନାହିଁ, ଗୋଟିଏ କଥା ମୋର ମୁଣ୍ଡକୁ ଆସୁଛି ବାରମ୍ବାର, ଇସ୍କନ ଭେଣ୍ଟିଲେଟର ହବ, ଯେମିତି ତୁମର କରୋନାରେ ଭେଣ୍ଟିଲେଟର ହେଇଥିଲା, କରୋନାରେ କ'ଣ ଦରକାର ଭାବିଲେ ଆଉ ଭେଣ୍ଟିଲେଟର ନାହିଁ କି, ଭେଣ୍ଟିଲେଟର ନହେଲେ ସବୁ ଲୋକ ମରିଗଲେ, ଇସ୍କନ ଭେଣ୍ଟିଲେଟର ହବ, ଏଇଟା ବୋନାଫାଇଡ଼ ସଂସ୍ଥା ପୁରା ପୁରା, ଗୁରୁଦେବ ଗୋଟିଏ କଥା କହିଛନ୍ତି ସେଟା ବର୍ତ୍ତମାନ ମୁଁ ତ ଏତେ ଆଉ ଏତେ ମୁଁ ଆଡ଼ଭାନ୍ସ ପିଲା ନୁହେଁ କି ପାଠ ପଢ଼ା ଲୋକ ନୁହେଁ କି ମୁଁ ବିରକ୍ତିଆ ଲୋକ ରକମର ବିରକ୍ତିଆ ନନ୍ଦୀ ଲୋକ ମୁଁ ବେଶୀ ମିଶିନି, ଦେବେ ସବୁ ଲୋକ ସାଙ୍ଗେ ମିଶିକି ଜାଣୁଛି ଯେ କେମିତି ପ୍ରଭୁପାଦ ସେଭ୍ କରୁଛନ୍ତି ସବୁ ଲୋକମାନଙ୍କୁ, ଇଏ ଯେମିତି ଗୋଟେ ଲୋକମାନେ ବଞ୍ଚି ନପାରେ ତାଙ୍କୁ ଭେଣ୍ଟିଲେଟର ଲଖାଯାଉଛି, ଇସ୍କନ ହିଁ ସେ ଭେଣ୍ଟିଲେଟର ହେବ ବିଶ୍ୱର, କାରଣ ଗୁରୁଦେବ ଗୋଟିଏ କଥା କହିଛନ୍ତି ଇସ୍କନ ଚୈତନ୍ୟ ମହାପୁରୁଷ ମୁଭମେଣ୍ଟ ନୋଟ୍ ଲିଭ୍ ଇସ୍କନ, ତୁମର କେଉଁଠି ପଢ଼ିପାରୁନ ତୁମର କେଉଁଠି ତୁମେ ଚଳିପାରୁନ, ଦିଟ୍ ଇଜ୍ ଡିଫରେଣ୍ଟ ଥିଙ୍ଗ, ତୁମେ ଯେଉଁଠି ରୁହ ଆନୁଗତ୍ୟ କେବେ କେବେ ଇସ୍କନ ବିଷୟରେ କୁହନି, କେବେ ପ୍ରଭୁପାଦଙ୍କ ବିଷୟରେ ତୁମକୁ କେବେ ଛୋଟ ସାଧୁ ବୋଲି ମନେ କରନି, ନୋଟ୍ ଲିଭ୍ ଇସ୍କନ, ଗୁରୁଦେବ ସବୁବେଳେ କୁହନ୍ତି ଇସ୍କନ ତୁମେ ଛାଡ଼ ନା, କାହିଁକି ଏଇଟା ମହାପ୍ରଭୁଙ୍କର ମୁଭମେଣ୍ଟ, ଏଠି ଶକ୍ତି ରହିଛି, ଯିଏ ସେ ବିଶ୍ୱାସରେ ଭଜନଙ୍କ ସାଧନ କରିବ ସେ ଜାଣିପାରିବ ଏଠି କ'ଣ ଶକ୍ତି ରହିଛି, ଭଗବାନଙ୍କର ଶକ୍ତି, ତେଣୁ ଆମର ଜୀବନ ଲକ୍ଷ୍ୟ ହେଉଛି ଗୁରୁ ବୈଷ୍ଣବଙ୍କ ବୁଦ୍ଧିରେ ଆମେ ଚାଲିବା, ତାଙ୍କ ବୁଦ୍ଧିରେ ଚାଲିଲା ମତିଟା ସ୍ଥିର ହେବ, ଆଉ ସେଇଟା ତ ଗୋଟେ ଗୋଟିଏ ଉପାସନା ଅସ୍ତ୍ର ନହେଲେ ହେବନି, ଆଉ ବ୍ୟବସାୟ ବୁଦ୍ଧି ନହେଲା କେମିତି ହେବ, ମନ ଏଣେତେଣେ ବୁଲିବା ଆଉ ଭଜନ ତ କିଛି ହେବନି, ଆଉ
हरे कृष्ण। जय भगवद गीता की जय। श्रील प्रभुपाद गुरुदेव की जय। नितई गौर।